ಕೃಷ್ಣ ಕರುಣಾ ಸಿಂಧೂ ದೀನಬಂಧು ಜಗತ್ಪತಿ ಗೋಪೀಶ ಗೋಪಿಕಾಕಂದ ರಾಧಾಕಂದ ನಮಾಮಿ ಸಪ್ತ ಕಾಂಚನ ಗೌರಾಂಗೀ ರಾಧೇ ವೃಂದಾವನೇಶ್ವರಿ ದೇವಿ ಪ್ರಣಮಾಮಿ ಹರಿಪ್ರಿಯೇ ಸಂಶಾಕಲ್ಪತರುಭ್ಯಶ್ಚ ಕೃಪಾ ಸಿಂಧುಭ್ಯೋ ಚ ಪತಿತಾನಾಂ ಪಾವನೇಭ್ಯೋ ವೈಷ್ಣವೇಭ್ಯೋ ನಮೋ ನಮಃ. ನಮೋ ಮಹಾವದನ್ಯಾಯ ಕೃಷ್ಣ ಪ್ರೇಮ ಪ್ರದಾತೆ ಕೃಷ್ಣಾಯ ಕೃಷ್ಣ ಚೈತನ್ಯನಾಮ್ನೆ ಗೌರ್ತಿಸೇ ನಮಃ. ಶ್ರೀಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶಿವಸಾದಿ ಶ್ರೀ ಗೌರ್ಭಕ್ತಾರುಂದ ಹರೇ ಕೃಷ್ಣ 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 ಹರೇ ಹರೇ, ಹರೇ ರಾಮ ಹರೇ ರಾಮ 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 ಹರೇ ಹರೇ. ಆನಂದ ಲೀಳಾಮಯ ವಿಗ್ರಹಾಯ ಹೇಮಾವತಿಭ್ಯ ಛವಿ ಸುಂದರಾಯ ತಸ್ಮೈ ಮಹಾಪ್ರೇಮ ರಸಪ್ರದಾಯ ಚೈತನ್ಯಚಂದ್ರಾಯ ನಮೋ ನಮಸ್ತೆ. ಚೈತನ್ಯಚಂದ್ರಾಯ ನಮೋ ನಮಸ್ತೆ. ಚೈತನ್ಯಚಂದ್ರಾಯ ನಮೋ ನಮಸ್ತೆ. ଆଜି ଆମର ଚୈତନ୍ୟ ମହାପ୍ରଭୁଙ୍କର 535ତମ ଆବିର୍ଭାବ ତିଥି. 1986 ମସିହାରେ ସେ ଆବିର୍ଭାବ ହୋଇଥିଲେ, ତେଣୁ ସେଇ ହିସାବରେ ଆପଣ ହିସାବ କରିବେ କେତେ ହେଲା 525 ବିଶେଷ ଭାବରେ ମହାପ୍ରଭୁ ଯେଉଁ ସନ୍ନ୍ୟାସ ଗ୍ରହଣ କରିଥିଲେ, ସନ୍ନ୍ୟାସ ସେ ମାଘ ମାସ ପୂର୍ଣ୍ଣମୀ ତିଥିରେ ସନ୍ନ୍ୟାସ ଗ୍ରହଣ କରିଥିଲେ ଏବଂ ସନ୍ନ୍ୟାସ ଗ୍ରହଣ କରି ସେ ଆମର ଏଇ ଓଡ଼ିଶାରେ ଜଗନ୍ନାଥପୁରୀ ଧାମରେ 24 ବର୍ଷ କାଳ ଅବସ୍ଥାନ କରିଛନ୍ତି ଏବଂ ସେଇ ସନ୍ନ୍ୟାସ ନେବାର ମହାପ୍ରଭୁଙ୍କର 500 ବର୍ଷ ପୂର୍ତ୍ତି ହୋଇଛି, 500 ବର୍ଷ ପୂରଣ ହୋଇଛି. ତେଣୁ ଆଜି ଆମେ ଗୌରାଙ୍ଗ ମହାପ୍ରଭୁଙ୍କର ଜୀବନ କିଛି ଆଲୋଚନା କରିବା, ଅନ୍ୟ ଭକ୍ତମାନେ ମଧ୍ୟ ଆଲୋଚନା କରିବେ. ତେଣୁ ଆମେ ମହାପ୍ରଭୁଙ୍କର ପାଦପଦ୍ମରେ କୃପା ପ୍ରାର୍ଥନା କରିବା, ଯାହାଫଳରେ କି ଆମେ ତାଙ୍କର କିଛି ଗୁଣଗାନ କରିପାରିବା ବା ତାଙ୍କର ଲୀଳା କିଛି ବର୍ଣ୍ଣନା କରିପାରିବା ଏବଂ ଯେଉଁମାନେ ଉପସ୍ଥିତ ଶ୍ରୋତାମାନେ ମଧ୍ୟ ସେମାନେ ମଧ୍ୟ ମହାପ୍ରଭୁଙ୍କର କୃପା ଭିକ୍ଷା କରିବେ, ଯାହାଫଳରେ କି ସେମାନେ ମହାପ୍ରଭୁଙ୍କର ଲୀଳା ବୁଝିପାରିବେ. କାରଣ ଭଗବାନ ଭଗବତ ଗୀତାରେ କହିଛନ୍ତି 4ର୍ଥ ଅଧ୍ୟାୟରେ ଯେ ଜନ୍ମ କର୍ମ ଜନ୍ମେ ଦିବ୍ୟମ୍ ଏବଂ ଯେଉଁ ବ୍ୟତୀତତ୍ଵ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମହାମିତି ସୁଅର୍ଜୁନ. ଭଗବାନଙ୍କର ଜନ୍ମ କର୍ମ ଏସବୁ ଦିବ୍ୟ, ତେଣୁ ଏସବୁକୁ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ସେମାନେ ଏହି ଭୌତିକ ଜଗତରୁ ଉଦ୍ଧାର ପ୍ରାପ୍ତ ହୋଇପାରିବେ. ତେଣୁ ମହାପ୍ରଭୁଙ୍କର ଲୀଳା ଜନ୍ମ କର୍ମ ଏସବୁ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ, ତେଣୁ ତାଙ୍କର କୃପା ବିନା ଏହିସବୁ ଜିନିଷ ଜାଣିବା ସମ୍ଭବ ନୁହଁ. ଆମେ ଏତିକି କହିବା ଯେ ଭଗବାନ କୃଷ୍ଣଙ୍କର ଯେଉଁ ସବୁ ଲୀଳାରେ ଯେଉଁ ସବୁ ଯାହା ସବୁ ହେଇଛି, ଯାହା ଯେଉଁମାନେ ସବୁ ଅଂଶଗ୍ରହଣ କରିଛନ୍ତି, ସମସ୍ତେ ଆମର ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି. ତେଣୁ ଆମେ ମହାପ୍ରଭୁଙ୍କର ଜୀବନ ବିଷୟରେ ଯେତେବେଳେ କହିବାକୁ ଥିବା, ସେତେବେଳେ ଭଗବାନ କୃଷ୍ଣଙ୍କ ବିଷୟରେ ମଧ୍ୟ ଉଦାହରଣ ଦେବା, କିଭଳି ସେ ସେଠି କରିଥିଲେ, ବର୍ତ୍ତମାନ ମଧ୍ୟ ଏଠି କିଭଳି ସବୁ ସେଇ କାର୍ଯ୍ୟ ସବୁ ହେଉଛି ବା ସେ ଲୀଳା ସେସବୁ ଚାଲିଛି. ତେଣୁ ମହାପ୍ରଭୁ ଯେଉଁ ଆସନ୍ତି, ଆପଣମାନେ ଜାଣନ୍ତି ଚୈତନ୍ୟ ଭଗବତ ଗୀତାରେ ଭଗବାନ କହିଛନ୍ତି ଜନ୍ମ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭୂତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ ଋତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ବିବେଚନା. ଏହି ଭୌତିକ ଜଗତ ଏଭଳି ସୃଷ୍ଟି ହୋଇଛି ଯେଉଁଥିରେ କି ସବୁବେଳେ ଧର୍ମର ଗ୍ଲାନି ହେଉଛି ଏବଂ ଧର୍ମର ଗ୍ଲାନି ହେବା ସଙ୍ଗେ ସଙ୍ଗେ ଅଧର୍ମର ମଧ୍ୟ ଅଭ୍ୟୁଥାନ ହେଉଛି ଏବଂ ଭଗବାନ ପ୍ରତି ଯୁଗରେ ଆସନ୍ତି, ସତ୍ୟ ତ୍ରତୟା ଦ୍ୱାପର କଳି ପ୍ରତି ଯୁଗରେ ଆସି ବିଶେଷ ଭାବରେ 3ଟି କାର୍ଯ୍ୟ କରନ୍ତି, ଯଥା ପରିତ୍ରାଣାୟ ସାଧୁନା ସାଧୁମାନଙ୍କୁ ତ୍ରାଣ କରନ୍ତି ବା ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଦୁଷ୍କୃତ ଯେଉଁମାନେ ଭଗବାନଙ୍କ ଶରଣରେ ଆସନ୍ତି ନାହିଁ ସେମାନଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି. ତେଣୁ ଏବଂ ଯଦିଓ ଭଗବାନ ଏଇସବୁ ଆସନ୍ତି କିନ୍ତୁ ତାଙ୍କ ଆସିବା ପାଇଁ ମଧ୍ୟ ବିଭିନ୍ନ ମୁନି ଋଷି ବା ଦେବତାମାନେ ଏସବୁ ଭଗବାନ ପ୍ରାର୍ଥନା କରନ୍ତି, ଭଗବାନ ପ୍ରାର୍ଥନା କଲେ ହିଁ ଭଗବାନ ଅବତରଣ କରନ୍ତି, ନହେଲେ ସେମିତି ଭଗବାନ ମନ ଇଚ୍ଛା ଆସନ୍ତି ନାହିଁ. ଯେମିତି ଆମେ ଦେଖିବା ଭଗବାନ କୃଷ୍ଣ ଯେତେବେଳେ ଆସିଛନ୍ତି 5000 ବର୍ଷ ତଳେ, ସେତେବେଳେ ପୃଥିବୀ ଦେବୀ ଏଇ ଯେଉଁ ପାପ ଭାରରେ ଅତିକ୍ରାନ୍ତ ହେଇ ସେ ଗୋଟେ ଗାଭୀ ରୂପ ଧାରଣ କରି ବ୍ରହ୍ମାଙ୍କ ପାଖରେ ଆସି ନିଜର ଦୁଃଖ ପ୍ରାର୍ଥନା କରୁଛନ୍ତି, ପାପୀମାନଙ୍କ ଭାରରେ ସେ ଅସହ୍ୟ ହୋଇପାରୁଛନ୍ତି, ତେଣୁକରି ସେ ଯେତେବେଳେ ବ୍ରହ୍ମାଙ୍କର ପାଖରେ ପ୍ରାର୍ଥନା କରିଛନ୍ତି, ବ୍ରହ୍ମା ତାଙ୍କୁ ନେଇ ଶିବଜୀଙ୍କ ପାଖକୁ ଯାଇଛନ୍ତି ଏବଂ ଶିବଜୀଙ୍କ ସହିତ ସମସ୍ତ ଦେବତାମାନେ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ସେଠି ତାଙ୍କର ପ୍ରାର୍ଥନା କରିଛନ୍ତି। ବିଷ୍ଣୁ ଲୋକରେ ତାଙ୍କର ସବୁ ପ୍ରାର୍ଥନା କରିଛନ୍ତି। ଆମର ଯେଉଁ ଶ୍ୱେତ ଦ୍ୱୀପ ଅଛି, ଶ୍ୱେତ ଦ୍ୱୀପରେ ଭଗବାନ ସବୁବେଳେ କ୍ଷୀରସାଗରରେ ଶୟନ କରିଥାନ୍ତି ଭଗବାନ ବିଷ୍ଣୁ, ଏବଂ ସେଇଠି ବ୍ରହ୍ମା ଆଦି ଦେବତାମାନେ ଯାଇ ତାଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ତାପରେ ସେ ବ୍ରହ୍ମାଙ୍କୁ ତାଙ୍କର ଦେଇଛନ୍ତି, କହିଛନ୍ତି କେମିତି ଆମେ ଯାଇକିରି ଅବତରଣ ଗ୍ରହଣ କରିବୁ, ଆଉ ସବୁ ଦେବତାମାନଙ୍କୁ କହିଛନ୍ତି ତୁମେ ଯାଇକିରି ସବୁ ବୃନ୍ଦାବନରେ ବିଭିନ୍ନ ଯେଉଁ ଆମର ଅଛି ଯଦୁବଂଶ ଇତ୍ୟାଦିରେ ସେଠି ଜନ୍ମଗ୍ରହଣ କର ଏବଂ ମୋର ଲୀଳାରେ ସହାୟ କର। ଏଇଭଳି ଭାବରେ ତାଙ୍କୁ ଯେତେବେଳେ କହିଛନ୍ତି, ତାପରେ ବ୍ରହ୍ମା ଆସି ଦେବତାମାନଙ୍କୁ ସେଭଳି ଭାବେ କହି ତାପରେ ଭଗବାନ ଲୀଳା ସବୁ ଆରମ୍ଭ ହୋଇଛି। ତେଣୁ ସେହିଭଳି ଭାବରେ ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଛନ୍ତି, ତାଙ୍କୁ ମଧ୍ୟ ଯେଉଁ 500 ବର୍ଷ ତଳେ ଅବସ୍ଥା ଏଭଳି ଶୋଚନୀୟ ହୋଇଯାଇଥିଲା ଯେ କୌଣସି ଭଗବାନଙ୍କର ଭକ୍ତି ବିଷୟରେ କିଛି କେହି ଜାଣିନଥିଲେ। ଆଜିକୁ ଆପଣମାନେ ଜାଣିଥିବେ 2500 ବର୍ଷ ତଳେ ଯେତେବେଳେ ବୁଦ୍ଧଦେବ ଆସିଥିଲେ, ବୁଦ୍ଧଦେବଙ୍କ ସମୟରେ ଲୋକମାନେ ଖାଲି ବେଦର ଦୁହାଇ ଦେଇ ଖାଲି ପଶୁ ଭଳି କରୁଥିଲେ, ଯଥେଷ୍ଟ ଭାବରେ ପଶୁ ଭଳି କରୁଥିଲେ। ତେଣୁ ଭଗବାନ ବୁଦ୍ଧଦେବ ରୂପରେ ଆସି ସେ ସମହାୟ ସୁରଦିଶ ଅତ୍ର କଳିକାଳର ଅନ୍ତିମରେ କଳିକାଳର ସମୟରେ ସନ୍ଧ୍ୟା ଯୁଗରେ ଆସି କଳିର ସମ୍ପ୍ରଭୁତେ ଅତ୍ର କଳି ସମ୍ପ୍ରଭୁତେ ସମହାୟ ସୁରଦିଶା। ଏଇ ମାନେ ସୁରଦିଶା କହିଲେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କୁ ସୁର ବା ଦେବତା ବୋଲି କୁହାଯାଉଛି, ଏବଂ ସେ ଦେବତାମାନଙ୍କର ଯେଉଁମାନେ ବିରୋଧୀ ଅର୍ଥାତ୍ ଅସୁର ମାନେ ସେମାନେ ଖାଲି ଯେଉଁ ବେଦର ଦୁହାଇ ଦେଇ ସବୁ ବିଭିନ୍ନ ପ୍ରକାର ପଶୁବଳି ଇତ୍ୟାଦି ସବୁ କରୁଥିଲେ। ତେଣୁ ବୁଦ୍ଧଦେବ ଆସି ଭଗବାନ ଅବତାର ଗ୍ରହଣ କରି ସେ ସବୁକୁ ବନ୍ଦ କରିଛନ୍ତି। ତେଣୁ ସେ ବେଦକୁ ମାନିନାହାନ୍ତି, ଭଗବାନଙ୍କୁ ମାନିନାହାନ୍ତି, କାରଣ ବେଦକୁ ଯଦି ଗ୍ରହଣ କରିବେ ତାହେଲେ ବେଦରେ ରହିଛି ପଶୁବଳି ବ୍ୟବସ୍ଥା ରହିଛି, ତେଣୁ ଲୋକମାନେ କହିବେ ବେଦରେ ସବୁ ରହିଛି ପଶୁବଳି, ତେଣୁକରି ସେ ବେଦକୁ ମାନିନାହାନ୍ତି। ଏବଂ ବିଶେଷ ଭାବରେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ସେମାନଙ୍କୁ ସେ ଭଗବାନଙ୍କର ବିଷୟରେ ଭଗବାନଙ୍କ ଶରଣରେ ନେବା ପାଇଁ ସେ ଇଣ୍ଡାଇରେକ୍ଟଲି ବା ପରୋକ୍ଷ ଭାବରେ ସେ ବୁଦ୍ଧଦେବ ଉପରେ ଆସିଛନ୍ତି। ତେଣୁ ଯଦିଓ ସେ ଭଗବାନଙ୍କୁ ମାନିନାହାନ୍ତି, କିନ୍ତୁ ସେ ଯେଉଁ ସବୁ ଧର୍ମନୀତି ସବୁ ଦେଇଛନ୍ତି ତାଙ୍କର ଶିଷ୍ୟମାନଙ୍କ ପାଇଁ, ସେମାନେ ଯଦି ତାକୁ ଗ୍ରହଣ କରିବେ ତାହେଲେ ତା ଦ୍ୱାରା ସେମାନେ ଭଗବାନଙ୍କର ଶରଣରେ ଆସିବେ। ଇଏ ହେଉଛି, ଯେହେତୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତେଣୁ ସେମାନଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବକୁ ଆସି ସବୁ ବିଭିନ୍ନ ବୁଦ୍ଧ ଧର୍ମ ପ୍ରଚାର କରିଛନ୍ତି। ତେଣୁ ତାପରେ ଯେଉଁ 2500 ବର୍ଷ ତାପରେ ଅତିକ୍ରମ ହୋଇଯାଇଛି, ସେ ସମୟରେ ଆହୁରି ଯେଉଁ ଧର୍ମର ଗ୍ଲାନି ବହୁତ ହୋଇଯାଇଛି, ଯେଉଁଥିପାଇଁ କି ଭଗବତ ଭକ୍ତି ବିହୀନ ହୋଇଯାଇଛି ସବୁକିଛି। ତେଣୁ ଯେତେବେଳେ ଅଦ୍ୱୈତାଚାର୍ଯ୍ୟ ଆସିଛନ୍ତି, ଅଦ୍ୱୈତାଚାର୍ଯ୍ୟ ସେ ଦେଖୁଛନ୍ତି ଯେ ଏଇ ପୃଥିବୀରେ ଭକ୍ତି ଆଉ କିଛି ନାହିଁ। ତେଣୁ ଭକ୍ତି କିଭଳି ଭାବେ ପ୍ରଚାର ହେବ, ଯଦି ଭଗବାନ ନ ଆସିବେ ଭକ୍ତି ପ୍ରଚାର କରାଯାଇପାରିବ ନାହିଁ। ତେଣୁ ଭଗବାନଙ୍କୁ ସେ ଡାକିବା ପାଇଁ ଭଗବାନଙ୍କୁ ସେ ଆହ୍ୱାନ କରିଛନ୍ତି। ତେଣୁ ଗଙ୍ଗା ଜଳ ଏବଂ ତୁଳସୀ ଅର୍ପଣ କରି ଭଗବାନଙ୍କ ଶାଳଗ୍ରାମରେ ସେ ଭଗବାନଙ୍କୁ ଆହ୍ୱାନ କରିଛନ୍ତି, ଯେଉଁଥିପାଇଁ କି ଭଗବାନ ଆସିଛନ୍ତି। ଆଜିକୁ ଆମେ କହୁଥିଲୁ 1486 ମସିହାରେ ଆଜିର ଏହି ତିଥିରେ, ପୌର ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଆବିର୍ଭାବ କରିଛନ୍ତି। ଏହି ସନ୍ଧ୍ୟା ସମୟରେ ଯେତେବେଳେ ପୂର୍ଣ୍ଣମୀ ସେଦିନ ପଡ଼ିଛି, ପୂର୍ଣ୍ଣମୀରେ ତାଙ୍କର ଚନ୍ଦ୍ରଗ୍ରହଣ ହୋଇଛି। ସେ ଚନ୍ଦ୍ରଗ୍ରହଣରେ ଆମର ଭାରତବର୍ଷରେ ଲୋକମାନେ ସାଧାରଣତଃ ବିଭିନ୍ନ ନଦୀ ବା ପୁଷ୍କରିଣୀ ବା ସମୁଦ୍ର ଇତ୍ୟାଦିରେ ସ୍ନାନ କରି ଭଗବାନଙ୍କ ନାମ ଗ୍ରହଣ କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସେହିଭଳି ଭାବରେ ଆଜିକୁ 1486 ମସିହାରେ ଯେତେବେଳେ ସେଇ ଯେଉଁ ପଡ଼ିଛି ଚନ୍ଦ୍ରଗ୍ରହଣ ପଡ଼ିଛି, ସେହି ସମୟରେ ଯେତେବେଳେ ସିଂହ ରାଶି ସିଂହ ଲଗ୍ନ ଉଚ୍ଚ ଗ୍ରହଗଣ ଷଡ଼ବର୍ଗ ଅଷ୍ଟବର୍ଗ ସର୍ବସୁଲକ୍ଷଣ, ଯେତେବେଳେ ଭଗବାନ ଆବିର୍ଭାବ ହୁଅନ୍ତି ସେତେବେଳେ ସବୁ ରାଶି ନକ୍ଷତ୍ର ସିଂହ ଲଗ୍ନ ଇତ୍ୟାଦି ସବୁକିଛି ଉଚ୍ଚ ସ୍ଥାନରେ ସବୁ ଅବସ୍ଥାନ କରନ୍ତି। ତେଣୁ ମହାପ୍ରଭୁଙ୍କର ସେଭଳି ଭାବରେ ଏଇସବୁ ଲଗ୍ନ ରାଶି ଇତ୍ୟାଦି ସବୁ ଉଚ୍ଚ ସ୍ଥାନରେ ସବୁ ସେ ସମୟରେ ରହିଥିଲେ ସବୁ। ତେଣୁ ସକଳଙ୍କ ଚନ୍ଦ୍ରେ ଅକଳଙ୍କ ଗୌରଚନ୍ଦ୍ର ଦିଲା ଦର୍ଶନ, ସକଳଙ୍କ ଚନ୍ଦ୍ରେ ଆର୍ କୋନ୍ ପ୍ରଭୋଜନ। ଚନ୍ଦ୍ର ଯେଉଁ ଅଛନ୍ତି, ଚନ୍ଦ୍ରରେ କଳଙ୍କ ରହିଛି, ଆପଣ ଜାଣନ୍ତି ଚନ୍ଦ୍ରରେ କଳଙ୍କ ରହିଛି, କିନ୍ତୁ ଗୌରଚନ୍ଦ୍ରଙ୍କର ଯେଉଁ ଆବିର୍ଭାବରେ ତାଙ୍କର କୌଣସି କଳଙ୍କ ନାହିଁ, ଅକଳଙ୍କ ଗୌରଚନ୍ଦ୍ର ବୋଲି କୁହାଯାଉଛି। ବିଶେଷ ଭାବରେ ନିତ୍ୟାନନ୍ଦ ପ୍ରଭୁ ଏବଂ ଗୌରାଙ୍ଗ ମହାପ୍ରଭୁ ଏ ଦୁଇ ଜଣ ଯେଉଁ ଆସିଛନ୍ତି ଏ ଦୁଇ ଜଣଙ୍କୁ ସୂର୍ଯ୍ୟ ଏବଂ ଚନ୍ଦ୍ର ସହିତ ତୁଳନା କରାଯାଇଛି। ଗୌରାଙ୍ଗ ମହାପ୍ରଭୁ ସୂର୍ଯ୍ୟ ସହିତ ତୁଳନା କରାଗଲେ, ନିତ୍ୟାନନ୍ଦ ପ୍ରଭୁ ଚନ୍ଦ୍ର ସହିତ ତୁଳନା କର କୋଟି ଚନ୍ଦ୍ର ସୁଶୀତଳ ବୋଲି କୁହାଯାଉଛି। ଏମିତି ଦେଖିବା ଭଗବତ ଗୀତାରେ ଯେତେବେଳେ ଭଗବାନ ବିଶ୍ୱରୂପ ପ୍ରଦର୍ଶନ କରୁଛନ୍ତି, ଅର୍ଜୁନ ତାଙ୍କର ପ୍ରାର୍ଥନାରେ ସବୁ କହିଛନ୍ତି ଏକାଦଶ ଅଧ୍ୟାୟରେ, ଯେ କହିଛନ୍ତି ଦିବି ସୂର୍ଯ୍ୟ ସହସ୍ର ଭବେ ଯୁଗପତ ଉତ୍ଥିତା ଯଦି ବା ସଦୃଶ ସହସ୍ରା ତସ୍ୟ ମହାତ୍ମନ। ଯଦି ଏକ ସମୟରେ ହଜାରେ ସୂର୍ଯ୍ୟ ଯଦି ଉଦୟ ହେବେ ଏକ ସମୟରେ, ତାହେଲେ ଯେଉଁଭଳି ଭାବରେ ଜ୍ୟୋତି ବା ଯେଉଁଭଳି ଭାବରେ ତେଜ ଉତ୍ପନ୍ନ ହେବ, ସେଇଭଳି ଭାବରେ ଅର୍ଜୁନ ଦର୍ଶନ କରୁଛନ୍ତି ଭଗବାନଙ୍କ ବିଶ୍ୱରୂପରେ। ଦିବି ସୂର୍ଯ୍ୟ ସହସ୍ର ଭବେ ଯୁଗପତ ଉତ୍ଥିତା, ଏକ ସମୟରେ ସବୁକିଛି ଯଦି ହଜାରେ ସୂର୍ଯ୍ୟ ଉଦୟ ହେବେ, ତାହେଲେ ଯେଉଁଭଳି ଭାବରେ ତେଜରାଶି ଆସିବ ସେଇ ତେଜରାଶି ସିଏ ଦର୍ଶନ କରୁଛନ୍ତି। ତେଣୁ ସେଇଭଳି ଭାବରେ ମହାପ୍ରଭୁ ଭଗବାନ ଭଗବାନଙ୍କର ଅଙ୍ଗ ପ୍ରଭାବରୁ ସମସ୍ତ ଆଲୋକ ପ୍ରାପ୍ତ ହେଉଛନ୍ତି। ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି, ଯଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟି ସୁଶେଷ ସୁଧାରି ବିଭୂତି ଭିନ୍ନମ ତଦ୍ବ୍ରହ୍ମ ନିଷ୍କଳମ ଅନନ୍ତମ ଶେଷ ଭୂତମ ଗୋବିନ୍ଦ ମହାଦି ପୁରୁଷନ୍ ତମ ଭଜାନ। ଭଗବାନଙ୍କର ଶରୀର ଅଙ୍ଗକାନ୍ତିରୁ ଯେଉଁ ଆଲୋକ ଆସୁଛି, ସେଇ ଆଲୋକରେ ଆମର ସୂର୍ଯ୍ୟ ବା ଚନ୍ଦ୍ର ଏସବୁ ଆଲୋକ ପ୍ରାପ୍ତ ହେଉଛନ୍ତି। ତେଣୁ ଭଗବାନଙ୍କର ଯେଉଁ ତେଜରାଶି କେତେ ହେଇଥିବ ସେଇଥିରେ ଆମେ ଅନୁମାନ କରିପାରିବା। ଏବଂ ବିଶେଷ ଭାବରେ ଆମର ବର୍ଣ୍ଣନା କରାଯାଇଛି ଯେ ଗୌରାଙ୍ଗ ମହାପ୍ରଭୁ ଆଉ ନିତ୍ୟାନନ୍ଦ ପ୍ରଭୁ ଏଇ ଦୁଇ ଜଣ ଯେଉଁ ଆସୁଛନ୍ତି, ଏ ଏକ ସମୟରେ ଉଦୟ ହେଉଛନ୍ତି। ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହଜିତ ଗୌଡ଼ଦୟ ପୁଷ୍ପବନ୍ତ ଚିତ୍ର ଶବ୍ଦ ତମନ୍ଦୁତ। ଆମେ ଯଦି ଦେଖିବା ଦିନରେ ସୂର୍ଯ୍ୟ ଅଛନ୍ତି, ତାହେଲେ ଚନ୍ଦ୍ର ଆମେ ଦେଖିପାରିବା ନାହିଁ। ଯଦି ଚନ୍ଦ୍ର ଅଛନ୍ତି କିନ୍ତୁ ଆମେ ଦେଖିପାରିବା ନାହିଁ। କିନ୍ତୁ ଇଏ ଅଦ୍ଭୁତ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ, ଯିଏକି ସୂର୍ଯ୍ୟ ଏବଂ ଚନ୍ଦ୍ର ସଦୃଶ ତୁଳନା କରାଯାଇଛି, ସେ ଦୁଇ ଜଣ ଏକ ସମୟରେ ଗୌଡ଼ ଦେଶରେ ଆବିର୍ଭାବ ହେଉଛନ୍ତି। ଏବଂ ସେ ଖାଲି ଯେ ସୂର୍ଯ୍ୟ ଏବଂ ଚନ୍ଦ୍ର ଇତ୍ୟାଦି ସେମାନେ ବାହାରର ଅନ୍ଧକାରକୁ ଦୂର କରନ୍ତି, କିନ୍ତୁ ଏଇ ଦୁଇ ଜଣ ପ୍ରଭୁ ଖାଲି ଯେ ବାହାରର ଅନ୍ଧକାର ଦୂର କରୁଛନ୍ତି ତାହା ନୁହଁ, ଆମର ହୃଦୟ ଭିତରେ ଅନ୍ଧକାର ମଧ୍ୟ ସେ ଦୂର କରୁଛନ୍ତି। ତେଣୁ ଇଏ ହେଉଛି ଆଶ୍ଚର୍ଯ୍ୟ କଥା, ଯେ କି ଏକ ସମୟରେ ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହ ଉଦିତ ଏକ ସମୟରେ ସେମାନେ ଉଦୟ ହେଉଛନ୍ତି। ଏବଂ ଗୌଡ଼ଦୟ ପୁଷ୍ପବନ୍ତ ଗୌଡ଼ଦୟରେ ଗୌଡ଼ ଦେଶରେ ସେମାନେ ଉଦୟ ହେଇକିରି ବହୁତ ସୁନ୍ଦର ଭାବରେ ବିରାଜମାନ କରୁଛନ୍ତି। ଏବଂ ତମନ୍ଦ ସମସ୍ତ ଅନ୍ଧକାର ଖାଲି ଯେ ବାହ୍ୟର ଅନ୍ଧକାର ଦୂର କରୁଛନ୍ତି ତାହା ନୁହଁ, ଅନ୍ତରର ଅନ୍ଧକାର ମଧ୍ୟ ସେ ଦୂର କରୁଛନ୍ତି। ତେଣୁ ସେଥିପାଇଁ କୁହାଯାଉଛି ଜଗତ ଭରିଆ ଲୋକ ବଲେ ହରିହରି ସେଇ କ୍ଷଣେ ଗୌର କୃଷ୍ଣ ଭୂମି ଅବତରେ। ଯେତେବେଳେ ମହାପ୍ରଭୁ ଆମେ ବର୍ଣ୍ଣନା କଲେ ଯେ ମହାପ୍ରଭୁ ଏଇ ହରିନାମ ସଂକୀର୍ତ୍ତନକୁ ଜଗତବାସୀଙ୍କୁ ପ୍ରଦାନ କରିବା ପାଇଁ ଆସିଛନ୍ତି, ତେଣୁ ସେ ଯେତେବେଳେ ଜନ୍ମଗ୍ରହଣ କରୁଛନ୍ତି ସେତେବେଳେ ସମସ୍ତେ ହରି ହରି ବୋଲି କୀର୍ତ୍ତନ କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଖାଲି ଯେ ହିନ୍ଦୁମାନେ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି ତାହା ନୁହଁ, ମୁସଲମାନ ମଧ୍ୟ ସେମାନଙ୍କୁ ଥଟ୍ଟା ପରିହାସ କରି ସେମାନେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି। ତେଣୁ ଜଗତ ଭରି ଯେତେବେଳେ ଲୋକମାନେ ଭଗବାନଙ୍କ ନାମ କୀର୍ତ୍ତନ କରୁଥିଲେ, ସେଇ ସମୟରେ ମହାପ୍ରଭୁ ଗୌଡ଼ ଦେଶରେ ଆମର ସଚୀ ମାତାଙ୍କର ଗର୍ଭକୁ ଆଶ୍ରୟ କରି ଉଦୟ ହେଉଛନ୍ତି ବା ଜନ୍ମଗ୍ରହଣ କରିଛନ୍ତି ବା ଅବତାର ଗ୍ରହଣ କରିଛନ୍ତି। ତେଣୁ ମହାପ୍ରଭୁଙ୍କର ଲୀଳା ବହୁତ ପ୍ରକାର ରହିଛି, ଆମେ ସଂକ୍ଷେପରେ କହିବା କାହିଁକି ଅନ୍ୟ ଭକ୍ତମାନେ ମଧ୍ୟ କହିବେ। ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମଗ୍ରହଣ କରି ଗୌଡ଼ ଦେଶରେ ନବଦ୍ୱୀପରେ ଯେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ସେ ଯୋଗପୀଠ ସ୍ଥାନ ବୋଲି କୁହାଯାଉଛି। ଆପଣମାନେ ଯେତେବେଳେ ନବଦ୍ୱୀପ ପରିକ୍ରମା କରିବେ ବା ନବଦ୍ୱୀପ ଗ୍ରସ୍ତ କରିବେ ବା ଭ୍ରମଣ କରିବେ, ସେତେବେଳେ ଦେଖିବେ ସେଇ ଯେଉଁ ନିମାଇ ଯେଉଁ ନିମ ବୃକ୍ଷ ଅଛି ରହିଛି, ସେଇ ନିମ ବୃକ୍ଷ ମୂଳରେ ମହାପ୍ରଭୁ ଜନ୍ମଗ୍ରହଣ କରିଛନ୍ତି। ତେଣୁ ତାଙ୍କ ନାଁ ନିମାଇ ରଖାଯାଇଛି। ସେ ଯେଉଁ ଏବେ ମଧ୍ୟ ସେଇ ନିମ ଗଛଟି ଅଛି। ଆପଣମାନେ ଗଲେ ବୃନ୍ଦାବନରେ ଆମର ମାୟାପୁର ଯେଉଁ ଇସ୍କନ ସେଣ୍ଟର ଅଛି, ଇସ୍କନ ସେଣ୍ଟର କିଛି ବାଟ ପରେ ସେଇ ସ୍ଥାନ ପଡ଼ିବ ଯୋଗପୀଠ ବୋଲି ତାକୁ କୁହାଯାଉଛି। ତେଣୁ ମହାପ୍ରଭୁ ଯେତେବେଳେ ଜନ୍ମଗ୍ରହଣ କଲେ, ଯେମିତି ଆମର ଜାଣିଛନ୍ତି ଆପଣମାନେ, ଯେମିତି ଭଗବାନ ଯେତେବେଳେ ତାଙ୍କର ମାତା ଦେବକୀଙ୍କ ଗର୍ଭରେ ରହୁଛନ୍ତି, ସେତେବେଳେ ସମସ୍ତ ଦେବତାମାନେ ଆସି ତାଙ୍କୁ ସୃଷ୍ଟି ସ୍ତୁତି କରିଛନ୍ତି। ଭାଗବତଙ୍କର ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବିଭିନ୍ନ ସ୍ତୁତି ସବୁ ବର୍ଣ୍ଣନା କରାଯାଇଛି। ସତ୍ୟବ୍ରତମ ସତ୍ୟପରମ ତ୍ରିସତ୍ୟମ ସତ୍ୟସ ଯୋନି ନିହିତଂଶ ଶକ୍ତି ସତ୍ୟସ ସତ୍ୟ ମୃତ ସତ୍ୟ ନେତ୍ରମ ସତ୍ୟାତ୍ମକ ତ୍ୱାଂ ଶରଣଂ ପ୍ରପନ୍ନା। ଭଗବାନ ହେଉଛନ୍ତି ସତ୍ୟ, ପୂର୍ଣ୍ଣ ସତ୍ୟ। ଭଗବାନ ହେଉଛନ୍ତି ସତ୍ୟବ୍ରତ। ତାଙ୍କର ସତ୍ୟବ୍ରତ କ'ଣ ନା, ସେ କହିଛନ୍ତି ଭଗବତ ଗୀତା ନବମଧ୍ୟାରେ କହିଛନ୍ତି, କୁନ୍ତେୟ ପ୍ରତି ଜାଣି ହିଁ ନା ମେ ଭକ୍ତ ପ୍ରଣଶ୍ୟତି। ଏ କୁନ୍ତୀ ପୁତ୍ର, ତୁମେ ଦୃଢ଼ ଭାବରେ ଘୋଷଣା କର, ମୋର ଭକ୍ତର କେବେ ହେଲେ ପତନ ହେବ ନାହିଁ, ଅର୍ଥାତ୍ ମୋର ଭକ୍ତକୁ ମୁଁ ସବୁବେଳେ ସୁରକ୍ଷା ପ୍ରଦାନ କରିବି। ତେଣୁ ଇଏ ହେଉଛି ଭଗବାନଙ୍କ ବ୍ରତ, ସତ୍ୟବ୍ରତ, ଏବଂ ସିଏ ହେଉଛନ୍ତି ଅନ୍ତିମ ସତ୍ୟ, ସତ୍ୟ ପରମ। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ମତ ପରତର ନାନ୍ୟ କିଞ୍ଚି ଦସ୍ତି ଧନଞ୍ଜୟ। ଅନ୍ତିମ ସତ୍ୟ ଯଦି ଆମେ ଦେଖିବା, କିଏ କହୁଛନ୍ତି ବ୍ରହ୍ମା ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ, କିଏ କହୁଛନ୍ତି ଶିବ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ, ଏହିଭଳି ଭାବରେ ଆମେ ଯଦି ଦେଖିବା ପ୍ରକୃତ ଶାସ୍ତ୍ରରେ, ତାହେଲେ ଆମେ ଦେଖିବା ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ମତ ପରତର ନାନ୍ୟ କିଞ୍ଚି ଦସ୍ତି ଧନଞ୍ଜୟ, ମୋ ଠାରୁ ଆଉ କିଏ ଉନ୍ନତର କେହି ନାହାନ୍ତି। ଏବଂ ଅନ୍ତିମ ସେଥିପାଇଁ ବ୍ରହ୍ମା ତାଙ୍କର ବ୍ରହ୍ମସ୍ତୁତିରେ କହିଛନ୍ତି, ବ୍ରହ୍ମସଂହିତାରେ, ଯେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଇଏ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ ଈଶ୍ୱର କୃଷ୍ଣ। ତେଣୁ ଏଇ ଯେଉଁ ଦେବତାମାନେ ସବୁ ପ୍ରାର୍ଥନା କରିଛନ୍ତି, ଆଉ ଗୋଟିଏ ଆମେ ପ୍ରାର୍ଥନା ଶୁଣିବା, ଯେ ସେମାନେ କହୁଛନ୍ତି ଯେ ତୋଇ ଅମ୍ବୁଜାଖ୍ୟା କ୍ଷୀଳସତ୍ୱ ଧାମୀ, ତୋଇ ଅମ୍ବୁଜାଖ୍ୟା କ୍ଳସତ୍ୱ ଧାମୀ ସମାଧିନାବେ ଶୀତଚେତ ସୈକେ ତୋତ୍ପାଦ ପୋତେନ ମହତ୍ କୃତେନ କୁର୍ବନ୍ତି ଗୋମତ୍ସ ପଦଂ ଭବାତି। ଭଗବାନର ପାଦପଦ୍ମରେ ଶରଣ ନେଲେ କ'ଣ ହୁଏ ସେ କଥା ଦେବତାମାନେ ସବୁ ବର୍ଣ୍ଣନା କରୁଛନ୍ତି। ତୋଇ ଅମ୍ବୁଜାଖ୍ୟା କ୍ଳସତ୍ୱ ଧାମୀ, ଭଗବାନଙ୍କର ସବୁକିଛି ବହୁତ ସୁନ୍ଦର ବିଘ୍ନ ପଦ୍ମ ସହିତ ତୁଳନା କରାଯାଇଛି, ତାଙ୍କର ଚକ୍ଷୁ ତାଙ୍କର ପାଦ ଇତ୍ୟାଦିକୁ ପଦ୍ମ ସହିତ ତୁଳନା କରାଯାଇଛି। ଏବଂ ସେ ହେଉଛନ୍ତି ସତ୍ୱଧାମିନୀ, ସତ୍ୱର ସେ ହେଉଛନ୍ତି ଆକର ବା ସତ୍ୱର ସେ ହେଉଛନ୍ତି ମୂଳ। ଏବଂ ଯେଉଁମାନେ ସେଇ ଭଗବାନଙ୍କୁ ଧ୍ୟାନ କରନ୍ତି ବା ସମାଧିରେ ଭଗବାନଙ୍କର ଧ୍ୟାନ କରନ୍ତି, ସମାଧି ଭାବେ ଚେତ ସହିତ ତାଙ୍କର ଚେତକୁ ସେଇଭଳି ଭାବରେ ସମାଧିରେ ନିମଗ୍ନ କରନ୍ତି ଭଗବାନଙ୍କ ପାଦପଦ୍ମରେ, ସେମାନେ ତୋତ୍ପାଦ ପତେନ ମହତ୍ କୃତେନ, ଭଗବାନଙ୍କର ପାଦ ପଦ୍ମକୁ ବା ପାଦ ପଦ୍ମ ରୂପକ ନୌକାକୁ ଗୋଟେ ନୌକା ସହିତ ତୁଳନା କରାଯାଇଛି। ଏ ଭବସାଗର ପାର ହେବା ପାଇଁ ଭଗବାନଙ୍କ ପାଦପଦ୍ମ ହେଉଛି ଗୋଟେ ନୌକା ସଦୃଶ। ତୋତ୍ପାଦପଦ୍ମ ଏଇଟା ଏସବୁ ମହତ୍ କୃତେନ, ମହତ୍ ବ୍ୟକ୍ତି ବା ସାଧୁ ବ୍ୟକ୍ତିମାନେ ସେମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଇ, ଭଗବାନ ପାଦପଦ୍ମ ରୂପକ ନୌକାକୁ ଆଶ୍ରୟ ନେଇକି ସେମାନେ ସଂସାରକୁ ତ୍ୟାଗ କରିଯାଇଛନ୍ତି ବା ପାର ହେଇଯାଇଛନ୍ତି। ଏବଂ ସଂସାର ପାର ହେବା ପାଇଁ ସେ ନୌକାରେ ବସିକିରି ସେପଟ ଆରପାରିକି ଯିବା ତାଙ୍କୁ ଦରକାର ପଡ଼ୁନି, ଖାଲି ନୌକାରେ ବସିଗଲା ମାନେ ପୂର୍ବନ୍ଧି ଗୋବତ୍ସ ପଦମ ଭବାବ୍ଧି, ଭବାବ୍ଧି ଭବସାଗର, ଯାହାକୁ ଭଗବାନ ଭଗବତର ସପ୍ତମ ଧାରା କହୁଛନ୍ତି ଯେ ମମ ମାୟା ଦୂରତୟା, ଆମେ ନିଜ ଚେଷ୍ଟାରେ ଏ ଭବସାଗର ପାର ହୋଇପାରିବା ନାହିଁ, କିନ୍ତୁ ଭଗବାନ ପାଦପଦ୍ମର ଆଶ୍ରୟ ନେବାକ୍ଷଣୀ ସେ ଭବସାଗର ଗୋଟେ ଗୋବତ୍ସ ପଦ ସହିତ ତୁଳନା ହୋଇଯାଉଛି। ମାନେ ଗୋଟେ ଗାଈ ଯେଉଁ ଖୁରାରେ ବର୍ଷା ଦିନ ଦେଖିବା ଯେଉଁ ଗାଡ଼ ଉପରେ ଯେଉଁ ଗାଡ଼ରେ ଯଦି ପାଣି ରହିବ, ସେଇଭଳି ଭାବରେ ଭବସାଗର ଗୋଟେ ସେଇ ଗୋବତ୍ସ ତୁଲ୍ୟ ହୋଇଯାଉଛି, ଗୋବତ୍ସ ପଦ ତୁଲ୍ୟ ହୋଇଯାଉଛି। ତେଣୁ ସେ ସହଜରେ ଭବସାଗର ପାର ହେଇଯାଉଛନ୍ତି। ତ ସେଇଭଳି ଭାବରେ ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ଯେତେବେଳେ ତାଙ୍କର ମାତା ଶଚୀଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି, ଶଚୀ ଗର୍ଭ ସିନ୍ଧୁ ହରିନ୍ଦୁ ବୋଲି କୁହାଯାଉଛି, ଶଚୀଙ୍କ ମାତାଙ୍କର ଗର୍ଭରେ ଗର୍ଭ ରୂପକ ସିନ୍ଧୁକୁ ଆଶ୍ରୟ କରି ଏଇ ଗୌରାଙ୍ଗ ରୂପକ ଚନ୍ଦ୍ର ଆବିର୍ଭାବ ହେଇଛନ୍ତି। ସେହି ସମୟରେ ମଧ୍ୟ ଦେବତାମାନେ ଆସି ସବୁ ବିଭିନ୍ନ ପ୍ରକାର ସ୍ତୁତି କରୁଛନ୍ତି ଭଗବାନ ମହାପ୍ରଭୁଙ୍କର, ଚୈତନ୍ୟ ମହାପ୍ରଭୁଙ୍କର। ତେଣୁ ତାଙ୍କ ମାତା ଜାଣିପାରୁନାହାନ୍ତି କିଏ ଏସବୁ ଇଏ ମାନେ କିଏ ସବୁ କୋଳାହଳ କରୁଛନ୍ତି, କ'ଣ ସବୁ କହୁଛନ୍ତି କିଛି ବୁଝିପାରୁନାହାନ୍ତି। ଦେବଲୋକମାନେ ଦେବତାମାନେ ଆମର ମହାରାଜ ଯୁଧିଷ୍ଠିରଙ୍କ ସମୟରେ ଦେବତାମାନେ ଆସୁଥିଲେ ଦେବଲୋକରୁ, ସେମାନେ ଆସୁଥିଲେ ପୃଥିବୀକୁ, ଏବଂ ଆମ ପୃଥିବୀରୁ ମଧ୍ୟ ଅର୍ଜୁନ ଇତ୍ୟାଦି ସେମାନେ ସବୁ ସ୍ୱର୍ଗଲୋକକୁ ଯାଇଛନ୍ତି, ଆପଣମାନେ ଜାଣିଥିବେ। ତେଣୁ ଦେବତାମାନଙ୍କୁ ସେଇଭଳି ଭାବରେ ଯେଉଁମାନଙ୍କର ଚକ୍ଷୁ ଉନ୍ନତ ନୁହନ୍ତି ସେମାନେ ସେମାନଙ୍କୁ ଦର୍ଶନ କରିପାରିବେ ନାହିଁ। ତେଣୁ ମାତାଙ୍କୁ ସେ ଦେଖା ଦେଉନାହାନ୍ତି ଦେବତାମାନେ, କାରଣ ସେମାନେ ଅଲକ୍ଷ୍ୟ ରହିକି ଭଗବାନଙ୍କର ଆରାଧନା କରୁଛନ୍ତି, କାରଣ ମହାପ୍ରଭୁ ହେଉଛନ୍ତି ଛନ୍ନ ଛନ୍ନ ରୂପରେ ଆସିଛନ୍ତି, ପ୍ରକାଶ ରୂପରେ ଆସିନାହାନ୍ତି। ଯେମିତି ଭଗବାନ କୃଷ୍ଣ ଆସିଛନ୍ତି ବା ଭଗବାନ ରାମଚନ୍ଦ୍ର ଆସିଛନ୍ତି ବା ଭଗବାନ ଅନ୍ୟ ଯେତେ ନୃସିଂହ ବାମନ ଇତ୍ୟାଦି ଯେତେ ଅବତାର ଭଗବାନଙ୍କ ଆସିଛନ୍ତି, ସେସବୁ ପ୍ରକାଶ ଅବତାରରେ ଆସିଛନ୍ତି, ନିଜକୁ ସେ ପ୍ରକାଶ କରିଛନ୍ତି ଭଗବାନ ବୋଲି। କିନ୍ତୁ ଚୈତନ୍ୟ ମହାପ୍ରଭୁ ଯଦିଓ ସ୍ୱୟଂ ଭଗବାନ, କିନ୍ତୁ ସେ ଛନ୍ନ ଅବତାର ଆସନ୍ତି କଳିଯୁଗରେ, ସେଥିପାଇଁ କହିଛି ଛନ୍ନ କଳୌ ଛନ୍ନ ଯେଉଁ ତ୍ରିଯୁଗୋଥ ସତ୍ୱମ, କଳିଯୁଗରେ ସେ ହେଉଛନ୍ତି ଛନ୍ନ। ଇଥମ ନୃ ତୀର୍ଯ୍ୟ କୃଷି ଦେବଦଶା ଅବତାରୈ ଲୋକାନ୍ ବିଭାବ ଶ୍ରୀ ହଂସି ଜଗତ ପ୍ରତିପାନ ଛନ୍ନ କଳୌ ଅଭବସ୍ ତ୍ରିଯୁଗୋଥ ସତ୍ୱମ। ପ୍ରହ୍ଲାଦ ମହାରାଜ ତାଙ୍କର ନୃସିଂହଦେବଙ୍କ ସ୍ତୁତିରେ ଶ୍ରୀମଦ ଭାଗବତର ସପ୍ତମ ସ୍କନ୍ଧରେ ଭଗବାନଙ୍କୁ ଏଇଭଳି ଭାବରେ ଆରାଧନା କରିଛନ୍ତି। ଭଗବାନ ଯେଉଁ କଳିଯୁଗରେ ଆସନ୍ତି, ସେ ଛନ୍ନ ବା ଛଦ୍ମ ଅବସ୍ଥାରେ ଆସନ୍ତି। ଭକ୍ତ ଅବତାରରେ ଗତ ରବିବାର ଆମର କହୁଥିଲେ ପ୍ରଭୁ ଯେ ସେ ଛଦ୍ମ ଅବସ୍ଥାରେ ଆସନ୍ତି, ତେଣୁ ଲୋକମାନେ ତାଙ୍କୁ ଜାଣିପାରନ୍ତି, ସେ ଭକ୍ତ ଅବତାରରେ ଆସିଛନ୍ତି, ତେଣୁ ଲୋକ ଭାବନ୍ତି ଇଏ ଭଗବାନ ନୁହନ୍ତି, ଇଏ ହେଉଛନ୍ତି ଜଣେ ମହାପୁରୁଷ ବା ଜଣେ ଏଇ ଧର୍ମ ପ୍ରଚାରକ, ଏଇଭଳି ଭାବରେ ସେ ଲୋକମାନେ ସାଧାରଣତଃ କହନ୍ତି। ତେଣୁ ସେ କହୁଥିଲେ ତାଙ୍କର ସ୍କୁଲରେ ସବୁ ପିଲାମାନେ ପଢ଼ୁଛନ୍ତି ସେଇଭଳି ଭାବରେ ଚୈତନ୍ୟ ଗୌରାଙ୍ଗ ସେ ଧର୍ମ ସବୁ ଇଏ କରିଛନ୍ତି, ପ୍ରଚାର କରିଛନ୍ତି, ଏଇଭଳି ଭାବରେ ସେ କହୁଥିଲେ। ତେଣୁ ସମସ୍ତେ ଜାଣିପାରିବେ ନାହିଁ ତାଙ୍କୁ, ସେ ମହାପ୍ରଭୁ ଯିଏ ଆସିଛନ୍ତି ଛନ୍ନ ଉପରେ ଆସିଛନ୍ତି, ତେଣୁ ତାଙ୍କୁ ସମସ୍ତେ ଜାଣିପାରିବେ ନାହିଁ। ତେଣୁ ଦେବତାମାନେ ମଧ୍ୟ ଲୁକାୟିତ ଭାବରେ ଭଗବାନଙ୍କ ପ୍ରାର୍ଥନା କରୁଛନ୍ତି ଏବଂ ତାଙ୍କର ମାତା ସଚିଦେବୀ ସେ ତାଙ୍କୁ ଜାଣିପାରୁନାହାନ୍ତି କିଏ ସବୁ କୋଳାହଳ କରୁଛନ୍ତି। ତେଣୁ ସେ ତାଙ୍କ ପୁତ୍ର କହୁଛନ୍ତି, ନିମାଇଁ କହୁଛନ୍ତି ଯେ ତମେ ତାଙ୍କ ପିତାଙ୍କୁ ଡାକ, ଜଗନ୍ନାଥ ମିଶ୍ରାଙ୍କୁ ଡାକ, ଜଗନ୍ନାଥ ମିଶ୍ର ତାଙ୍କ ପିତା, ତମେ ତାଙ୍କ ପିତାଙ୍କୁ ଡାକ କିଏ ସବୁ କୋଳାହଳ କରୁଛନ୍ତି ଜାଣିହୁଏ। ତେଣୁ ମହାପ୍ରଭୁ ଯେତେବେଳେ ଛୋଟ ବାଳକ ରୂପେ ରହିଛନ୍ତି, ସେ ଯେତେବେଳେ ଚାଲିକି ଯାଉଛନ୍ତି ସେତେବେଳେ ତାଙ୍କର ପାଦରେ କୌଣସି ନୁପୁର ନାହିଁ, କିନ୍ତୁ ରୁଣଝୁଣ ରୁଣଝୁଣ ଶବ୍ଦ ହେଉଛି। ଏସବୁ ଅଦ୍ଭୁତ ଲୀଳା ସବୁ ମହାପ୍ରଭୁ କରିଛନ୍ତି, ବାଲ୍ୟଲୀଳାରେ ବହୁତ ପ୍ରକାର ଅଦ୍ଭୁତ ଲୀଳା ସବୁ ରହିଛି। ତେଣୁ ଯେତେବେଳେ ତାଙ୍କର ପିତା ଆସୁଛନ୍ତି ସେ ଦେଖୁଛନ୍ତି ସେ ସେଇଭଳି ଭାବରେ କିଏ ସବୁ କୋଳାହଳ କରୁଛନ୍ତି, ବିଭିନ୍ନ ଦିବ୍ୟ ପୁଷ୍ପ ସବୁ ଆସି ତାଙ୍କର ଘରେ ପଡ଼ୁଛି, ସବୁ ସେଇ ଯେଉଁ ଘରେ ରହୁଛନ୍ତି ସେସବୁ ଘରେ ବିଭିନ୍ନ ଦିବ୍ୟ ପୁଷ୍ପ ସବୁ ପଡ଼ୁଛି, ତେଣୁ ସେମାନେ ସବୁ ଦେଖି ଆଶ୍ଚର୍ଯ୍ୟ ଦେଉଛନ୍ତି। ଏବଂ ଚରଣ ଚିହ୍ନ ମଧ୍ୟ ଯେଉଁ ଦେଖୁଛନ୍ତି, ଗୋଟେ ଚରଣ ଚିହ୍ନ ରହିଛି ଯେଉଁ ଭଗବାନଙ୍କର ପାଦ ପଦ୍ମ ରହିଛି, ତା ଦେହରେ ବିଭିନ୍ନ ପ୍ରକାର ଚିହ୍ନ ସବୁ ରହିଛି, ଯେମିତି ଛତ୍ର, ଯେଉଁ ଧ୍ୱଜା, ବଜ୍ର, ଆଙ୍କୁଶ, ଏଇ ବିଭିନ୍ନ ପ୍ରକାର ଚିହ୍ନ ରହିଛି ମହାପ୍ରଭୁଙ୍କର ପାଦ ପଦ୍ମରେ। ଭଗବାନଙ୍କର ଯିଏ ହେବେ ତାଙ୍କର ପାଦ ପଦ୍ମରେ ଏସବୁ ଚିହ୍ନ ରହିଛି, ହାତରେ ସବୁ ବିଭିନ୍ନ ପ୍ରକାର ଚିହ୍ନ ରହିଛି। ତେଣୁ ସେ ଦେଖୁଛନ୍ତି, ମାତା ଆଉ ପିତା ଦେଖୁଛନ୍ତି ସେ ଘରେ ସବୁ ବିଭିନ୍ନ ପ୍ରକାର ଏଇଭଳି ଭାବରେ ସୁନ୍ଦର ସୁନ୍ଦର ପଦଚିହ୍ନ ବାହାର କରୁଛି, କିନ୍ତୁ ତାଙ୍କ ପୁଅ ଆହୁରି ସେପର୍ଯ୍ୟନ୍ତ ଚାଲିନାହାନ୍ତି, ଯେତେବେଳେ ଶୋଇକି ରହିଛନ୍ତି ସେ ଭାବୁଛନ୍ତି ଇଏ କିଏ, ଏ ତାହେଲେ କାହାର ପାଦ ପଦ୍ମ ଆସୁଛି। ତାଙ୍କ ମାତା ପିତା ଯେତେବେଳେ ଆଲୋଚନା କରୁଛନ୍ତି, ତାଙ୍କ ପିତା କହୁଛନ୍ତି ବୋଧେ ଆମେ ଯେଉଁ ଶାଳଗ୍ରାମକୁ ପୂଜୁଛେ ସେ ଶାଳଗ୍ରାମ ବୋଧେ ଏଠି ବିଚରଣ କରୁଛନ୍ତି, ଚଲାବୁଲା କରୁଛନ୍ତି, ଯାହାଫଳରେ କି ତାଙ୍କର ଏଇ ପାଦ ପଦ୍ମ ସେଠି ସବୁ ଅଙ୍କିତ ହେଇକି ରହିଛି। କିନ୍ତୁ ସେହି ସମୟରେ ମାତା ସଚିଦେବୀ ଯେତେବେଳେ ତାଙ୍କର ପୁତ୍ର ନିମାଇଙ୍କୁ ଯେତେବେଳେ ସ୍ତନ୍ୟପାନ କରାଉଛନ୍ତି, ସେହି ସମୟରେ ଗୌରହରି ତାଙ୍କର ଯେତେବେଳେ ପାଦ ପଦ୍ମକୁ ଦେଖାଉଛନ୍ତି, ସେ ପାଦ ପଦ୍ମର ସେ ଚିହ୍ନ ସବୁ ଦେଖୁଛନ୍ତି, ସବୁ ଯେଉଁ ଚିହ୍ନ ଗୃହରେ ସବୁ ବିଭିନ୍ନ ସ୍ଥାନରେ ପଡ଼ିଛି ସେ ଚିହ୍ନ ତାଙ୍କ ପାଦ ପଦ୍ମ ଦେଖୁଛନ୍ତି। ତେଣୁ ଏଭଳି ଭାବରେ ମହାପ୍ରଭୁ ବିଭିନ୍ନ ପ୍ରକାର ଲୀଳା ସବୁ କରିଛନ୍ତି, ତାଙ୍କର ବାଲ୍ୟଲୀଳା ସବୁ। ଏବଂ ବିଶେଷ ଭାବରେ ଗୋଟେ ଲୀଳା ସେ କରିଛନ୍ତି ଯେ ଯେତେବେଳେ ମହାପ୍ରଭୁ ଆସିଛନ୍ତି ସାରା ଗୌଡ଼ ଦେଶରେ ଏସବୁ ବ୍ୟାପି ଯାଇଛି, ଜଣେ ଅଦ୍ଭୁତ ବାଳକ ଜଣେ ଆସିଛନ୍ତି, ଏତେ ସୁନ୍ଦର ବାଳକ, ଅଦ୍ଭୁତ ବାଳକ, ସବୁ ବିଭିନ୍ନ ତାଙ୍କର ସବୁ ପ୍ରକାର ଶକ୍ତି ରହିଛି, ଏସବୁ ସାରା ଗୌଡ଼ ଦେଶରେ ପ୍ରଚାର ହେଇଯାଇଛି, ଯେଉଁଥିପାଇଁ କି ସମସ୍ତେ ପୁରୁଷ ଲୋକମାନେ ସ୍ତ୍ରୀ ଲୋକମାନେ ସମସ୍ତେ ଆସି ଦର୍ଶନ କରି ଯାଉଛନ୍ତି। କିନ୍ତୁ ମହାପ୍ରଭୁ କ'ଣ କରୁଛନ୍ତି ନା ସେମାନଙ୍କୁ ମହାମନ୍ତ୍ର କୀର୍ତ୍ତନ କରିବା ପାଇଁ ସେ ଯେତେବେଳେ ଆସୁଛନ୍ତି, ଅଧିକ ଲୋକମାନେ ସବୁ ଆସୁଛନ୍ତି, ପୁରୁଷ ଲୋକ ବା ସ୍ତ୍ରୀ ଲୋକମାନେ ଆସୁଛନ୍ତି, ସେତେବେଳେ ମହାପ୍ରଭୁ କ୍ରନ୍ଦନ କରୁଛନ୍ତି। କିନ୍ତୁ ଯେତେବେଳେ ଏଇ ଗୋଟେ ଧାରଣା ହେଇଯାଇଛି, ଯେତେବେଳେ ଜଣେ କହିବ ମହାମନ୍ତ୍ର କୀର୍ତ୍ତନ କରିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏଇ ମହାମନ୍ତ୍ର ଯେତେବେଳେ କୀର୍ତ୍ତନ କରୁଛନ୍ତି ସେତେବେଳେ ସେ ଆଉ କ୍ରନ୍ଦନ କରୁନାହାନ୍ତି, ବନ୍ଦ ହେଇଯାଉଛନ୍ତି। ତେଣୁ ଲୋକମାନେ ସବୁ ଆନନ୍ଦରେ ଯେତେବେଳେ ଏଇ ଗୌରାଙ୍ଗ ଯେତେବେଳେ ନିମାଇ ଯେତେବେଳେ କ୍ରନ୍ଦନ କରୁଛନ୍ତି ସେତେବେଳେ ସବୁ ଏଇ ମହାମନ୍ତ୍ର କୀର୍ତ୍ତନ କରିବାରୁ ସେ ସବୁ ଚୁପଚାପ, ମହାପ୍ରଭୁ ଚୁପଚାପ ହେଇକି ରହୁଛନ୍ତି, ଆଉ କ୍ରନ୍ଦନ କରୁନାହାନ୍ତି। ତେଣୁ ମହାପ୍ରଭୁ ଏଇଭଳି ଭାବରେ ସମସ୍ତଙ୍କୁ ମହାମନ୍ତ୍ର କୀର୍ତ୍ତନ କରାଉଛନ୍ତି। ତେଣୁ ବାଲ୍ୟଲୀଳାରେ ବିଭିନ୍ନ ପ୍ରକାର, ଯେମିତି ଆମେ ଦେଖିବା ଭଗବାନଙ୍କର ବିଭିନ୍ନ ଚାପଲ୍ୟ ସବୁ ରହିଛି, ଭଗବାନ ଯାଇକିରି କେଉଁଠି ଲବଣୀ ଚୋରି କରୁଛନ୍ତି, କେଉଁଠି ବିଭିନ୍ନ ବାଳକମାନଙ୍କ ସହିତ ତାଙ୍କୁ କେତେ କ୍ରନ୍ଦନ କରାଉଛନ୍ତି, ତାଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ଦେଉଛନ୍ତି, ଏଭଳି ଭାବରେ ମହାପ୍ରଭୁ ମଧ୍ୟ ବାଲ୍ୟଲୀଳାରେ ସବୁ ବିଭିନ୍ନ ପ୍ରକାର ଲୀଳା ସବୁ କରିଛନ୍ତି। ଏବଂ ବିଶେଷ ଭାବରେ ଯେତେବେଳେ ଆପଣ ଜାଣିଥିବେ ଭଗବାନ କୃଷ୍ଣ ଯେତେବେଳେ ଗୋଟେ ଥରେ ମାଟି ଭକ୍ଷଣ ମୃତ୍ତିକା ଭକ୍ଷଣ କରିଛନ୍ତି, ମାଟି ଖାଇଛନ୍ତି, ତେଣୁ ସେଇଭଳି ଭାବରେ ତାଙ୍କର ମାତା ସଚୀ ମାତା ଯେତେବେଳେ ଗୌରାଙ୍ଗ ମାନେ ଗୌରଙ୍କୁ ନିମାଇଙ୍କୁ ଯେତେବେଳେ ସନ୍ଦେଶ ଖୁଆଇ ଏବଂ ସନ୍ଦେଶ ଦେଇଛନ୍ତି ଖାଇବା ପାଇଁ, ସେ ସମୟରେ ମହାପ୍ରଭୁ କ'ଣ କଲେ ନିମାଇ ସେ ଖୁଆଇ ସନ୍ଦେଶ ନ ଖାଇକିରି ସେ ମୃତ୍ତିକା ଭକ୍ଷଣ କରୁଛନ୍ତି, ଏ ମାଟି ସବୁ ଖାଉଛନ୍ତି। ତେଣୁ ମା ଯେତେବେଳେ ଦେଖିଲେ ସେ ବିରକ୍ତ ହେଉଛନ୍ତି ପୁଅ ଉପରେ, କହୁଛନ୍ତି ଏସବୁ ମାଟି କାହିଁ ଖାଉଛ, ତମେ ମୁଁ ତମକୁ ଖାଇ ଖୁଆଇ ସନ୍ଦେଶ ଏସବୁ ଦେଇଛି, ତେଣୁ ଏଗୁଡ଼ା ନ ଖାଇ ଖାଇ ମାଟି ଖାଉଛ। ତେଣୁ ମହାପ୍ରଭୁ ସିଏ ଅଚିନ୍ତ ଭେଦାଭେଦ ତତ୍ତ୍ୱ ଦେଇଛନ୍ତି, ବିଭିନ୍ନ ତତ୍ତ୍ୱ ସବୁ ଦେଇଛନ୍ତି ଆମେ ଆଲୋଚନା କରିବା ସେ ବିଷୟରେ। ତେଣୁ ସେ କହୁଛନ୍ତି ମାଙ୍କୁ ଯେ ମତେ ତ ତମେ ମାଟି ଖାଇବାକୁ ଦେଇଛ, ତାହେଲେ ମୁଁ ତମେ ମାଟି ଖାଇଲେ ଆଉ ତମେ କାହିଁକି ସେଠି ବିରକ୍ତ ହଉଛ? ତେଣୁ ମା ତାଙ୍କର ଆଶ୍ଚର୍ଯ୍ୟ, କଣ ମାଟି ଖାଇବାକୁ ମୁଁ ତମେ ଦେଲି, ମୁଁ ତ ତମକୁ ଖଇ ସନ୍ଦେଶ ସବୁ ଦେଇଛି। ତେଣୁ ମହାପ୍ରଭୁ କହୁଛନ୍ତି ମାଟିର ଏସବୁ ତ ମାଟିର ବିକାର, ଏ ଯେଉଁ ଖଇ ହଉ ବା ସନ୍ଦେଶ ହଉ ବା ଯାହା ସବୁ ସୃଷ୍ଟି ହଉଛି ଏସବୁ ମୁଭମେଣ୍ଟ ସୃଷ୍ଟି ହଉଛି, ସେ ମାଟିର ବିକାର। ତେଣୁ ଏଇଭଳି ଭାବରେ ଯେତେବେଳେ ମାଙ୍କ ସହିତ ଯୁକ୍ତି କରୁଛନ୍ତି, ତାଙ୍କ ମା କହୁଛନ୍ତି ଯେ ମାଟିର ବିକାର ନ ଖାଇଲେ ଦେହ ପୁଷ୍ଟି ହଏ, ମାଟି ଖାଇଲେ ରୋଗ ହଏ, ଦେହ ଯାହା ଏକ କ୍ଷୟ। ମାଟିର ଯେଉଁ ଆମର ସୃଷ୍ଟି ହଉଛି, ଏଇ ଯେଉଁ ବିଭିନ୍ନ ପ୍ରକାର ଶସ୍ୟ ଆମେ ପାଉଛେ, ଅନ୍ନ ଇତ୍ୟାଦି ପ୍ରାପ୍ତ ହଉଛେ, ସେ ଅନ୍ନ ଖାଇଲେ ଆମେ ଆମର ଦେହ ପୁଷ୍ଟି ଲାଭ କରୁଛୁ ବା ଦେହ ସମୃଦ୍ଧି ଲାଭ କରୁଛୁ। କିନ୍ତୁ ଯଦି ଆମେ ମାଟି ଖାଇବା ତାହେଲେ ଆମ ଦେହରେ ବିଭିନ୍ନ ପ୍ରକାର ରୋଗ ହବ, ଏ କଥା ତାଙ୍କ ମା କହୁଛନ୍ତି। ପୁଣି ମା ତାଙ୍କର ଆଉ ଗୋଟେ ଉଦାହରଣ ଦେଉଛନ୍ତି ଯେ ମାଟିର ବିକାର ଘଟେ ପାନି ଭରି ଆନି, ମାଟି ପିଣ୍ଡେ ଧରି ଯାବେ ଶୋଷି ଯାଏ ପାନି। ମାଟିର ବିକାରରେ ଆମର ଯେଉଁ ପାଉଛେ ଆମେ ଯେଉଁ ହାଣ୍ଡି ବା ସୁରେଇ ମାଠିଆ ସବୁ ପାଉଛେ ସେ ମାଟିରେ ତିଆରି ହେଉଛି, କିନ୍ତୁ ସେଥିରେ ଆମେ ଯଦି ପାଣି ରଖିବା ତାହେଲେ ସେଟା ପାଣି ରହିବ, କିନ୍ତୁ ଯଦି ଆମେ ମାଟିରେ ପାଣି ଦେଇଦେବା ପାଣିଟା ରହିବନି, ସେଟା ପାଣିଟା ଶୋଷେଇକି ପଳେଇବ। ତେଣୁ ଏଇଭଳି ଭାବରେ ମହାପ୍ରଭୁଙ୍କର ମାତା ଜନନୀ ଯେଉଁ ତାଙ୍କୁ କହିଛନ୍ତି ନିମାଇଙ୍କୁ, ନିମାଇ କହୁଛନ୍ତି ମତେ ଏଇଟା ଆଗେ କେନ ଆତ୍ମା ଲୁକାଇତେ ପ୍ରଭୁ ବଲିଲା ତାହାରେ, ଆଗେ କେନ ଏହା ମାତା ନା ଶିଖାଇଲେ ମୋରେ, ମତେ କାହିଁକି ଏଇଟା ଆଗରୁ ଶିଖାଇଲେନି? ଏ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ମହାପ୍ରଭୁ ଏସବୁ ଇଏ କରୁଛନ୍ତି। ତେଣୁ ତାପରେ ସେ କହୁଛନ୍ତି ଏବେ ସେ ଜାଣିଲା ଆର୍ ମାଟି ନା ଖାଇବ, କ୍ଷୁଧା ଲାଗେ ଯେବେ ତେବେ ତୁମର ସ୍ତନ ପିଇବ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ସବୁ ତତ୍ତ୍ୱ ସେ ତାଙ୍କର ମାଙ୍କୁ ଛଳନା ମାଙ୍କୁ ଦେଖିବା ପାଇଁ ଦେଖି ଆମର ସମଗ୍ର ମାନବ ଜାତିରେ ସେ ସବୁ ବିଭିନ୍ନ ତତ୍ତ୍ୱ ଦେଇଛନ୍ତି। ଏ ମାୟାବାଦ ତତ୍ତ୍ୱକୁ ସେ ମାୟାବାଦ ତତ୍ତ୍ୱ ହେଉଛି ଯେ ପ୍ରକୃତ ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଆମେ ଯେଉଁ କହିଲୁ ବୁଦ୍ଧଦେବ ଆସିଥିଲେ, ବୁଦ୍ଧଦେବ ଭଗବାନଙ୍କୁ ମାନିନାହାନ୍ତି, ଯଜ୍ଞ ମାନିନାହାନ୍ତି, ବେଦ ମାନିନାହାନ୍ତି, ତେଣୁ ତାଙ୍କ ପରେ ଶଙ୍କରାଚାର୍ଯ୍ୟ ଆସି ସେସବୁକୁ ସେ ଦ୍ୱୈତବାଦ ପ୍ରତିଷ୍ଠା କରିଛନ୍ତି। ତେଣୁ ସେ କହୁଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏଇଭଳି ଭାବରେ ସେ ଏଇ ଦ୍ୱୈତବାଦ ପ୍ରକାଶ କରିଛନ୍ତି। କିନ୍ତୁ ମହାପ୍ରଭୁ ଯେତେବେଳେ ଆସିଲେ ସେ ଏଇ ମାୟାବାଦଟାକୁ ଖଣ୍ଡନ କରିବା ପାଇଁ ଯେ ମାୟାବାଦ ପ୍ରକୃତ ଶାସ୍ତ୍ର ନୁହଁ, ମାୟାବାଦ ଅସତ୍ ଶାସ୍ତ୍ର ତଛନଂ ବୌଦ୍ଧମ ଉଚ୍ଚତେ ମୟିବେହିତା ବିହିତା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତି ନା। ଶିବଜୀ ତାଙ୍କର ଶକ୍ତି ପାର୍ବତୀ ଦେବୀ କହୁଛନ୍ତି ସେ କଥା ଯେ ଏଇ ଯେଉଁ ମାୟାବାଦ ଯେ ସେ ପ୍ରଚାର କରିଛନ୍ତି ଶଙ୍କରାଚାର୍ଯ୍ୟ ରୂପରେ, ସେ ହେଉଛି ମାୟାବାଦ, ସେ ମାୟାବାଦକୁ ଖଣ୍ଡନ କରିବା ପାଇଁ ମହାପ୍ରଭୁଙ୍କର ଆସିଛନ୍ତି, ମହାପ୍ରଭୁଙ୍କ ଆବିର୍ଭାବ ରହିଛି। ତେଣୁ ସେ ଅଚିନ୍ତ ଭେଦାଭେଦ ତତ୍ତ୍ୱ ପ୍ରଦାନ କରିଛନ୍ତି ଆମକୁ। ତେଣୁ ଶିବଜୀ କହୁଛନ୍ତି ଯେ ଏଇ ଯେଉଁ ମାୟାବାଦ ଅସତ୍ ଶାସ୍ତ୍ର ଇଏ ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ଚତେ, ଯଦିଓ ଖୋଲାଖୋଲି ଭାବରେ ବୌଦ୍ଧ ବୋଲି ସେଇଟା କେହି ଜାଣିବେନି, କିନ୍ତୁ ଇଏ ହେଉଛି ପ୍ରଚ୍ଛନ୍ନ ବୌଦ୍ଧ, ଇଏ ହେଉଛି ଲୁକାୟିତ ଭାବରେ ବା ଇଣ୍ଡାଇରେକ୍ଟଲି ବା ପରୋକ୍ଷ ଭାବରେ ଇଏ ହେଉଛି ବୌଦ୍ଧ ଧର୍ମ। ଏବଂ ମୟବେ ତା ଭିତା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତି ନା, ଶିବଜୀ କହୁଛନ୍ତି ଏ ପାର୍ବତୀ ଏସବୁ ଯେଉଁ ମାୟାବାଦ ମୋ ଦ୍ୱାରା ହିଁ ପ୍ରଚାର ହେବ, କଳିକାଳରେ ମୁଁ ବ୍ରାହ୍ମଣ ରୂପରେ ଆସି ବା ଶଙ୍କରାଚାର୍ଯ୍ୟ ରୂପରେ ଯେଉଁ ଆସିଛନ୍ତି ସେ ଏହି ମାୟାବାଦ ଶାସ୍ତ୍ରକୁ ପ୍ରଚାର କରିଛନ୍ତି। ତେଣୁ ଏହି ମାୟାବାଦ ଶାସ୍ତ୍ର ଖଣ୍ଡନ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି। ତେଣୁ ଆମର ସେଇ ଧାରାରେ ପ୍ରଭୁପାଦ ମହାରାଜ ଯେଉଁ ଆସିଛନ୍ତି ତାଙ୍କୁ ସେଥିପାଇଁ କୁହାଯାଏ ନମସ୍ତେ ସାରସ୍ୱତୀ ଦେବେ ଗୌରବାଣୀ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ଶୂନ୍ୟବାଦୀ ମାୟାବାଦୀ ଏଗୁଡ଼ା ସବୁ ତାରଣ କରିଛନ୍ତି ପ୍ରଭୁପାଦ ଆସିକିରି ମହାପ୍ରଭୁଙ୍କର ଧାରାରେ ଆସି ସେ ସବୁ ମାୟାବାଦ ଇତ୍ୟାଦିକୁ ସେ ଖଣ୍ଡନ କରିଛନ୍ତି। ତେଣୁ ଏସବୁ ଗୁଢ ତତ୍ତ୍ୱ ସବୁ ରହିଛି, ଆମେ ଏ ବିଷୟରେ ଆଲୋଚନା କରିବା ପରେ ପରେ। ତେଣୁ ମା ଚୈତନ୍ୟ ମହାପ୍ରଭୁ ଏଇଭଳି ଭାବରେ ଲୀଳା କରି ଯେତେବେଳେ ତାଙ୍କର ବାଲ୍ୟଲୀଳା ଶେଷ ହେଇଛି, କୁମାରଲୀଳା ଆରମ୍ଭ ହେଇଛି, ଏବଂ କୁମାରଲୀଳାରେ ସେ ଯାଇଛନ୍ତି ଅଧ୍ୟୟନ କରିବା ପାଇଁ। କୁମାରଲୀଳା କୁମାରଲୀଳାରେ ମଧ୍ୟ ବିଭିନ୍ନ ସବୁ ବିଭିନ୍ନ ଚାପଲ୍ୟ କରିଛନ୍ତି, ମୁଁ ଯେଉଁ କହିଲି ଭଗବାନ ଯେଭଳି ଭାବରେ ବିଭିନ୍ନ ମୂର୍ତ୍ତିକା ଭକ୍ଷଣ କରିଛନ୍ତି ବା ବିଭିନ୍ନ ସବୁ ଅନ୍ୟ ପିଲାମାନଙ୍କୁ ସବୁ ସାଙ୍ଗମାନଙ୍କୁ ସବୁ କେତେବେଳେ ଯାଇକି ତାଙ୍କୁ ଚୁମୁଡ଼ି ଦିଅନ୍ତି, ତାଙ୍କୁ କେତେବେଳେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରହାର କରନ୍ତି, ଏଇଭଳି ଭାବରେ ବିଭିନ୍ନ ପ୍ରକାର କୁମାରର ଚାପଲ୍ୟ ମହାପ୍ରଭୁ କରିଛନ୍ତି। ଏବଂ ପୌଗଣ୍ଡ ଲୀଳାରେ 6 ବର୍ଷରୁ ତାଙ୍କର ସବୁ ଅଧ୍ୟୟନ ଲୀଳା କରିଛନ୍ତି। ଗଙ୍ଗାଦାସ ପଣ୍ଡିତ ଗଙ୍ଗାଦାସ ପଣ୍ଡିତ ସ୍ଥାନେ ପଢ଼େନ ବ୍ୟାକରଣ ଶ୍ରବଣ ମାତ୍ରେ କଣ୍ଠେ କହିଲ ସୂତ୍ର ବୃତ୍ତିଗଣ। ଆପଣ ଜାଣିଛନ୍ତି, ଆପଣ ଜାଣିଥିବେ ଭଗବାନ କୃଷ୍ଣ ଯେତେବେଳେ ଯାଇଛନ୍ତି ତାଙ୍କର ଗୁରୁଦେବଙ୍କ ପାଖକୁ, ସନ୍ଦୀପନୀ ମୁନିଙ୍କ ପାଖକୁ ଯାଇଛନ୍ତି, ସେଇଠି ସେ 64 ଦିନରେ ସମସ୍ତ ବିଦ୍ୟା ସେ ଅଧ୍ୟୟନ କରିଦେଇଛନ୍ତି। ତେଣୁ ଏଇଭଳି ଭାବରେ ନିମାଇ ପଣ୍ଡିତ ଯେତେବେଳେ ଯାଇଛନ୍ତି ତାଙ୍କର ଗଙ୍ଗାଦାସଙ୍କ ଟୋଲକୁ ଯାଇଛନ୍ତି, ଗଙ୍ଗାଦାସ ପଣ୍ଡିତଙ୍କର ଟୋଲ ଅଛି, ଆପଣମାନେ ନବଦ୍ୱୀପ ପରିକ୍ରମା କଲେ ଏବେ ସେ ସ୍ଥାନ ଅଛି, ଆପଣ ସେ ସ୍ଥାନ ମଧ୍ୟ ଯାଇକି ଦର୍ଶନ କରିବେ। ସେ ଗଙ୍ଗାଦାସ ପଣ୍ଡିତ ଯେଉଁ ଟୋଲ ଥିଲା ସେଇଠି ଯାଇକି ମହାପ୍ରଭୁ ଯାଇକି ଅଧ୍ୟୟନ କରିଛନ୍ତି, ଏବଂ ସେ ସମସ୍ତ ଯଦିଓ ଛୋଟ ଶିଶୁ କିନ୍ତୁ ସେ ସମସ୍ତଙ୍କର ଯେତେ ଅଧିକ ତମର ସିନିୟର ଷ୍ଟୁଡେଣ୍ଟ ମାନେ ଅଛନ୍ତି ବା ତାଙ୍କର ବରିଷ୍ଠ ଛାତ୍ରମାନେ ଅଛନ୍ତି ତାଙ୍କୁ ମଧ୍ୟ ସେ ଏଇସବୁ ବିଭିନ୍ନ ପ୍ରକାର ଯୁକ୍ତିତର୍କ ତାଙ୍କୁ ସବୁ ପରାସ୍ତ କରନ୍ତି। ମହାପ୍ରଭୁ ଗୋଟିଏ ଯୁକ୍ତି ଦେବେ, ସେ ଯୁକ୍ତିକୁ ଯେତେବେଳେ ଅନ୍ୟମାନଙ୍କୁ କହିବେ ସ୍ଥାପନ କରିବା ପାଇଁ, ସେମାନେ ଯେତେବେଳେ ସ୍ଥାପନ କରିବେ ମହାପ୍ରଭୁ ତାକୁ ଖଣ୍ଡନ କରିବେ। ଏଭଳି ଭାବରେ ତାଙ୍କୁ ଫାଙ୍କି ବୋଲି କୁହାଯାଉଛି, ବ୍ୟାକରଣରେ ଫାଙ୍କି ବୋଲି କୁହାଯାଉଛି। ସେ ଗୋଟେ ଯୁକ୍ତିକୁ ସ୍ଥାପନ କରିବେ ପୁଣି ତାପରେ ତାକୁ ସେଟା ଖଣ୍ଡନ କରିବେ। ଏଭଳି ଭାବରେ ସମସ୍ତେ ତାଙ୍କର ଯେତେ ବରିଷ୍ଠ ଛାତ୍ରମାନେ ଥିଲେ ସମସ୍ତଙ୍କୁ ସେ ପରାସ୍ତ କରୁଛନ୍ତି, ଏବଂ ସେ ସବୁଠାରୁ ଶ୍ରେଷ୍ଠ ଶିଷ୍ୟ ହିସାବରେ ସେଠାରେ ସେଇ ଗଙ୍ଗାଦାସ ପଣ୍ଡିତଙ୍କର ଗୁରୁଙ୍କର ସେ ଶ୍ରେଷ୍ଠ ଶିଷ୍ୟ ହେଇପାରିଛନ୍ତି। ଏବଂ ସେହି ସମୟରେ ତାଙ୍କର ବାଲ୍ୟ ସାଙ୍ଗମାନଙ୍କ ସହିତ ଏବଂ ବିଭିନ୍ନ ଯେଉଁ ବାଳିକାମାନେ ସବୁ ରହିଛନ୍ତି ତାଙ୍କ ସହିତ ମଧ୍ୟ ବିଭିନ୍ନ ଲୀଳା କରିଛନ୍ତି। ଯେମିତି ଆପଣମାନେ ଜାଣିଥିବେ ଭଗବାନ ଯେତେବେଳେ ଗୋପିକାମାନଙ୍କ ସହିତ ଲୀଳା କରୁଛନ୍ତି ଗୋପୀମାନଙ୍କ ସହିତ, ଗୋପୀମାନେ କାତ୍ୟାୟନୀ ବ୍ରତ କରିଛନ୍ତି, କାତ୍ୟାୟନୀ ଦେବୀଙ୍କୁ ସେ ପ୍ରାର୍ଥନା କରୁଛନ୍ତି ଯେ ଆମକୁ ଭଗବାନ କୃଷ୍ଣ ଆମ ପତି ରୂପରେ ଆମକୁ ସେ ସେମାନେ ଆମେ ପତି ରୂପରେ ତାକୁ ପ୍ରାପ୍ତ ହଉ। ଏଭଳି ଭାବରେ କାତ୍ୟାୟନୀ ଦେବୀଙ୍କର ବ୍ରତ କରି କାତ୍ୟାୟନୀ ଦେବୀ ଏକ ମାସ ବ୍ରତ କଲାପରେ ଭଗବାନ ସେଠାରେ ଆବିର୍ଭାବ ହେଇଛନ୍ତି, ଯେଉଁ ବସ୍ତ୍ର ଲୀଳା ଇତ୍ୟାଦି ବସ୍ତ୍ର ରଣଲୀଳା ସବୁ କରିଛନ୍ତି ସେ ସମୟରେ ସେ ଯେଉଁ ଶ୍ଲୋକଟି କରିଛନ୍ତି ସେଇ ଶ୍ଲୋକଟି ଆମେ ଦେଖିବା ମହାପ୍ରଭୁ ମଧ୍ୟ ତାଙ୍କର ଯେଉଁ କୁମାରୀମାନଙ୍କ ସହିତ ଲୀଳା କରିଛନ୍ତି ସେଇ ଶ୍ଲୋକଟି ମଧ୍ୟ ସେ ଆବୃତ କରିଛନ୍ତି। ଯେତେବେଳେ ଗଙ୍ଗା ନଦୀକୁ ବିଭିନ୍ନ ବାଳିକାମାନେ ସବୁ ଆସନ୍ତି ସେ ସମୟରେ ଅଳ୍ପ ବୟସରେ ସେ ବିବାହ କରୁଥିଲେ, ତେଣୁ ବାଳିକାମାନେ ଯେତେବେଳେ ଗଙ୍ଗାରେ ସ୍ନାନ କରନ୍ତି, ଗଙ୍ଗାରେ ସ୍ନାନ କରିସାରି ତାକୁ ପୂଜା କରନ୍ତି ଏବଂ ତାଙ୍କର ପ୍ରାର୍ଥନା କରନ୍ତି କେମିତି ଆମେ ଗୋଟେ ବିଭିନ୍ନ ପ୍ରକାର ସବୁ ପୂଜା ଦ୍ରବ୍ୟ ଆଣି କଦଳୀ ଖଇ ସନ୍ଦେଶ ଇତ୍ୟାଦି ସବୁ ଦେଇ ପୂଜା କରିକିରି ପ୍ରାର୍ଥନା କରନ୍ତି ଯେ ଆମେ ଗୋଟେ ସୁନ୍ଦର ବର ପ୍ରାପ୍ତ ହଉ। ତେଣୁ ମହାପ୍ରଭୁ ଯଦି ଯାଇକିରି ତାଙ୍କୁ କହନ୍ତି ମୁଁ ହେଉଛି ଭଗବାନ, ମୁଁ ହେଉଛି ଅଧୀଶ୍ୱର, ମୁଁ ହେଉଛି ମହେଶ୍ୱର, ମୋତେ ତମେ ପୂଜା କର, ଯଦି ତମେ ପୂଜା ନ କରିବ ତାହେଲେ ତମେ ମାନେ ବହୁତ ବୁଢ଼ା ବର ପ୍ରାପ୍ତ ହବ, ଏଇଭଳି ଭାବରେ ମୁଁ ତୁମକୁ ଅଭିଶାପ ପ୍ରଦାନ କରିବି। ତେଣୁ ବିଭିନ୍ନ ବାଳିକାମାନେ ସେମାନେ ଭୟରେ ସବୁ ତାଙ୍କର ସବୁ ଯାହା ସବୁ ଆଣିଛନ୍ତି ପୂଜା ଦ୍ରବ୍ୟ ସବୁ ସେସବୁ ତାଙ୍କୁ ଦେଇ ପୂଜା କରନ୍ତି, ଏବଂ ଅନ୍ୟ କେତେଜଣ ବାଳିକାମାନେ କୁମାରୀମାନେ ଯେତେବେଳେ ଚିନ୍ତା କରନ୍ତି ନା ଇଏ ଗୋଟେ ବ୍ରାହ୍ମଣ ପିଲା ଇଏ କ'ଣ ଏମିତି ବଡ଼ କଥା ହେଇପାରିବ କହିପାରିବ ଏସବୁ ଜିନିଷ କହିକିରି ସେ ଯେତେବେଳେ ନେଇଯାଆନ୍ତି ସବୁ ଦ୍ରବ୍ୟ ଭୋଗ ଦ୍ରବ୍ୟ ଇତ୍ୟାଦି ତାଙ୍କୁ ପୂଜା ନ ଦେଇକିରି ସେତେବେଳେ ସେ ତାଙ୍କୁ ଅଭିଶାପ କୁହନ୍ତି, ତୁମେ ଯଦି ମୋତେ ପ୍ରଦାନ ନ କରିବ ତାହେଲେ ମୁଁ ତୁମକୁ ଅଭିଶାପ ଦେବି, ତୁମେ ବୁଢ଼ା ବର ପ୍ରାପ୍ତ ହବ। ଏଇଭଳି ଭାବରେ ଯେତେବେଳେ ଅଭିଶାପ କହିବା ପାଇଁ କୁହନ୍ତି ସେ ସମୟରେ ସେମାନେ ଭୟ କରିକି ତାଙ୍କୁ ସବୁ ପୁଣି ପୂଜା କରନ୍ତି। ତେଣୁ ଏହି ସମୟରେ ବିଷ୍ଣୁ ପ୍ରିୟା ଯିଏକି ଭଗବାନଙ୍କର ନିତ୍ୟ ଶକ୍ତି, ରାମଚନ୍ଦ୍ରଙ୍କ ଯେମିତି ସୀତା ଦେବୀ ସେଇଭଳି ଭାବରେ ମହାପ୍ରଭୁଙ୍କର ସେଇ ବିଷ୍ଣୁ ପ୍ରିୟା ଉପରେ ଏବଂ ଲକ୍ଷ୍ମୀ ପ୍ରିୟା ଦୁଇ ଜଣ ତାଙ୍କର ପତ୍ନୀ ହିସାବରେ ଆସିଛନ୍ତି। ତେଣୁ ପ୍ରଥମ ପତ୍ନୀ ହେଉଛନ୍ତି ତାଙ୍କର ବିଷ୍ଣୁ ପ୍ରିୟା। ସେ ବିଷ୍ଣୁ ପ୍ରିୟା ଯେତେବେଳେ ଆସିଛନ୍ତି ସେଇ ଗଙ୍ଗା ନଦୀ କୂଳକୁ ଆସିଛନ୍ତି ତପସ୍ୟା ସ୍ନାନ କରି ଭଗବାନଙ୍କର ଆରାଧନା କରିବା ପାଇଁ, ସେହି ସମୟରେ ସିଏ ମଧ୍ୟ ତାଙ୍କୁ ସେ କଥା କହୁଛନ୍ତି ଯେ ମୁଁ ହେଉଛି ମହେଶ୍ୱର, ତମେ ମୋତେ ପୂଜା କର। କିନ୍ତୁ ତାଙ୍କୁ ଦେଖି ତାଙ୍କର ନିତ୍ୟ ଲୀଳା ସ୍ମରଣ ହେଉଛି, ତେଣୁ ବିଷ୍ଣୁପ୍ରିୟା ମଧ୍ୟ ମହାପ୍ରଭୁଙ୍କୁ ଦେଖି ସେ ମଧ୍ୟ ତାଙ୍କୁ ନିଜର ପତି ରୂପେ ବରଣ କରୁଛନ୍ତି ଏବଂ ତାଙ୍କୁ ପୂଜା କରୁଛନ୍ତି। ତେଣୁ ସେ ସେଇଠି କହୁଛନ୍ତି ସଂକଳ୍ପ ବିଦିତ ସାଧ୍ୟ ଭବତୀନା ମଦର୍ଚନମ ମୟାନ ମୋଦିତ ଶସୁ ସତ୍ୟମ ଭବିତ ମହାରତି। ସଂକଳ୍ପ ବିଦିତ ମୁଁ ତମେ ଯେଉଁଟା ଚିନ୍ତା କରିକି ମୋତେ ପୂଜା କରୁଛ, ଯେମିତି ଭଗବାନ କହିଥିଲେ ଗୋପିକାମାନଙ୍କୁ ଗୋପୀମାନଙ୍କୁ ଯେ ତମେ ଯେଉଁଟା ଚିନ୍ତା କରି ମୋତେ ପୂଜା କରୁଛ ସଂକଳ୍ପ ବିଦିତ ମୁଁ ସେସବୁ ଯେତେବେଳେ ଜାଣିଛି, ସଂକଳ୍ପ ବିଦିତ ମୁଁ ସେସବୁ ଜାଣିଛି, ସଂକଳ୍ପ ବିଦିତ ସାଧ୍ୟ ଭବତୀନା ମଦର୍ଚନ ତମେମାନେ ଯେଉଁ ମୋର ଆରାଧନା କରିଛ ମୁଁ ଏସବୁ ତାର ମୂଳ ଉଦ୍ଦେଶ୍ୟ ଜାଣିଛି, ତମେ ନ କହିଲା ମୋତେ ମୁଁ ଜାଣିଛି। ଆମ ମନରେ କ'ଣ କଥା ଅଛି ଆପଣମାନେ ଜାଣିପାରିବେନି ବା ଆପଣମାନଙ୍କ ମନରେ କ'ଣ କଥା ଅଛି ମୁଁ ଜାଣିପାରିବି ନାହିଁ, କିନ୍ତୁ ଭଗବାନ ଯେହେତୁ ଆମର ହୃଦୟ ରହିଛନ୍ତି ଅନ୍ତର୍ଯ୍ୟାମ ରୂପରେ ତେଣୁ ସେ ସବୁ ଜାଣୁଛନ୍ତି କିଏ କ'ଣ ଚିନ୍ତା କରୁଛି କିଏ କ'ଣ ଭାବୁଛି। ଭଗବତ ତାର ତ ସଦାରେ ଭଗବାନ କହୁଛନ୍ତି ଯେ କ୍ଷେତ୍ରଜ୍ଞ ଚାବି ମାନ ବିଧି ସର୍ବକ୍ଷେତ୍ରେ ସୁ ଭାରତ କ୍ଷେତ୍ର କ୍ଷେତ୍ର ଜ୍ଞାନ ଯତ ଜ୍ଞାନ ମତ ନ। ଆମ ଶରୀରର କ'ଣ ଅସୁବିଧା ହେଉଛି ଆମେ ହେଉଛେ କ୍ଷେତ୍ରଜ୍ଞ, କିନ୍ତୁ ଅନ୍ୟ ଶରୀରରେ କ'ଣ ହେଉଛି ସେ ବିଷୟରେ ଆମେ ଜାଣିପାରୁନେ, ଆମେ କ୍ଷେତ୍ରଜ୍ଞ ନୁହଁ। କିନ୍ତୁ ଭଗବାନ ଯେହେତୁ ସମସ୍ତ ଶରୀର ରହିଛନ୍ତି ସେଥିପାଇଁ ସେ କହୁଛନ୍ତି କ୍ଷେତ୍ରଜ୍ଞ ଯାହା ବି ମାଆ ବିଧି ସର୍ବକ୍ଷେତ୍ରୀ ସେ ଭାରତ, ଯେତେ ଶରୀର ଅଛି ସବୁ କିଛିରେ ସେ ହେଉଛି ଭଗବାନଙ୍କର କ୍ଷେତ୍ର ବା ଭଗବାନ ସେଠି ଅଧିଷ୍ଠାନ କରୁଛନ୍ତି ବା ସେଠି ଅବସ୍ଥାନ କରୁଛନ୍ତି, ତେଣୁ ସେ ସବୁ ଜାଣୁଛନ୍ତି କେଉଁଠି କ'ଣ ହେଉଛି ପରମାତ୍ମା ଉପରେ ଭଗବାନ ସବୁ ଜାଣୁଛନ୍ତି। ତେଣୁ ସେ କହୁଛନ୍ତି ସକଳ୍ପ ବିଧିତ ସାଧ୍ୟ ଭଗବତୀ ନା ମଦନ ମୟାନୁମୋଦିତ ଶୋଷ, ମୁଁ ଏଟାକୁ ଅନୁମୋଦନ କରୁଛି, ଯାହା ତୁମେ ଚିନ୍ତା କରୁଛ ତାକୁ ମୁଁ ସ୍ୱୀକାର କରୁଛି। ସତ୍ୟ ଭବିତୁ ମର, ସେ ସତ୍ୟ ହଉ, ଅର୍ଥାତ୍ ମୁଁ ତମ ପତି ହେବି, ତମେ ଯେଉଁ ଚିନ୍ତା କରିଛ ତମେ ନ କହିଲେ ମଧ୍ୟ ମୁଁ ସେଟା ଜାଣିଛି ଏବଂ ମୁଁ ସେଟାକୁ ଆଶୀର୍ବାଦ ପ୍ରଦାନ କରୁଛି ବା ମୁଁ ଚାହୁଁଛି ମୁଁ ତମର ପତି ହେବି, ମୁଁ ତମକୁ ସେଟାକୁ ସ୍ୱୀକାର କରୁଛି। ତେଣୁ ସେଇ ଭାବରେ ମହାପ୍ରଭୁ ମଧ୍ୟ ଯେତେବେଳେ ବିଷ୍ଣୁ ପୂଜା କହିଛନ୍ତି, ତାପରେ ସବୁ ତାପରେ ସେଇଭଳି ଭାବରେ ସେ ତାଙ୍କୁ ଆରାଧନା କରିକି ସେ ଫେରିଯାଇଛନ୍ତି। ଏବଂ ଯେଉଁ ପଗଣ୍ଡି ଲୀଳାରେ ଆମେ ଦେଖିବା ମହାପ୍ରଭୁଙ୍କର ବିଭିନ୍ନ ବାଲ୍ୟ ଚାପଲ ସବୁ ରହିଛି, ବିଭିନ୍ନ ଅଦ୍ଭୁତ ଦର୍ଶନ ଅଦ୍ଭୁତ କାର୍ଯ୍ୟ ସବୁ ସେ କରିଛନ୍ତି। ଆମେ ଦେଖିବା ସେ ଗଙ୍ଗା ନଦୀରେ ଯେତେବେଳେ ସ୍ନାନ କଲେ ଗଙ୍ଗାରେ ସେ ବିଭିନ୍ନ ପ୍ରକାର ଲୀଳା କରିଛନ୍ତି, ଭଗବାନ କୃଷ୍ଣଚନ୍ଦ୍ର ଆସି ଯମୁନା ନଦୀରେ ସବୁ ଲୀଳା କରିଛନ୍ତି, କିନ୍ତୁ ଗଙ୍ଗାଦେବୀ ଭଗବାନଙ୍କ ପାଦପଦ୍ମରୁ ଆବିର୍ଭାବ ହେଇଛନ୍ତି। ଭଗବାନ ଯେତେବେଳେ ବାମନ ରୂପରେ ଆସିଥିଲେ ବଳି ମହାରାଜକୁ, ବଳି ମହାରାଜ ଠାରୁ ସ୍ୱର୍ଗକୁ ଛିନ୍ନ କରିବା ପାଇଁ ଛନ୍ନ ମାନେ କ'ଣ ଯେଉଁଗୁଡ଼ାକ ତାକୁ ଇଏ କରିବା ପାଇଁ ଛଳେ ଆସି, ଛଳେ ଆସି ବିକ୍ରମଣେ ବଳି ମଧୁତ ବାମନ ପଦନଖ ନୀରଜ ନିତଜନ ପାବନ କେଶବ ଦ୍ରୁତ ବାମନ ରୂପ ଜୟ ଜଗଦୀଶ ହରେ, ବଳିକୁ ସେ ଛଳନା କରିକି ତାଙ୍କଠାରୁ ସବୁ ରାଜ୍ୟକୁ ନେଇଯାଇଛନ୍ତି ଭିକ୍ଷା ମାଗିକି। ଏବଂ ସେହି ସମୟରେ ସେ ଯେତେବେଳେ ତାଙ୍କର ବିଶ୍ୱରୂପ ଦେଖେଇଛନ୍ତି, ସେହି ସମୟରେ ଗୋଟିଏ ପାଦ ଯେଉଁ ଅନ୍ତରିକ୍ଷ ଭେଦ କରିକି ଯେତେବେଳେ ବ୍ରହ୍ମାଣ୍ଡ ଭେଦ କରିକି ଯେତେବେଳେ ଚିତ୍ ଜଗତ ଚାଲିଯାଇଛି, ସେ ଚିତ୍ ଜଗତରୁ ଯେଉଁ ନଦୀ ଯେଉଁ ଜଳ ଆସିଛି ଯାହା କାରଣାନବ ଜଳ ବୋଲି କୁହାଯାଉଛି, ସେଇ ଜଳକୁ ଗଙ୍ଗା ନଦୀ ବୋଲି କୁହାଯାଉଛି। ତେଣୁ ଗଙ୍ଗା ନଦୀ ଭଗବାନଙ୍କ ପାଦପଦ୍ମରୁ ଆବିର୍ଭାବ ହୋଇଛନ୍ତି। ସେ ସମୟ ପୁନାଦି ସେ ମାନେ ସେଇ ଯେଉଁ ଗଙ୍ଗାଦେବୀ ଆସିଛନ୍ତି, ସେ ଶିବଙ୍କ ସହିତ ବ୍ରହ୍ମା ଆଦି ସମସ୍ତ ଲୋକଙ୍କୁ ସେ ପବିତ୍ର କରୁଛନ୍ତି। କିନ୍ତୁ ଗଙ୍ଗାଦେବୀଙ୍କର ଗୋଟେ ମନ ଦୁଃଖ ରହିଛି ଯେ ଭଗବାନ ଯଦି ଆସିଲେ ସେ ଯମୁନା ନଦୀରେ ତାଙ୍କର ଲୀଳା ସବୁ କରିଛନ୍ତି, କିନ୍ତୁ ମୋର ଦେହରେ ସେ ସବୁ ଲୀଳା କରିନାହାନ୍ତି। ତେଣୁକରି ତାଙ୍କର ଯେଉଁ କାମନା ଥିଲା ସେ କାମନାକୁ ମହାପ୍ରଭୁ ପୂରଣ କରିଛନ୍ତି। ମହାପ୍ରଭୁ ଆସି ଚୈତନ୍ୟ ମହାପ୍ରଭୁ ଆସି ଗଙ୍ଗାନଦୀରେ ବିଭିନ୍ନ ପ୍ରକାର ଲୀଳା ସବୁ କରିଛନ୍ତି। କିମ୍ବା ଜୟ ଜୟ ଗୋରା ଚାନ୍ଦେ ଆରତୀ କୋଶୋଭା, ସ୍ମରଣ କରିବା ବା ସ୍ମରଣ କରିବା ଯେତେବେଳେ ମହାପ୍ରଭୁ ଆସନ୍ତି ତାଙ୍କର ବିଦ୍ୟାଳୟରୁ ଆସିକରି ଗଙ୍ଗାରେ ସେ ସ୍ନାନ କରିବା ପାଇଁ ଯାଆନ୍ତି, ଏବଂ ଗଙ୍ଗାରେ ଯେତେବେଳେ ସ୍ନାନ କରନ୍ତି ଆମେ ଦେଖିବା ଯେମିତି ଆମର ବ୍ରହ୍ମପୁରରେ ବା ଅନ୍ୟାନ୍ୟ ସ୍ଥାନରେ ଯେଉଁ ପୁଷ୍କରିଣୀରେ ପିଲାମାନେ ସବୁ ବନ୍ଧ ଉପରେ ଡେଇଁକିରି ଜଳକୁ ପଡ଼ୁଥିବେ, ସେଇଭଳି ଭାବରେ ମହାପ୍ରଭୁ ମଧ୍ୟ ଡେଇଁକିରି ଯେତେବେଳେ ସ୍ନାନ କରୁଛନ୍ତି ତାଙ୍କର ଶରୀରରୁ ସବୁ ଯେଉଁ ଜଳଟା ବାହାରୁଛି ଅନ୍ୟମାନେ ଯେତେବେଳେ ଗାଧୋଉଛନ୍ତି ସେ ତାଙ୍କ ଶରୀରରେ ପଡ଼ୁଛି ସେ ଜଳ, ତେଣୁ ସେମାନେ ବିରକ୍ତ ହୁଅନ୍ତି ନିମାଇଙ୍କ ଉପରେ। ଏବଂ ଜଣେ ଜଣେ ମଧ୍ୟ ଯାଇକି ତାଙ୍କର ପିତା ଜଗନ୍ନାଥ ମିଶ୍ର ମଧ୍ୟ ଆପତ୍ତି କରନ୍ତି ଯେ ତାଙ୍କର ପୁଅ ଏଇଭଳି ଭାବରେ ଦୃଷ୍ଟାନ୍ତ କରୁଛି, ତାଙ୍କର ଶରୀର ଜଳ ଆମେ ବ୍ରାହ୍ମଣ ଆମ ଉପରେ ପଡ଼ିଯାଉଛି, ଏସବୁ ତାର ଅପରାଧ ହେବ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେପରି ଆପତ୍ତି କରନ୍ତି। ସେତେବେଳେ ଗୋଟେ ଥରେ ଜଗନ୍ନାଥ ମିଶ୍ର ରାଗିକିରି ଆସିକି ଦେଖିଲେ ଯେ ପୁଅ କିଭଳି ଭାବରେ ସବୁ ଏଇସବୁ ଇଏ କରୁଛି ଦୃଷ୍ଟାନ୍ତ କରୁଛି, ସେଥିପାଇଁ ଆସି ଗୋଟେ ବାଡ଼ି ଧରିକି ଯେତେବେଳେ ଆସିକି ବାଡ଼ିବା ପାଇଁ ସେତେବେଳେ ଦେଖିଲେ ନିମାଇ ଯାଇକି ଘରେ ବସିକି ତାଙ୍କର ପାଠ କରୁଛି, ଏବଂ ସେ ବହୁତ ସମୟ ଯଦିଓ ଗଙ୍ଗାରେ ସ୍ନାନ କରିଛନ୍ତି କିନ୍ତୁ ତାଙ୍କ ଶରୀରରେ କୌଣସି ଜଳରେ ସ୍ନାନ କଲାବେଳେ କୌଣସି ଚିହ୍ନ ମଧ୍ୟ ପ୍ରାପ୍ତ ହେଉନାହିଁ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଲୀଳା ସବୁ କରିଛନ୍ତି। ଆମେ କେତୋଟି ଆଶ୍ଚର୍ଯ୍ୟ କରିବା କାହିଁକି ଆମର ସୀମିତ ସମୟରେ ଆମେ ସବୁ କଥା ଆଲୋଚନା କରିପାରିବା ନାହିଁ। ମହାପ୍ରଭୁଙ୍କ ଲୀଳା ବିସ୍ତାର ରହିଛି, ଆମକୁ କୁହାଯାଏ ଅନନ୍ତ ଦେବ ତାଙ୍କର ଅନନ୍ତ ମୁଖରେ ଭଗବାନଙ୍କର ଲୀଳାଗାନ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ସବୁ ନାହିଁ। ଶେଷ ଅଧୁନା ବି ସମବସ୍ୟତି ନାଶ ପାର କହିଛି ବ୍ରହ୍ମା ତାଙ୍କର ପୁତ୍ର ନାରଦ ମୁନି କହୁଛନ୍ତି ତିନାନ୍ତଂ ବିଦାମ୍ୟହମି ମୁନୟୋ ବ୍ରଜାସ୍ତି ମାୟାବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟନ୍ ଗୁଣନ୍ ରସସ୍ଥାନ ଆଦି ଦେବ ଶେଷ ଅଧୁନା ବି ସମବସ୍ୟତି ନାଶ ପାର ବ୍ରହ୍ମା କହୁଛନ୍ତି ନାରଦକୁ ହେ ପୁତ୍ର ନା ଅନ୍ତଂ ବିଦାମ ମୁଁ ଭଗବାନଙ୍କର ଅନ୍ତ ପ୍ରାପ୍ତ ହେଇପାରୁନି ଜାଣିପାରୁନି ଏବଂ ମୁନୟ ଅଗ୍ରଜାସ୍ତେ ଅନ୍ୟ ମୁନିମାନେ ମଧ୍ୟ ତମର ଯେଉଁମାନେ ଅଗ୍ରଜ ନାରଦଙ୍କର ଅଗ୍ରଜ ହେଉଛନ୍ତି ସନତ କୁମାର କାଳି କୁମାର ଏବଂ ଶିବଜୀ ଏମାନେ ହେଉଛନ୍ତି ନାରଦ ମୁନିଙ୍କର ଶ୍ରେଷ୍ଠ ବଡ଼ ଭାଇ କିନ୍ତୁ ସେ କହୁଛନ୍ତି ସେମାନେ ମଧ୍ୟ ଜାଣିପାରୁନାହାନ୍ତି ଏବଂ ଅନନ୍ତ ଦେବ ଯିଏକି 1000 ମୁଖରେ ଏଇ ବିଶ୍ୱକୁ ଧାରଣ କରିଛନ୍ତି ସେ ମଧ୍ୟ ଗାୟନ ଗୁଣନ ଦଶସ୍ଥାନ ଆଦିଦେବ ସେ ଆଦିଦେବ ଅନନ୍ତଦେବ ଭଗବାନଙ୍କର ଗୁଣଗାନ କରି ଆସୁଛନ୍ତି କିନ୍ତୁ ଶେଷ ଅଧୁନା ବି ସମବସ୍ୟ ବି ନାଶ ପାରୁନି ଏ ପର୍ଯ୍ୟନ୍ତ ସେଇଟା ଶେଷ ହେଇପାରୁନା ଭଗବାନ ଗୁଣ ଶେଷ ହେଇପାରୁନା କିନ୍ତୁ ସେଇଭଳିଆ ମହାପ୍ରଭୁଙ୍କ ଲୀଳା ବିସ୍ତାର ରହିଛି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ତେଣୁ ଗୋଟେ ଥରେ କ'ଣ ହେଇଛି ନା ଯେତେବେଳେ ବାଲ୍ୟ ବାଳକ ରୂପରେ ସେ ସବୁ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ପରିଧାନ କରିଛନ୍ତି ତେଣୁ ଗୋଟେ ଚୋର ତାଙ୍କ ସେ ଅଳଙ୍କାର ଦେଖିକି ସେସବୁ ଅଳଙ୍କାରକୁ ନେଇଯିବା ପାଇଁ ଚୋରି କରିବା ପାଇଁ ତାଙ୍କୁ ବିଭିନ୍ନ ସନ୍ଦେଶିତା ଦେଇକି ତାଙ୍କୁ ସବୁ ନେଇଯାଇଛନ୍ତି ମାନେ ଗୌରା ଗୌରହରି ବା ନିତା ନିମାଇକୁ ତାଙ୍କୁ ଡାକିକି ନେଇଯାଇଛନ୍ତି ଏବଂ ତାପରେ ତାକୁ କାନ୍ଧରେ ବସେଇକିରି ନିମାଇଙ୍କୁ କାନ୍ଧରେ ବସେଇକି ସେମାନେ ସବୁ ଯାଉଛନ୍ତି ଗୋଟେ ଗୋପନୀୟ ସ୍ଥାନକୁ ଯାଇକିରି ସେଇଠି ବା ଗୋଟେ ନିର୍ଜନ ସ୍ଥାନକୁ ଯାଇକିରି ସେଇଠି ତାଙ୍କର ସବୁ ସେ ଆଭୂଷଣ ସବୁ ନେଇଯିବେ ବୋଲି ଚିନ୍ତା କରୁଛନ୍ତି କିନ୍ତୁ ସେ ଯେତେବେଳେ ଯାଉଛନ୍ତି ଗୋଟେ ନିର୍ଜନ ସ୍ଥାନକୁ ସେ ମହାପ୍ରଭୁ ତାଙ୍କୁ ଏଭଳି ଭାବେ ବୁଲେଇ ଦେଉଛନ୍ତି ଯେ ସିଏ ଏମିତି ବୁଲି ବୁଲି ପୁଣି ଆସିକି ସେଇ ଘର ଭିତରେ ତାଙ୍କରି ଘରେ ପୁଣି ପହଞ୍ଚିଯାଇଛନ୍ତି ଏସବୁ ତେଣୁ ଏମାନେ ସବୁ ନିମାଇଙ୍କର ପିତା ମାତା ଏବଂ ଅନ୍ୟମାନେ ସବୁ ରହିଛନ୍ତି ବନ୍ଧୁବାନ୍ଧବ ମାନେ ସେମାନେ ବ୍ୟସ୍ତ ହେଇଗଲେଣି ନିମାଇ କୁଆଡ଼େ ଗଲେ କାହିଁକି ଆସୁନାହାନ୍ତି ଏପର୍ଯ୍ୟନ୍ତ କିନ୍ତୁ ଦେଖିଲା ବେଳକୁ ନିମାଇ ଏଭଳି ଭାବରେ ପୁଣି ଆସି ସେଠି ପହଞ୍ଚିଗଲେ ଏଇଭଳିଆ ବିଭିନ୍ନ ଅଦ୍ଭୁତ ଲୀଳା ସବୁ ମହାପ୍ରଭୁ କରିଛନ୍ତି ଏବଂ ଖୁବ୍ କମ୍ ବୟସରେ ସେ 11 ବର୍ଷରେ ଯଦିଓ ସେ ଅଧ୍ୟୟନ କରୁଥିଲେ ଖୁବ୍ କମ୍ ବୟସରେ ସେ ଅଧ୍ୟାପନା କରିଛନ୍ତି ଶିକ୍ଷକତା ଆରମ୍ଭ କରିଛନ୍ତି ବ୍ୟାକରଣ ପଢ଼ିବା ଆରମ୍ଭ କରିଛନ୍ତି ତାଙ୍କର ଯେଉଁ ଛାତ୍ର ମାନେ ସବୁ ଅଛନ୍ତି ବହୁତ ଛାତ୍ର ଆସି ତାଙ୍କର ଟୋଲ୍ରେ ଯୋଗଦାନ କରନ୍ତି ଯଦିଓ ବହୁତ ପ୍ରକାର ଟୋଲ୍ ଥିଲା ସେ ସମୟରେ ନବଦ୍ୱୀପରେ କିନ୍ତୁ ବହୁତ ଶିଷ୍ୟ ଆସି ବହୁତ ଛାତ୍ର ଆସିକି ଚୈତନ୍ୟ ମା ନିମାଇଙ୍କର ଟୋଲ୍ରେ ଯୋଗଦାନ କରନ୍ତି ପାଠ ପଢ଼ିବା ପାଇଁ ବ୍ୟାକରଣ ପଢ଼ିବା ପାଇଁ ଏବଂ ସେହି ସମୟରେ ଜଣେ ଆସିଥିଲେ ଦିଗ୍ବିଜୟ ପଣ୍ଡିତ ଯିଏକି ତାଙ୍କର ସବୁ ବହୁତ ବୃହସ୍ପତି ଭଳି ତାଙ୍କର ଜ୍ଞାନ ଥିଲା ବହୁତ ପ୍ରକାର ଜ୍ଞାନ ଥିଲା ଏବଂ ସେ ଜ୍ଞାନ ମାଧ୍ୟମରେ ଗର୍ବିତ ହେଇକିରି ସେ କ'ଣ କରୁଥିଲେ ନା ଅନ୍ୟ ପଣ୍ଡିତମାନଙ୍କୁ ସେ ପରାସ୍ତ କରୁଥିଲେ ବିଭିନ୍ନ ପଣ୍ଡିତମାନଙ୍କୁ ପରାସ୍ତ ଜାମ୍ମୁ କାଶ୍ମୀରର ସେ ପଣ୍ଡିତ ଦିଗ୍ବିଜୟ ପଣ୍ଡିତ ତେଣୁ ସେ ସବୁ ବିଭିନ୍ନ ସବୁ ନଗର ଇତ୍ୟାଦି ରହିଛି ସେ ନଗର ଇତ୍ୟାଦି ଯାଇ ସେସବୁ ଯେତେ ପଣ୍ଡିତ ସଭା ଅଛନ୍ତି ସେ ସବୁ ପଣ୍ଡିତ ସଭାରେ ସମସ୍ତଙ୍କୁ ପରାସ୍ତ କରିକି ଏ ଯେଉଁ କାଶୀ ବନାରସ ଇତ୍ୟାଦି ବିଭିନ୍ନ ସ୍ଥାନ ଯେଉଁ ରହିଛି ବହୁତ ପଣ୍ଡିତ ବହୁତ ମାନେ ବହୁତ ଫେମସ୍ ପଣ୍ଡିତମାନେ ସବୁ ଅଛନ୍ତି ସେମାନଙ୍କୁ ସବୁ ସେ ପରାସ୍ତ କରି ଅନ୍ତିମରେ ସେ ଆସି ନବଦ୍ୱୀପରେ ପହଞ୍ଚନ୍ତି ଏବଂ ନବଦ୍ୱୀପରେ ଯେତେ ପଣ୍ଡିତମାନେ ଅଛନ୍ତି ତାଙ୍କର ସବୁ ଚିନ୍ତା ପଡ଼ିଯାଇଛି କ'ଣ କରିବା କିନ୍ତୁ ଦିଗ୍ବିଜୟ ପଣ୍ଡିତ ଆସିଛନ୍ତି ସମସ୍ତଙ୍କୁ ପରାସ୍ତ କରିକରି ଆସିଛନ୍ତି ତେଣୁ ଆମେ କେମିତି ତାଙ୍କୁ ବର୍ତ୍ତମାନ ସମ୍ମୁଖୀନ ହେବା ତାଙ୍କର କେମିତି ମୁକାବିଲା କରିବା ତେଣୁ ସେମାନେ ଚିନ୍ତା କରୁଛନ୍ତି କହୁଛନ୍ତି ନିମାଇ ପଣ୍ଡିତ ସେଠି ଛୋଟ ପିଲା ବ୍ୟାକରଣ ପଢ଼ାଉଛି ତାଙ୍କୁ ଯଦି ଆମେ କହିଦେବା ଯେ ଦିଗ୍ବିଜୟ ପଣ୍ଡିତ ତାଙ୍କ ସହିତ ଯାଇକରି ଆଲୋଚନା କରନ୍ତୁ ଶାସ୍ତ୍ର ଆଲୋଚନା ବା ପାଣ୍ଡିତ୍ୟ ଆଲୋଚନା କରନ୍ତୁ ତାହେଲେ ସେଠୁ ଯଦି ସେ ନିମାଇ ପଣ୍ଡିତ ହାରିଯାଆନ୍ତି ମଧ୍ୟ ତାହେଲେ ପୁଣି ଚିନ୍ତା ନାହିଁ ଛୋଟ ପିଲା ସେ ହାରିଗଲେ ଏଇଭଳି ଭାବରେ ତାଙ୍କୁ ଚିନ୍ତା କରୁଛନ୍ତି କିନ୍ତୁ ଦିଗ୍ବିଜୟ ପଣ୍ଡିତ ଆସି ସେ ସମୟରେ ଗୋଟେ ସନ୍ଧ୍ୟା ରାତ୍ରି ପୂର୍ଣ୍ଣିମା ଦିନ ମହାପ୍ରଭୁ ତାଙ୍କର ଛାତ୍ରମାନଙ୍କୁ ନେଇ ଗଙ୍ଗା ନଦୀ କୂଳରେ ବସି ଏଇ ବ୍ୟାକରଣ ଅଧ୍ୟୟନ ଆରମ୍ଭ ବ୍ୟାକରଣ ଶିକ୍ଷା ଦେଉଛନ୍ତି ତ ସେହି ସମୟରେ ଦିଗ୍ବିଜୟ ଆଦି ପଣ୍ଡିତ ଆସି ପହଞ୍ଚିଛନ୍ତି ଏବଂ ଦିଗ୍ବିଜୟ ପଣ୍ଡିତ ଯେତେବେଳେ ଆସି ପହଞ୍ଚନ୍ତି ସେ ଜାଣିପାରୁଛନ୍ତି ଯେ ଇଏ ହେଉଛନ୍ତି ନିମାଇ ପଣ୍ଡିତ କି ସେ ସମସ୍ତେ ସାରା ମାନେ ସାରା ପୃଥିବୀରେ ତାଙ୍କର ସେ ସମୟରେ ଫେମସ୍ ହେଇଯାଇଛନ୍ତି ବା ସେସବୁ ଚାରିଆଡ଼େ ତାଙ୍କର ନାମ ସବୁ ବ୍ୟାପି ଯାଇଛି ସେ ଏଭଳି ଅଦ୍ଭୁତ ଲୀଳା ସବୁ କରୁଛନ୍ତି ବୋଲି ଚାରିଆଡ଼େ ତାଙ୍କ ନାମ ବ୍ୟାପି ଯାଇଛି ତେଣୁ ଦିଗ୍ବିଜୟ ପଣ୍ଡିତ ତାକୁ ଜାଣିପାରିଲେ ଇଏ ହେଉଛନ୍ତି ନିମାଇ ପଣ୍ଡିତ ବୋଲି ତେଣୁ ତାଙ୍କୁ ଯେତେବେଳେ ତା ପୂର୍ବରୁ ଅବଶ୍ୟ ଆଉ ଗୋଟେ ଲୀଳା ଅଛି ମୁଁ ସେଇଟା ପରେ କହିଦେବି যে যেতবে দেখি সেটি পৌঁছান সেতবে মহাপ্রভু তা যে তোমার পবিত্র কিছু সুনীত হয় মন কৃপা করি কর যদি গঙ্গার বর্ণনা। সে কে মাই পণ্ডিত কে যে আপনার পবিত্র আমি বহু জাঁচু আমি বহু শুনেছু আপনার বহু পণ্ডিত মানে পরাস্ত করে আসছেন তেমন আমি তো ছোট পিলা আমি তো আপনার কিছু নুহ কিন্তু তথাপি তোমার পবিত্র কিছু সুনীত হয় মন আপনার কবিত্ব যে রয়েছে সেটাকে আমি কিছু শুনে চাহুছ তেমন কৃপা করি কর যদি গঙ্গার বর্ণনা। এই গঙ্গা দেবী এটি গঙ্গার স্রোত প্রবাহিত হচ্ছে তেমন এই গঙ্গা বিষয়ে যদি কিছু আপনার আলোচনা করবে বা কবি কবিতা কিছু রচনা করবে তাহলে আমি টিকি শুনবা। এইভাবে ভাবে যেতবে কৌশল সেতবে পণ্ডিত যে তাঁর বহু গর্ব রয়েছে বিভিন্ন কাহি না সে সমস্ত পরাস্ত করি আসছেন তাঁর বহু গর্ব রয়েছে অভিমান রয়েছে তেমন সে কম কৌশল না শুনিয়া ব্রাহ্মণ গর্বে বর্ণিতে লাগিলা ঘটি একে শত শ্লোক গঙ্গার বর্ণিলা। তাঁর গর্ব রয়েছে যেতবে কথা শুনেদেলে যে গঙ্গার মত বর্ণনা করে তাঁর তো কবিতা প্রচুর প্রখর কবিতা রয়েছে কবিত্ব রয়েছে বা জ্ঞান রয়েছে তেমন তাঁর আপনি চিন্তা নাই সে কম কলে গোটে ঘণ্টার শহে শ্লোক গান করেদিগলে গঙ্গার নদীর মাহাত্ম্য উপরে শহে শ্লোক গান করেদিগলে ঝঞ্ঝাভাত বলে কে মানে যেমনি ঝড় মানে ঝঞ্ঝা হলে বা বাত্যা ইত্যাদি হলে যেমনি পবনটা বহু জোরে ভয় সেভাবে খুব জোরে সব শ্লোক সব আবৃত্তি করেদিগলে শ্লোক শহেটি শ্লোক আবৃত্তি করেদিগলে তো সে ভাবছেন এ শ্লোক সে আগর কেউ শুনুনা আমি যে শ্লোক কৌছে ভগবত গীতার উদ্ধার করে কৌছে বা ভাগবত কৌছে কিন্তু সে যে শ্লোক কৌলে সে কেউ উদ্ধার করে কিনা সে নিজে রচনা করি সাগে সাগে রচনা করে সে বর্ণনা করলে আসু কবি কে সে ভাবছেন মু তো এত জোরে এসব এসব কইছি এসব শহেটি শ্লোক কইছি তেমন এ নিমাই কিছু জাঁপার নথা বুঝিপার নথা এই সে চিন্তা করছেন কিন্তু মহাপ্রভু সে তো স্বয়ং মহাপ্রভু তেমন সে কে ঝাঞ্ঝাবাত প্রায় আমি শ্লোক পড়ল তার মধ্যে শ্লোক তুমি কিছু কণ্ঠ কল মহাপ্রভু কন কলে কে আপনার যে শ্লোক কে বহু সুন্দর শ্লোক কইছেন সব মহাপ্রভু পচারে এইসব শ্লোক শুনল কোণ কিছু বুঝিপার না কেমি এটা কেমি তুমি আস্বাদন কল তেমন মহাপ্রভু গোটিয়ে শ্লোককে আবৃত্তি কলে যে শহেটি শ্লোক সে কে সে গোটিয়ে শ্লোক সে আবৃত্তি করি কে এই শ্লোকের অর্থকর প্রভু যদি কহিল বিস্মিত হইয়া দিগ্বিজয়ী প্রভুকে পুছিল মহত্ব গঙ্গায়া গোটে শ্লোক অছি সে শ্লোকটি সে কে এই শ্লোকটি তুমি টিকি আপনার টিকি আলোচনা কর বিশেষ ভাবে আমি যদি খালি শ্লোক কহিবা ভগবত গীতার বা ভাগবত আপনার বুঝিপারে না আপনার কে শ্লোকটা টিকি ব্যাখ্যা করতে সেইভাবে মহাপ্রভু তা কোথাও এই শ্লোকটি গোটে শ্লোক সে পাঠ করেছে সে শহে শ্লোক ভিতরে গোটে শ্লোক পাঠ করি কে এই শ্লোকটি তার গুণ দোষ ইত্যাদি সব বর্ণনা করেন তেমন সি দিব্যজীবী প্রথমে আশ্চর্য হচ্ছেন যে এ শ্লোকটি কেমন সে মনে রাখলে মু তো শহে শ্লোক আগর কেউটি এটা লেখা হয়নি মু মনকু সাগে সাগে তৈরি নিজে রচনা করি বর্ণনা করছি এবং খুব স্পিডলে বা বহু জোরে বা শীঘ্র শীঘ্র বর্ণনা করছি তাহলে সে কেমন এটা মনে রাখলে তেমন সে আশ্চর্য সে কৌছেন ঝঞ্ঝাবাত প্রায় আমি শ্লোক পড়ল তার মধ্যে শ্লোক তুমি কিছু কণ্ঠ কল মু তো ঝঞ্ঝাবাড়ি সব শ্লোক সব কহিদেগলি তাহলে গোটিয়ে শ্লোক কেমন মনে রাখিপার সে আশ্চর্য তেমন মহাপ্রভু সে মধ্যে টিকিয়ে তাঁর সহ ব্যঙ্গ করি সে কৌছেন যে প্রভু কয়ে দেবের ঘরে তুমি কবি কর তোমার যে কবিতা আসছি তুমি সরস্বতী দেবী কৃপার এইসব কবিতা কবিত্ব লাভ করছ তেমন সে কৌছেন এইছে দেবের ঘরে কে হয় শ্রুতি ধর তেমন সেইভাবে ভাবে কি জন দেবতাঙ্কর কৃপারু এইভাবে ভাবে সব মনে রাখিপারে তুমি যেমনি রচনা করিপারছ তেমন কি সেইভাবে মনে রাখিপারে তেমন যা হোক এইসব বিষয়ে আলোচনা কলে সেতবে দিগ্বিজয় পণ্ডিত কৌছেন তুমি তো ব্যাকরণ পাঠ পড়াউছ তুমি এইসব জিনিস জাঁপারে এইসব বহু অলঙ্কার ইত্যাদি সব বহু গভীর সাহিত্য জিনিস সব সাহিত্যিক অলঙ্কার ইত্যাদি সব রয়েছে তুমি এটা বুঝিপারে সে কিন্তু ব্যাকরণ তুমি না পড়ো অলঙ্কার তুমি কি জানবে এই কবিত্বর সার তুমি তো সব ব্যাকরণ ইত্যাদি পড়ছ আর তুমি এইসব আদৌ যে অলঙ্কার ইত্যাদি তুমি কি জাঁব মহাপ্রভু কহিলে আর গুণ দোষ সব বর্ণনা কর সে পিলাদের গুণ দোষ নাই আর বহু গুণ আছে দোষ কিছু নাই কিন্তু মহাপ্রভু কহিলে যে নাই পড়ি অলঙ্কার করিয়াছি শ্রবণ তাতে এই শ্লোকে দেখি বহু দোষ গুণ যদিও মু অলঙ্কার পড়ি নাই কিন্তু মু শ্রবণ করেছি আমার গুরুপাঠ শ্রবণ করেছি তেমকি আজকে এই সেই শ্লোকরে বহু দোষ গুণ ইত্যাদি রয়েছে আমি দোষ গুণ আলোচনা করিবানি কিনা আমি এই খালি যদি এই শ্লোক এই টপিক উপরে থাকে তাহলে আমি বিস্তার ভাবে বর্ণনা করে থাকবে କିମ୍ବା ଅନ୍ୟାନ୍ୟ ସବୁ ଲୀଳାକୁ ଆମେ ସ୍ୱାଗତ କରିବା। ତେଣୁ ଏଇ ଦୋଷ ଗୁଡ଼ିକୁ ଆମେ ବିଚାର କରିବା ନାହିଁ, କିନ୍ତୁ ଏଇଟାରେ ସବୁ ମହାପ୍ରଭୁ ତାଙ୍କର ଯେଉଁ ସବୁ ଦୋଷ ଦେଖେଇଦେଲେ, ଗୋଟାଏ ମୁଁ ଦୁଇଟି ଇମ୍ପୋର୍ଟାଣ୍ଟ ଦୋଷ ସବୁ କହିବି। ଗୋଟେ ହେଉଛି ଯେ ଭବାନୀ ଭର୍ତ୍ତୁ, ସେ ଶ୍ଳୋକରେ ସେ କହିଛନ୍ତି ଭବାନୀ ଭର୍ତ୍ତୁ। ଭବାନୀ ଅର୍ଥ କ'ଣ? ଶିବଜୀଙ୍କର ପତ୍ନୀକୁ ଭବାନୀ ବୋଲି ବା ଭବଙ୍କର ପତ୍ନୀକୁ ଭବାନୀ ବୋଲି କୁହାଯାଉଛି। ତେଣୁ ଭବାନୀ ଭର୍ତ୍ତୁ ଅର୍ଥ ହେଉଛି ଯେ ଶିବ ମାନେ ଦୁର୍ଗାଙ୍କର ଆଉ ଜଣେ କିଏ ସ୍ୱାମୀ ଅଛନ୍ତି। ଭବାନୀ ଅର୍ଥ ତ ଦୁର୍ଗା ବୋଲି ବୁଝିବ, କିନ୍ତୁ ଭବାନୀ ଭର୍ତ୍ତୁ କହିବା ଅର୍ଥ ଭବବର୍ତ୍ତୀ ବ୍ୟତୀତ ଆଉ କିଏ ଜଣେ ସ୍ୱାମୀ ଅଛନ୍ତି, ଏଇ ଗୋଟେ ଆଉ ଜଣେ ତାଙ୍କର ଦ୍ୱିତୀୟ ସ୍ୱାମୀ କିଏ ଅଛନ୍ତି, ଏଇଟା ତାର ଅର୍ଥ ବୁଝିବ। ଏଇଭଳିଆ ଭାବେ ବିଭିନ୍ନ ପ୍ରକାର ଦୋଷ ଯେତେବେଳେ କହିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହେଇଗଲେ ଦେଖି ଯେ କହିଲେ ଏତେ ପଣ୍ଡିତ ମୁଁ ପରାସ୍ତ କରି ଆସିଲି, କିନ୍ତୁ ଏ ସାମାନ୍ୟ ବାଳକ 11-12 ବର୍ଷର ବାଳକ ଆଖପାଖରେ ମୁଁ ପରାସ୍ତ ହେଇଗଲି, ବୋଧେ ସରସ୍ୱତୀ ମୋତେ ଆଖ ପାଖରେ ପରାସ୍ତ କରେ ସବୁ। ତେଣୁ ସିଏ ଆଉ କିଛି କହିପାରିଲେନି, କଥା ତାଙ୍କ ପାଟିରୁ ବାହାରିଲା। ତେଣୁ ସେ ସମୟରେ ସବୁ ଯେତେ ପିଲାମାନେ ଥିଲେ ନିମାଇଙ୍କର ସେମାନେ ସବୁ ହସିବାକୁ ଆରମ୍ଭ କଲେ। ତେଣୁ ନିମାପଣ୍ଡିତ ତାଙ୍କୁ ମନା କରିଲା, ନା ତାଙ୍କୁ ତୁମେ ହସ ନା, ସେ ତାଙ୍କର ବହୁତ କବିତ୍ୱ ରହିଛି, ଏସବୁ ଆମେ ତମେ ତାଙ୍କୁ କହିଲେ ବିଦାୟ ନମ୍ର ହେଇକି ତାଙ୍କୁ ବିଦାୟ ଦେଲେ। କହିଲେ ଆପଣମାନେ ଆସନ୍ତୁ, କାଲିକି ଆସନ୍ତୁ, ଆମେ ଆଲୋଚନା କରିବା, ଆମେ କାଲି ଆ ବିଷୟରେ ଦୀର୍ଘ ଭାବରେ ଆଲୋଚନା କରିବା। ଏଇଭଳି ଭାବେ କହିକି ଯେତେବେଳେ ଚାଲିଯାଇଛନ୍ତି, ଦିଗ୍ବିଜୟ ପଣ୍ଡିତ ଘରକୁ ଯାଇକିରି ସରସ୍ୱତୀ ଦେବୀଙ୍କର ଆରାଧନା କରିଛନ୍ତି। ଏବଂ ସରସ୍ୱତୀ ଦେବୀ ସେ କହିଛନ୍ତି, ପଢୁଆ ବାଲକ କହିଲ ମୋରେ ବୁଦ୍ଧି ଲୋପ, ଜାଣି ସରସ୍ୱତୀ ମୋରେ କରିଆ ଅଛେ ନା କୋପ। ସେ ଭାବରେ ସରସ୍ୱତୀ ମଧ୍ୟ ମୋତେ କୋପ ପ୍ରକାଶ କରି ମୋର ମୋ ଉପରେ କୋପ କରିଛନ୍ତି, ଯେଉଁଥିପାଇଁ କି ଏ ଗୋଟେ ସାମାନ୍ୟ ବାଳକ ପାଖରେ ମୁଁ ହାରିଯାଇଛି। ଏଇଭଳି ଭାବରେ କହିକିରି ସରସ୍ୱତୀ ଦେବୀଙ୍କର ଆରାଧନା କରୁଛନ୍ତି। ସରସ୍ୱତୀ ରାତ୍ରି ତାରି ଉପଦେଶ କହିଲ, ସାକ୍ଷାତ ଈଶ୍ୱର କରି ପ୍ରଭୁରେ ଜାଣିଲ। ସରସ୍ୱତୀ ତାଙ୍କୁ ସେ ଆବିର୍ଭାବ ହେଇ ତାଙ୍କୁ କହିଛନ୍ତି ଯେ ତମେ ଯାହାଙ୍କୁ ପରାସ୍ତ ହେଇଛନ୍ତି ସିଏ ହେଉଛନ୍ତି ମୋ ସ୍ୱାମୀ, ସିଏ ହେଉଛନ୍ତି ସ୍ୱୟଂ ଭଗବାନ, ତେଣୁ ତମେ ତାଙ୍କର ଶରଣ ନିଅ। ଏଭଳି ଭାବରେ କହିଥିବାରୁ ତା ପରଦିନ ଯାଇକିରି ଦିଗ୍ବିଜୟ ପଣ୍ଡିତ ତାଙ୍କର ଶରଣରେ
ଯାଇଛନ୍ତି।
ତେଣୁ ମହାପ୍ରଭୁ ଏଇଭଳି ଭାବରେ ବହୁତ ପ୍ରକାର ଲୀଳା ସବୁ ରହିଛି, ଏବଂ ସେ ଶିକ୍ଷାରେ ଏତେ ପ୍ରବୀଣ ଥିଲେ ତାଙ୍କ ସହିତ କିଏ ତାଙ୍କ ସହିତ ବାଦ ବା ବିବାଦ କରିପାରୁନଥିଲେ, ସମସ୍ତଙ୍କୁ ସେ ହରାଇ ଦେଉଥିଲେ। ଏବଂ ଖୁବ୍ କମ୍ ବୟସରେ ସେ ଯାଇଥିଲେ ବଙ୍ଗଳାଦେଶ ଯାଇଥିଲେ ସେଠି ଏଇ ମାନେ ଏଇ ଶିକ୍ଷା ବା ଏଇ ବ୍ୟାକରଣ ଶିକ୍ଷା ଦେବା ପାଇଁ ସେ ଯାଇଥିଲେ ବାଙ୍ଗଲାଦେଶ ଯାଇଥିଲେ। ଏବଂ ସେହି ସମୟରେ ସମସ୍ତ ପିଲାମାନେ ଆସି ପଢୁଆ ପିଲାମାନେ ଆସି ସବୁ ମହାପ୍ରଭୁଙ୍କ ପାଖରେ ଅଧ୍ୟୟନ କରିବା ପାଇଁ ସବୁ ଚାହିଁଛନ୍ତି। ଏବଂ ସେହି ସମୟରେ ଜଣେ ତପନ ମିଶ୍ର ବୋଲି ଜଣେ ଥିଲେ ବ୍ରାହ୍ମଣ, ଯିଏକି ସମସ୍ତ ଶାସ୍ତ୍ର ସେ ଅଧ୍ୟୟନ କରିଛନ୍ତି, କିନ୍ତୁ ସାଧ୍ୟ ସାଧନ ବିଷୟରେ ସେ ଜାଣିପାରୁନାହାନ୍ତି। କାରଣ ବେଦରେ ସବୁ ପ୍ରକାର କଥା କୁହାହେଉଛି, କର୍ମକାଣ୍ଡ ଧାରା ରହିଛି, ଜ୍ଞାନକାଣ୍ଡ ଧାରା ରହିଛି, ଯୋଗ ଅଷ୍ଟାଙ୍ଗ ଯୋଗ ବିଷୟରେ କୁହାଯାଉଛି, ଭକ୍ତି ବିଷୟରେ କୁହାହେଉଛି, ତେଣୁ କେଉଁଟା ଆମେ କରିବା କେଉଁଟା କରିବାନି କିଛି ଜାଣିପାରୁନି। ଭଗବଦ୍ଗୀତା ତୃତୀୟ ଅଧ୍ୟାୟ ଅର୍ଜୁନ ପଚାରୁଛନ୍ତି, ଯାହା ସି ଚେତ୍ କରୁଣାସ୍ତି ମତା ବୁଦ୍ଧି ଜନାର୍ଦ୍ଦନ ତତ୍କିଂ କର୍ମାଣି ଘୋରେ ମାଂ ନିୟୋଜ ଐଶିକେଶ ଗ୍ରାମୀ ଶ୍ରେଣୀ ବାକ୍ୟେନା ବୁଦ୍ଧି ମୋହ ଐଶିକେ ତଦେକଂ ବଦ ନିଶ୍ଚୟ ଜୈନ ଶ୍ରେୟ ମମାତ୍ମିଆ। ଆପଣ କହୁଛନ୍ତି କର୍ମ ହେଉଛି ଶ୍ରେଷ୍ଠ, ପୁଣି କହୁଛନ୍ତି ଜ୍ଞାନ ପୁଣି ଶ୍ରେଷ୍ଠ, ତାହେଲେ କେଉଁଟା ଆମେ କରିବୁ? ଗ୍ରାମୀ ଶ୍ରେଣୀ ଏସବୁ ମିଶ୍ରିତ ବାକ୍ୟ ଶୁଣିକିରି ମୋର ବୁଦ୍ଧି ମୋହ ହେଇଯାଉଛି, ତେଣୁ ମୋତେ ନିଶ୍ଚିତ କରି କୁହନ୍ତୁ କେଉଁଟା ମୁଁ କରିବି। ସେଭଳିଆ ତପନ ମିଶ୍ର ଯଦିଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଥିଲେ, କିନ୍ତୁ କଳିଯୁଗରେ କେଉଁଟା କରିବା କଥା ସେ ଜାଣିପାରୁନଥିଲେ, ତେଣୁକରି ସେ ବିଭ୍ରାନ୍ତ ହେଇକିରି ରହିଥିଲେ। ସେ ସମୟରେ ଗୋଟେ ରାତିରେ ସେ ସ୍ୱପ୍ନ ଦେଖିଲେ ଯେ କାଲି ସକାଳେ ଜଣେ ବ୍ରାହ୍ମଣ ଆସିବେ, ନିମାଇ ପଣ୍ଡିତ ଆସିବେ ନବଦ୍ୱୀପରୁ, ତମେ ତାଙ୍କ ପାଖକୁ ଗଲେ ସେ ତମକୁ ସାଧ୍ୟ ସାଧନ ବିଷୟରେ କହିବେ ବା ଶାସ୍ତ୍ରର ସାର ଜିନିଷଟା ସେ ତମକୁ ବତେଇଦେବେ। ସେଇ ଦେଶେ ବିପ୍ରଣାମ ମିଶ୍ର ତପନ ନିଶ୍ଚୟ କରିତେ ନାଁରେ ସାଧ୍ୟ ସାଧନ, କେଉଁଟା ପ୍ରକୃତରେ ଜୀବନ ଲକ୍ଷ୍ୟ ହେବା ଉଚିତ ଏବଂ ସେଇ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ କ'ଣ କରିବା ସେ ବିଷୟରେ ସେ ଜାଣିପାରୁନଥିଲେ। ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଛେ, ସମସ୍ତ ଜ୍ଞାନ ଅଛି, କିନ୍ତୁ ସେ ଜାଣିପାରୁନାହିଁ। ତେଣୁ ତା ପରଦିନ ଯେତେବେଳେ ନିମାଇ ପଣ୍ଡିତ ଆସିଛନ୍ତି, ତାଙ୍କ ପାଖକୁ ଯାଇକିରି ସେ ସବୁ ନିଜର ସ୍ୱପ୍ନ ବୃତ୍ତାନ୍ତ କହି ତାଙ୍କୁ ତାଙ୍କ ଶରଣରେ ଯାଇଛନ୍ତି ଏବଂ କହିଛନ୍ତି ଯେ ପ୍ରକୃତର ସାଧ୍ୟ ସାଧନ ବିଷୟରେ କୁହନ୍ତି। ତେଣୁ ମହାପ୍ରଭୁ ତାଙ୍କୁ କହିଛନ୍ତି ଯେ ସମସ୍ତ ଶାସ୍ତ୍ରର ସାର ହେଉଛି ଏଇ ମହାମନ୍ତ୍ର, ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ। ଏବଂ ତାଙ୍କୁ ସେ କହିଛନ୍ତି ଯେ ତମେ କାଶୀ ଯାଅ, ବାରଣାସୀ କାଶୀ ଯାଇ ସେଇଠି ଏ ମହାମନ୍ତ୍ର କୀର୍ତ୍ତନ କର ଏବଂ ସେଇଠି ମୋର ତମ ସହିତ ଦେଖା ହବ କହିକି ତାକୁ କାଶୀ ପଠେଇଛନ୍ତି। ତାପରେ ଯେତେବେଳେ ମହାପ୍ରଭୁ ଯାଇଛନ୍ତି ବୃନ୍ଦାବନ, ସେ ସମୟରେ ସେଠି କାଶୀରେ ତାଙ୍କ ସହିତ ଦେଖା ହେଇଛି। ତାପରେ ସବୁ ବିଭିନ୍ନ ପ୍ରକାର ସେଠି ସବୁ ଶାସ୍ତ୍ର ଆଲୋଚନା ସବୁ ହେଉଛି। ତେଣୁ ଏଇଭଳି ଭାବରେ ମହାପ୍ରଭୁଙ୍କର ଆ ଭିତରେ ମଧ୍ୟ ସେ ଯେଉଁ କହିଲି ଯେଉଁ ବାଂଲାଦେଶ ଯାଇଛନ୍ତି, ତା ପୂର୍ବରୁ ତାଙ୍କର ବିବାହ ମଧ୍ୟ ହେଇଯାଇଛି, ବିଷ୍ଣୁପ୍ରିୟାଙ୍କ ସହିତ ବିବାହ ହେଇଯାଇଛି। ସେ ବିବାହ ଲୀଳା ବହୁତ ବିସ୍ତାର ଭାବରେ ରହିଛି, ବର୍ଣ୍ଣନା କରାଯାଇଛି। କିନ୍ତୁ ମହାପ୍ରଭୁ ଯେତେବେଳେ ଚାଲିଯାଇଛନ୍ତି ବାଂଲାଦେଶ, ସେ ବିରହରେ ବିଷ୍ଣୁପ୍ରିୟାଙ୍କୁ ବିରହ ବେଦନାରେ ସେ ଶରୀର ତ୍ୟାଗ କରିଛନ୍ତି। ତେଣୁ ତାପରେ ଯେତେବେଳେ ସେ ବାଂଲାଦେଶରୁ ଫେରିଛନ୍ତି, ଯେତେବେଳେ ଜାଣିଲେ ତାଙ୍କର ପତ୍ନୀଙ୍କର ବିୟୋଗ ହେଇଛି, ତାପରେ ସେ ଆଉ ଗୋଟେ ପତ୍ନୀ ଗ୍ରହଣ କରିଛନ୍ତି, ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଛନ୍ତି। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଲୀଳା ନବଦ୍ୱୀପରେ କରିଛନ୍ତି। କିନ୍ତୁ ତାଙ୍କର ମୁଖ୍ୟ ଲୀଳା, ଏଇସବୁ ଲୀଳା ସବୁ ଯେଉଁ ହେଇଛି, ଏସବୁରେ ସେ ଭକ୍ତି ପ୍ରଚାର କରିନାହାନ୍ତି। କିନ୍ତୁ ଯେତେବେଳେ ସେ ଗୟା ଯାଇଛନ୍ତି, ତାଙ୍କର ପିତା ଆ ଭିତରେ ତାଙ୍କର ପିତା ମଧ୍ୟ ପରଲୋକ ଗମନ କରିଛନ୍ତି, ତେଣୁ ତାଙ୍କର ପିତାଙ୍କର ଶ୍ରାଦ୍ଧ ଦେବା ପାଇଁ ଯେତେବେଳେ ଗୟା ଯାଇଛନ୍ତି, ଗମନ କରିଛନ୍ତି, ସେଇଠି ସେଠି ଆମର ବର୍ତ୍ତମାନ ଯିବ, ଆମର ପ୍ରଭୁ ଯିବେ ସବୁ ତୀର୍ଥକୁ, ଏପରି ସାହାଯ୍ୟରେ ସବୁ ଦିଆହବ, ଗୟାରେ ସବୁ ଶ୍ରାଦ୍ଧ ଅର୍ପଣ କରାଯିବ। ତ ସେଇଠି ମହାପ୍ରଭୁ ଯେତେବେଳେ ଯାଇଛନ୍ତି, ସେଇଠି ଗୟାରେ ଶ୍ରାଦ୍ଧ ଅର୍ପଣ କଲା ପରେ ସେହି ସମୟରେ ଈଶ୍ୱରପୁରୀଙ୍କ ସହିତ ଦେଖା ହେଇଛି। ତେଣୁ ଈଶ୍ୱରପୁରୀଙ୍କ ଠୁ ସେ ଦୀକ୍ଷା ଗ୍ରହଣ କରିଛନ୍ତି, ମନ୍ତ୍ର ଦୀକ୍ଷା ଗ୍ରହଣ କରିଛନ୍ତି। ତେଣୁ ଯେତେବେଳେ ମନ୍ତ୍ର ଦୀକ୍ଷା ଗ୍ରହଣ କରି ଫେରିଛନ୍ତି, ସେତେବେଳେ ତାଙ୍କର ପରିବର୍ତ୍ତନ ହେଇଯାଇଛି। ସେ ଯେଉଁ ଏଇ ବ୍ୟାକରଣ ପାଠ ଏଇସବୁ ବିଷୟରେ ଯେଉଁ ଚାପଲ୍ୟ ଇତ୍ୟାଦି ସବୁ କରୁଥିଲେ, ସେସବୁକୁ ବନ୍ଦ କରିଦେଇ ସବୁବେଳେ ଗୋପୀ ଗୋପୀ ଭଗବାନଙ୍କ ନାମ ମହାମନ୍ତ୍ର ଇତ୍ୟାଦି ଏସବୁ କୀର୍ତ୍ତନ, ତାଙ୍କର ପୁରା ପରିବର୍ତ୍ତନ ହେଇଯାଇଛି। ତେଣୁ ସେ ଏଇ ମହାମନ୍ତ୍ର ଆରମ୍ଭ କରିଛନ୍ତି, ସେହି ସମୟରେ ମହାମନ୍ତ୍ର ଆରମ୍ଭ କଲେ, ଏଇ ମହାମନ୍ତ୍ର କଲୁ, ସେଇ ମହାମନ୍ତ୍ର ଆରମ୍ଭ କରିଛନ୍ତି। ଶ୍ରୀବାସ ପଣ୍ଡିତ ଜଣେ ଯିଏ ଅଛନ୍ତି, ଯିଏକି ହେଉଛନ୍ତି ନାରଦ ମୁନିଙ୍କର ଅବତାର ଶ୍ରୀବାସ ପଣ୍ଡିତ, ତେଣୁ ତାଙ୍କର ଘରେ ପ୍ରଥମେ କବାଟ ଦେଇକି ସେ ସଂକୀର୍ତ୍ତନ କରିଛନ୍ତି, ମହାମନ୍ତ୍ର କୀର୍ତ୍ତନ କରିଛନ୍ତି। କାରଣ ଅନ୍ୟମାନେ ସେ ସମୟରେ ଉପଯୁକ୍ତ ହେଇନଥିଲେ, ଯେଉଁଥିପାଇଁ କି ସେମାନେ ଏଇ ମହାମନ୍ତ୍ର କୀର୍ତ୍ତନରେ ଭାଗ ନେଇପାରିବେ, ସେଥିପାଇଁ କବାଟ ଦେଇକିରି ସେ ସଂକୀର୍ତ୍ତନ କରନ୍ତି, ରାତି ପର୍ଯ୍ୟନ୍ତ ରାତ ଶେଷ ହେଇଯାଏ, ଏଭଳି ଭାବରେ ସେ ସଂକୀର୍ତ୍ତନ କରିଛନ୍ତି। ଏବଂ ସେଇ ସଂକୀର୍ତ୍ତନ ସମୟରେ ମଧ୍ୟ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି, ଯେମିତି ଜଣେ ବ୍ରହ୍ମଚାରୀ ସେ କ୍ଷୀରପାନ କରୁଥିଲେ, କିନ୍ତୁ ମହାପ୍ରଭୁ କାହାକୁ ଆଲାଉ କରୁନାହାନ୍ତି, କିନ୍ତୁ ସେ ଶ୍ରୀବାସ ପଣ୍ଡିତଙ୍କୁ ଅନୁରୋଧ କରି ସେ ସେଠି ଲୁଚିକି ଛପିକି ରହିଥିଲେ। କିନ୍ତୁ ମହାପ୍ରଭୁ ତ ଅନ୍ତର୍ଯ୍ୟାମୀ ସେ ସବୁ ଜାଣନ୍ତି, ତେଣୁ ସେ କହିଲେ ଆଜି କାହିଁ କୀର୍ତ୍ତନ ରସରେ ଆନନ୍ଦ ଆସୁନି। ତେଣୁ ଶିବ ସମିତି କହିଲେ, ପ୍ରକୃତ ସତ କଥା କହିଲେ, କହିଲେ ଏମିତି ଜଣେ ବ୍ରହ୍ମଚାରୀ କ୍ଷୀରପାନ କରିକି ସେ ରୁହନ୍ତି, ତେଣୁ ସେ ଚାହୁଁଥିଲେ ଟିକେ ଅଂଶଗ୍ରହଣ କରିବା ପାଇଁ, ତେଣୁ ତାଙ୍କୁ ତାକୁ ଲୁଚେଇକି ରଖିଛି। ତେଣୁ ସେ ତାକୁ ସମାଲୋଚନା କରିଛନ୍ତି ମହାପ୍ରଭୁ, ଯେ କ୍ଷୀରପାନ କଲେ କ'ଣ ମୋତେ ଜାଣିପାରିବ। ଏଇଭଳି ଭାବରେ ତାଙ୍କୁ ବିଭିନ୍ନ ପ୍ରକାର କହିଲା ପରେ, ଶାସନ କଲା ପରେ, ତାପରେ ସେ ମହାପ୍ରଭୁଙ୍କ ଶରଣ ଯିବାରୁ ସେ ଏଇ ମହାମନ୍ତ୍ର କୀର୍ତ୍ତନରେ ଭାଗ ନେଇପାରିଛନ୍ତି। ଏବଂ ବିଭିନ୍ନ ଲୀଳା ସବୁ ହେଇଛି, ଯେମିତି ଆମର ଶ୍ରୀବାସ ପଣ୍ଡିତଙ୍କର ତାଙ୍କର ଯେଉଁ ଗୋଟେ ପୁଅ ଥିଲା, ଏଇ ସଂକୀର୍ତ୍ତନ କରୁଥିବା ସମୟରେ ତାଙ୍କର ଗୋଟିଏ ପୁଅ ଥିଲା, ସେ ପୁଅଟି ମୃତ୍ୟୁବରଣ କରିଛି। ମହାପ୍ରଭୁଙ୍କର ଯେଉଁ ସଂକୀର୍ତ୍ତନରେ ବାଧା ଆସେ ବୋଲି ସେ ତାଙ୍କୁ ଆଉ ଅନ୍ୟ ତାଙ୍କ ସ୍ତ୍ରୀଙ୍କୁ ମାଣିଦେବୁ କହିଛନ୍ତି ଯେ ତମେ ଏ କନ୍ଦାକଟା ସେ କରୋନା, ଯାହାଫଳରେ ମହାପ୍ରଭୁଙ୍କର କୀର୍ତ୍ତନରେ ବାଧା ଆସିବ। କିନ୍ତୁ ମହାପ୍ରଭୁ ସବୁ ଅନ୍ତର୍ଜାତ ଜାଣିପାରି ସେ କହୁଛନ୍ତି ଆଜି ମୋର କାହିଁ ସଂକୀର୍ତ୍ତନ ଆନନ୍ଦ ଆସୁନି କହିକିରି ଯେତେବେଳେ ବୁଝୁଛନ୍ତି, ତାପରେ ବୁଝୁଛନ୍ତି ଯେ ତାଙ୍କର ପୁଅ ମୃତ୍ୟୁବରଣ କରିଛି। ତେଣୁ ସେ ତା ସେ ପୁଅକୁ ପୁଣି ଜୀବନଦାନ କରିଛନ୍ତି ଏବଂ ସେ ପୁଅ ମୁଖରେ ସେସବୁ ଜ୍ଞାନ ସବୁ ସମସ୍ତଙ୍କୁ ଜଣେଇଛନ୍ତି, ଶିକ୍ଷା ଦେଇଛନ୍ତି, ତାପରେ ସେ ଅବସର ପୁଣି ମୃତ୍ୟୁବରଣ କରିଛନ୍ତି। ତେଣୁ ଏଇଭଳି ଭାବରେ ବିଭିନ୍ନ ଲୀଳା ସବୁ କରିଛନ୍ତି ସେ ଶ୍ରୀବାସ ପଣ୍ଡିତଙ୍କର ଗୃହରେ କବାଟ ଦେଇକରି ସେ ବିଭିନ୍ନ ଲୀଳା ସବୁ ହେଇଛି। ଏବଂ ତାପରେ ସେ ସମଗ୍ର ନବଦ୍ୱୀପବାସୀଙ୍କୁ ସବୁ କୀର୍ତ୍ତନ ରସରେ ସବୁ ଆପ୍ୟାୟିତ କରିଛନ୍ତି, ବା କୀର୍ତ୍ତନରେ ସମସ୍ତଙ୍କୁ ଏଇ ଯୋଗଦାନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସମସ୍ତେ ମହାମନ୍ତ୍ର କୀର୍ତ୍ତନ କରିଛନ୍ତି, ମାନେ ନଗରରେ ନଗରେ ଗ୍ରାମେ ଗ୍ରାମେ ସବୁ ବୁଲିକିରି ଭଗବାନଙ୍କ ମହାମନ୍ତ୍ର ସବୁ କୀର୍ତ୍ତନ ହେଉଛି। ତେଣୁ ଏହିସବୁ ଯେତେବେଳେ କୀର୍ତ୍ତନ ଚାରିଆଡ଼େ ବ୍ୟାପିଗଲା, ସେତେବେଳେ ସେ ସମୟରେ ପଠାଣ ରାଜତ୍ୱ ଥିଲା, ମୁସଲମାନ ମାନେ ରାଜା ଶାସନ କରୁଥିଲେ, ତେଣୁ ସେମାନେ ଯବାନମାନେ ଏକ ସହିପାରିଲେନି ମହାମନ୍ତ୍ର କୀର୍ତ୍ତନ ଚାଲି। ସେମାନେ ଯାଇକି ତାଙ୍କର କାର୍ଯ୍ୟକୁ ଯେଉଁ ଅଭିଯୋଗ କଲେ ଯେ ଏମିତି ଏ ନିମାଇ ପଣ୍ଡିତ ଆସି ଏସବୁ ସବୁ ହିନ୍ଦୁ ଧର୍ମର ଏସବୁ ଭାରି ଜୋରରେ ପ୍ରଚାର ପ୍ରସାର ସବୁ କରି ଭଗବାନଙ୍କର କୀର୍ତ୍ତନ ସବୁ କରି ଏସବୁ ଆମକୁ ଡିଷ୍ଟର୍ବାନ୍ସ କରୁଛନ୍ତି ବା ଆମକୁ ଅସୁବିଧା କରୁଛନ୍ତି ସବୁ। ତେଣୁ କାଜି ଲୋକ ପଠେଇକିରି କ'ଣ କଲେ ନା ଗୋଟେ ତାଙ୍କର ଯେଉଁ ଖୋଳ ଇତ୍ୟାଦି ଥିଲା ସେ ଖୋଳକୁ ସବୁ ତାଙ୍କ ଲୋକ ପଠେଇକି ଭାଙ୍ଗିଦେଲେ ଏବଂ ସେ ତାଗିଦ କରିଦେଇ ଗଲେ ଆଜିଠାରୁ ଏସବୁ ସଂକୀର୍ତ୍ତନ ବନ୍ଦ କରିବ, ନହେଲେ ତୁମକୁ ସବୁକୁ ମୁଁ ସବୁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରିବି। ଏଇଭଳି ଭାବରେ କହିଦେଇକି ଚାଲିଯାଇଛନ୍ତି। ଏବେ ମଧ୍ୟ ସେ ସ୍ଥାନ ଅଛି, ଆପଣମାନେ ନଦୀ ପରିକ୍ରମା କଲେ ସେ ସ୍ଥାନ ପ୍ରାପ୍ତ ହେବେ। ସେ ସ୍ଥାନ ଖୋଳଗଙ୍ଗା ସ୍ଥାନ ବୋଲି କୁହାଯାଉଛି, ଯେଉଁଠି ଖୋଳଗଙ୍ଗା ହୋଇଥିଲା। ତେଣୁ ମହାପ୍ରଭୁ ଯେତେବେଳେ ଶୁଣିଲେ ଏକଥା ଯେମିତି କାଜି ସେ ବନ୍ଦ କରିଦେଇଛନ୍ତି, ତେଣୁ ସେ କହିଲେ ମୁଁ ଏଇ ଜଗନ୍ନାଥ ସମସ୍ତଙ୍କୁ ସଂହାର କରିବି। ଏଭଳି ଭାବରେ କହିକିରି କହିଲେ ତମେ କାହାର ଭୟ କରିବା ଦରକାର ନାହିଁ, ତମେ ସମସ୍ତେ ମହାମନ୍ତ୍ର କୀର୍ତ୍ତନ କର, ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ। ଏଇଭଳି ଭାବରେ କୀର୍ତ୍ତନ କଲେ ମାନେ ନିରବଚ୍ଛିନ୍ନ ଭାବରେ କୌଣସି ନିର୍ବିଦ୍ୱନ୍ଦରେ କୌଣସି ବାଧା ବିଘ୍ନ ନ ଆସିକି କୀର୍ତ୍ତନ କରିବାକୁ ଲାଗିଲେ। ତେଣୁ ଦିନେ କ'ଣ କଲେ ଆଉ କେହି ତାଙ୍କର ବାଧା ଦେଲେନି। ତାପରେ ମହାପ୍ରଭୁ କ'ଣ କଲେ ନା ଲକ୍ଷେ ଭକ୍ତଙ୍କୁ ନେଇ ସନ୍ଧ୍ୟାବେଳେ ସବୁ ମଶାଲ ଲଗେଇକିରି ସବୁ ଯାଇକି ସେ କାଜୀଙ୍କ ଘରେ ପହଞ୍ଚିଲେ। କାଜୀଙ୍କ ଘରେ ଯେତେବେଳେ ଦେଖିଲେ ଏମିତି ବହୁତ ପ୍ରକାର ଏତେ ଲୋକ ଆସୁଛନ୍ତି, ସେ ଡରିକିରି ଭୟରେ ଲୁଚିକି ରହିଲେ। କିନ୍ତୁ ମହାପ୍ରଭୁ ଯାଇକି ତାଙ୍କୁ ପୁଣି ଲୋକ ପଠେଇକିରି ଆ ଭିତରେ ଅଂଶ ବହୁତ ଲୀଳା ସବୁ ରହିଛି, କିନ୍ତୁ ଆମେ ଏସବୁ ଆଲୋଚନା କରିନେ ବହୁତ ପ୍ରକାର ଲୀଳା ସବୁ ରହିଛି ଏଥିରେ। ଯାହା ହଉ, ସେ ଯେଉଁ ମୁସଲମାନମାନଙ୍କୁ ଯେତେବେଳେ ସେ ମୁସଲମାନ କାଜିଙ୍କୁ ସହିତ ସେ ଆଲୋଚନା କରିଛନ୍ତି, ସେ କାଜି ତାପରେ ଆସି ପହଞ୍ଚନ୍ତି ଏବଂ ସେ କହିଛନ୍ତି ଯେ ଗ୍ରାମ ବ୍ୟବହାରରେ ତମେ ମୁଁ ତମର ମାମୁଁ ହେବି, ତମର ଭଣଜା ହେବ, କାରଣ ତାଙ୍କର ଅଜା ଯିଏ ନୀଳାମ୍ବର ଚକ୍ରବର୍ତ୍ତୀ ଇଏ ଆଙ୍କର ଚାଚା ହେବେ, ମାନେ ଏଇ ଯେଉଁ କାଜିଙ୍କର। ତେଣୁ ସେ କହିଲେ ମୁଁ ତମର ମାମୁଁ ହେବି, ତମର ଭଣଜା ହେବ, ତେଣୁ ମୋତେ ମୋର ଯଦି କିଛି ଦୋଷ ଅଛି ସେ ଦୋଷକୁ କ୍ଷମା ଦିଅ, ଏଇଭଳି ଭାବରେ ସେ ତାଙ୍କୁ କହିଛନ୍ତି। ତେଣୁ ମହାପ୍ରଭୁ ତାଙ୍କ ସହିତ ଧର୍ମ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଭୁ କହେ ପିତାମାତା ମାରି ଖାଅ ଏବା କୋନ୍ ଧର୍ମ, କୋନ୍ ବଲେ କର ତୁମେ ଏ ମନ୍ତ ବିକାର, ତୁମେ ପିତାମାତାଙ୍କୁ ମାରି ଖାଅ ଏଇଟା ଗୋଟେ କି ଧର୍ମ। ତେଣୁ କାଜି ସବୁ ଟିକେ ବୁଝିପାରିଲେନି ହଠାତ୍, କହିଲେ କ'ଣ ପିତାମାତାଙ୍କୁ ମାରି ଖାଉଛୁ ନା ଏ ଯେଉଁ ବଳଦ ଏମାନେ ସବୁ ଚାଷ କାର୍ଯ୍ୟରେ ଆମକୁ ସାହାଯ୍ୟ କରୁଛନ୍ତି, ତେଣୁ ସେ ଆମର ପିତା ଭଳି, ଏବଂ ଗାଈ ଯିଏ ସେ ଆମକୁ ଦୁଗ୍ଧ ପ୍ରଦାନ କରୁଛନ୍ତି ତେଣୁ ସେ ଆମର ମାତା, ତେଣୁ ତମେ ତାଙ୍କୁ କେମିତି ମାରିକି ଖାଉଛ, ସେ ପିତା ମାତାଙ୍କୁ କେମିତି ମାରିବ, ଇଏ କ'ଣ ଧର୍ମ। ତେଣୁ କାଜି ମଧ୍ୟ ତାଙ୍କର କୋରାନରେ କିଛି ଜ୍ଞାନ ଥିଲା ଏବଂ ସେ ହିନ୍ଦୁ ଶାସ୍ତ୍ର ବିଷୟରେ ମଧ୍ୟ କିଛି ଜାଣିଛନ୍ତି, ତେଣୁ ସେ ମହାପ୍ରଭୁ ସେ ଯୁକ୍ତି କରିଛନ୍ତି, କହିଲେ ଆପଣଙ୍କର ବେଦରେ ମଧ୍ୟ କୁହାଯାଇଛି, ଗୋଦାନ କଥା କୁହାଯାଇଛି, ଗୋବଦ୍ଧ କଥା କୁହାଯାଇଛି, ଗୋବଦ୍ଧ ରହିଛି, ବେଦରେ ବ୍ୟବସ୍ଥା ଅଛି। କିନ୍ତୁ ମହାପ୍ରଭୁ କହିଲେ ଯେ ପ୍ରକୃତରେ ଯେଉଁ ଗୋବଦ୍ଧ ଇତ୍ୟାଦି ସବୁ ରହିଛି, ଗୋମେଧ ଇତ୍ୟାଦି ଯଜ୍ଞ ସବୁ ରହିଛି, ସେ କଳିଯୁଗରେ ସେ ବନ୍ଦ କରାଯାଇଛି। ଆମେ ବୃହତ ନାରଦ ପୁରାଣ ବର୍ଣ୍ଣନା କରାଯାଇଛି ଯେ ଅଶ୍ୱମେଧ ଗବାଲବ୍ୟମ ସନ୍ୟାସ ଫଳ ପୌତ୍ରିକମ ପୁତ୍ର ଦେବରେଣ ସୂତ୍ରୋତ୍ପତ୍ତି କଳୌ ପଞ୍ଚ ବିବର୍ଜୟ। କଳିକାଳରେ ଏଇ ପାଞ୍ଚଟି ଜିନିଷ ବର୍ଜନ କରାଯାଇଛି, ଗୋଟା ହେଉଛି ଅଶ୍ୱମେଧ, ଅଶ୍ୱମେଧ ଯଜ୍ଞ ବନ୍ଦ କରାଯାଇଛି, ଗୋମେଧ ଯଜ୍ଞ ବନ୍ଦ କରାଯାଇଛି, ଏବଂ ସନ୍ୟାସ କର୍ମ ସନ୍ୟାସ ନେବାଟା ବନ୍ଦ କରାଯାଇଛି, ଏବଂ ଶ୍ରାଦ୍ଧରେ ପିତୃ ଶ୍ରାଦ୍ଧରେ ଯେଉଁ ମାଂସ ଇତ୍ୟାଦି ତର୍ପଣ ଦେବା ସେଇଟା ମଧ୍ୟ ବନ୍ଦ କରାଯାଇଛି, ଏବଂ ଯଦି ସ୍ୱାମୀ ମରିଗଲେ ତାହେଲେ ତାଙ୍କର ଦିଅର ସହିତ ସମ୍ବନ୍ଧ ରଖି ପୁତ୍ର ସନ୍ତାନ ଉତ୍ପାଦନ କରେ ସେଇଟା ମଧ୍ୟ କଳିଯୁଗରେ ପାଞ୍ଚଟା ଜିନିଷ ବର୍ଜନ କରାଯାଇଛି। ତେଣୁ ମହାପ୍ରଭୁ ତାଙ୍କୁ ସେ କଥା କହିଲେ ଯେ ପ୍ରକୃତରେ ଯେଉଁ ଗୋମେଧ ଯଜ୍ଞ ଯେଉଁ ହେଉଥିଲା ତାର ଅର୍ଥ ହେଉଛି ଯେଉଁ ଯଜ୍ଞରେ ଗୋଟେ ଜରଦ୍ଗବ ବା ବୃଦ୍ଧ ଗାଈକୁ ଯେତେବେଳେ ଯଜ୍ଞରେ ଅର୍ପଣ କରାଯାଉଥିଲା ସେତେବେଳେ ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହେଇକିରି ସେ ଯଜ୍ଞ ଭିତରୁ ଲମ୍ଫ ପ୍ରଦାନ କରି ଆସୁଥିଲା। ତେଣୁ ଇଏ କଳିଯୁଗର ହେଉଛି ବେଦର ମନ୍ତ୍ରର ପରୀକ୍ଷା କରାଯାଉଥିଲା, ଯେମିତି ଆଜିକାଲି ଯୁଗରେ ଆମର କିଛି ଦିନ ତଳେ ସବୁ ବୈଜ୍ଞାନିକମାନେ ପରୀକ୍ଷା କରୁଥିଲେ, ଫ୍ରାନ୍ସରେ ସେ ଗୋଟେ ଇଏ କରିକି ଆଟମିକ୍ ଟେଷ୍ଟ କରୁଥିଲେ, ଗୋଟେ ବିରାଟ ବଡ଼ ଗଭର କରିକି ଆଟମିକ୍ ଟେଷ୍ଟ କରୁଥିଲେ। ସେମାନେ ଜାଣିବାକୁ ଚାହୁଁଥିଲେ ଯେ ଏଇ ଭୌତିକ ଜଗତ ଯେମିତି ସୃଷ୍ଟି ହେଇଛି, ବିଗ୍ ବ୍ୟାଙ୍ଗ ଥିଓରି ବୋଲି କୁହାଯାଉଛି, ଗୋଟେ ବିସ୍ଫୋରଣରୁ ଏଇ ସୃଷ୍ଟି ହେଇଛି ବୋଲି ସେମାନେ ଚିନ୍ତା କରୁଥିଲେ। ତେଣୁ ସେଇଗୁଡ଼ାକ ପରୀକ୍ଷା କରିବା ପାଇଁ ସେସବୁ ପରୀକ୍ଷା କରୁଛନ୍ତି। ତେଣୁ ସେଇଭଳି ଭାବରେ ବେଦର ମନ୍ତ୍ର ଯେଉଁ ରହିଛି ସେ ପରୀକ୍ଷା କରାଯାଉଥିଲା, ବେଦ ମନ୍ତ୍ର ପରିସିଦ୍ଧ ତା ଆସିବ ସେତିକବେଳେ ଯଦି ଗୋଟାଏ ଜରଦୁବ ବା ବୃଦ୍ଧ ଗାଈକୁ ଯଦି ଆମେ ଦବା ଯଜ୍ଞରେ ଅର୍ପଣ କରିବା ତାହେଲେ ସେ ଗୋଟେ ନୂତନ ଗାଈ ହିସାବରେ ନୂତନ ବାଛୁରୀ ହିସାବରେ ସେଠି ବାହାରିବ, ଲମ୍ଫ ପ୍ରଦାନ କରି ବାହାରିବ। କିନ୍ତୁ କଳିଯୁଗରେ ସେସବୁ ନାହିଁ, ବ୍ରାହ୍ମଣ ନାହାନ୍ତି, ଉପଯୁକ୍ତ ସେମାନେ ଠିକ୍ ଭାବରେ ମନ୍ତ୍ର ଉଚ୍ଚାରଣ କରିପାରିବେ ନାହିଁ, ଉପଯୁକ୍ତ ଦ୍ରବ୍ୟ ନାହିଁ, ତେଣୁ ସେସବୁ ବନ୍ଦ କରାଯାଇଛି। ତେଣୁ ମହାପ୍ରଭୁ କହିଲେ ଅତଏବ ଜରଦ୍ଗବ ମାରେ ମୁନିଗଣ ବେଦ ମନ୍ତ୍ରରେ ସିଦ୍ଧ କରେ ତାହାର ଜୀବନ। ଏଥି ଜଣାପଡ଼ୁଥିଲା ଯେ ବେଦ ମନ୍ତ୍ର ଠିକ୍ ଅଛି କି ନାହିଁ, ବେଦ ମନ୍ତ୍ର ଉଚ୍ଚାରଣ କରି ସେମାନେ ସେଇ ଜୀବକୁ ଯେଉଁ ହତ୍ୟା କରାଯାଉଥିଲା ସେ ଗୋଟେ ନୂତନ ତାକୁ ପୁଣି ଜୀବନ ଦାନ କରାଯାଉଥିଲା। ତେଣୁ ଜରଦ୍ଗବ ହୟ ଯିବା ହୟ ଆର ବାର ତାତେ ତାହାର ବଧ ନାହିଁ ହୟ ଉପକାର, ତେଣୁ ତାର ବଧ ତାର ଉପକାର ହଉଥିଲା ବୋଲି କୁହାଯାଉଛି। କିନ୍ତୁ ତମେ ଯେଉଁ ମାରୁଛ ତାକୁ କ'ଣ ତମେ ଜୀବନ ଦେଇପାରୁଛ କି? ତେଣୁ ଏ କଥା ସବୁ ବିଭିନ୍ନ ପ୍ରକାର ଆଲୋଚନା କଲା ପରେ ତାପରେ କାଜି ସେଟାକୁ କହିଲେ ଯେ ପ୍ରକୃତରେ ତୁମି ଯେ କହିଲେ ପଣ୍ଡିତ ସେହି ସତ୍ୟ ହଏ, ଆଧୁନିକ ଆମର ଶାସ୍ତ୍ର ବିଚାର ସହ ନୁହେଁ। ଆପଣ ଯାହା କହିଲେ ପ୍ରକୃତ ସେଟା ଠିକ୍, ଆମର ଶାସ୍ତ୍ର ପ୍ରକୃତ ଠିକ୍ ନୁହଁ, କିନ୍ତୁ କଳ୍ପିତ ଆମର ଶାସ୍ତ୍ର ଆମେ ସବୁ ଜାଣି ଜାତି ଅନୁରୋଧ ତବୁ ସେହି ଶାସ୍ତ୍ର ମାନେ, ଯେହେତୁ ଆମେ ଏଇ ମୁସଲମାନ କୂଳରେ ଅଛୁ ତେଣୁ ଆମେ ଏଇ କୋରାନ ଅନୁସାରେ କାର୍ଯ୍ୟ କରୁଛୁ, ପ୍ରକୃତରେ ଏଇଟା କଳ୍ପିତ ଶାସ୍ତ୍ର ଏଭଳି ଭାବରେ କୁହାଯାଇଛି। ତେଣୁ ଏଇଭଳି ଭାବରେ ବିଭିନ୍ନ ଆଲୋଚନା କଲା ପରେ ପୁଣି ସେ କହିଲେ ତାହେଲେ ଆଉ ଗୋଟେ କଥା ମୁଁ ତୁମକୁ ପଚାରିବି, ତମେ ସତ କଥା କୁହ ନା କ'ଣ? ନା ତମେ ତ ଯାଇକିରି ଖୋଳ ଭାଙ୍ଗିକିରି ଆସିଲ, ତାହେଲେ ଆମେ ଯେତେବେଳେ ମହାମନ୍ତ୍ର କୀର୍ତ୍ତନ କରୁଛୁ ତମେ କାହିଁ ଆଉ ବାଧା ଦେଲନି କ'ଣ ପାଇଁ? ନା ମୁଁ ତମକୁ ଗୋଟେ ନିବୃତ ଭାବରେ ତମକୁ ଗୋଟେ କଥା କହିବି, ଗୋପନୀୟ କଥା କହିବି। ନା ଯାହା କହିବା କଥା ଏଇଠି କୁହ, ଏମାନେ ସମସ୍ତେ ମୋର ନିଜ ଲୋକ, ତମେ ଯାହା କହିବା କଥା ଏଇଠି କୁହ। କହିଲା ଭାବେ ତାପରେ ସେ କହିଲେ ଯେ ଯେଉଁଦିନ ରାତିରେ ମୁଁ ସେ ଯେଉଁଦିନ ସେ ଖୋଳ ଭାଙ୍ଗିକିରି ଆସିଲି ସେଦିନ ରାତିରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି ଯେ ମୋର ଛାତି ଉପରେ ଗୋଟେ ସିଂହ ଯେଉଁଟା ଆସି ବସିଯାଇକିରି କହିଲେ ତୋର ମୁଁ ଛାତିକୁ ବିଦାହରଣ କରିବି, ତୁ ମୋର ଯେଉଁ ସଂକୀର୍ତ୍ତନ ବନ୍ଦ କରିଛୁ ତେଣୁ ମୁଁ ତୋର ଛାତିକୁ ବିଦାହରଣ କରିବି, ତେଣୁ ଆଜି ତୁମକୁ ତତେ କ୍ଷମା ଦେଲି, ଯଦି ପରେ ଯଦି ଏଇଭଳି ଭାବରେ କାର୍ଯ୍ୟ କରିବି ତାହେଲେ ମୁଁ ତୋର ଛାତିକୁ ବିଦାହରଣ କରିବି। ଏଇଭଳି ଭାବରେ ସ୍ୱପ୍ନ ଦେଖିଲେ ସେ, ଏବଂ ତାପରେ ସେ କେତେଜଣଙ୍କୁ ଯେତେବେଳେ ପଠେଇଛନ୍ତି କେତେଜଣଙ୍କୁ ଏଇ ବନ୍ଦ କରିବା ପାଇଁ ତା ସତ୍ୟବ୍ରତ ଯେତେବେଳେ ପଠେଇଛନ୍ତି କେତେଜଣ ମୁସଲମାନଙ୍କୁ, ସେମାନେ ଯେତେବେଳେ ଯାଇକିରି ଦେଖନ୍ତି ଭଗବାନଙ୍କର କଥା କୀର୍ତ୍ତନ ହେଉଛି, ସେମାନେ ଯାଇକିରି ଯେତେବେଳେ ଶୁଣୁଛନ୍ତି ସେ କଥା, ସେମାନେ ଆଉ ତାକୁ ବନ୍ଦ କରିପାରୁନାହାନ୍ତି, ସେମାନେ ମଧ୍ୟ କୀର୍ତ୍ତନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ସେମାନେ ମଧ୍ୟ କୀର୍ତ୍ତନ ତାଙ୍କର ଜିହ୍ୱାକୁ ବନ୍ଦ କଲେ ମଧ୍ୟ ସେମାନେ ବନ୍ଦ କରିପାରୁନାହାନ୍ତି, ତାଙ୍କ ଜିହ୍ୱା ଅଟୋମେଟିକାଲି ମନକୁ ମନ ସେସବୁ ଭଗବାନଙ୍କର କଥା ନାମ ସବୁ କୀର୍ତ୍ତନ କରୁଛନ୍ତି। ତେଣୁ ଏଇଭଳି ଭାବରେ ମୁଁ ଆଉ କ'ଣ, ତାହେଲେ ମହାପ୍ରଭୁ କହିଲେ ଠିକ୍ ଅଛି ତମେ ମୋ ଆମର ଏଇ ତମେ ଏଇଟାକୁ ପ୍ରତିଜ୍ଞା କର ଯେ ଆମର ଏଇ ଯେଉଁ ସଂକୀର୍ତ୍ତନ ହବ ଏଇ ସଂକୀର୍ତ୍ତନ ତମେ ବାଧା ଦେବନି। ତେଣୁ ସେ କହିଲେ ମୁଁ ଘୋଷଣା କରୁଛି ମୋର ଏବଂ ମୋର ବଂଶରେ ଯିଏ ଆସିବେ କେହି ଇଏ ମହାମନ୍ତ୍ର ଆନ୍ଦୋଳନକୁ ବନ୍ଦ କରିବେ ନାହିଁ। ଏବଂ ମଧ୍ୟ ସେ ସ୍ଥାନ ଅଛି କାଜି ଯେଉଁଠି ସେଠି ଆଲୋଚନା ସବୁ ହେଇଥିଲା ନବଦୀପରେ, ସେ ସ୍ଥାନ ଅଛି ଯେଉଁଠି କାଜିଙ୍କ ସହିତ ମହାପ୍ରଭୁଙ୍କର ଆଲୋଚନା ସବୁ ହେଇଥିଲା। ତେଣୁ ଏଇଭଳି ଭାବରେ ଚବିଶ ବର୍ଷ କାଳ ମହାପ୍ରଭୁ ସେଠି ମହାମନ୍ତ୍ର ପ୍ରଥମେ ଏଗାର ବାର ବର୍ଷ ସବୁ ବିଭିନ୍ନ ଶାସ୍ତ୍ର ଶିକ୍ଷା ଇତ୍ୟାଦି ବ୍ୟାକରଣ ଶିକ୍ଷା ଇତ୍ୟାଦି ସେସବୁ ଲୀଳା କରିଛନ୍ତି, ଏବଂ ତାପରେ ମହାମନ୍ତ୍ର କୀର୍ତ୍ତନ ସବୁ ଲୀଳା କରିଛନ୍ତି। ଏବଂ ତାପରେ ଦେଖିଲେ ଯଦିଓ ସମସ୍ତେ ଏ ମହାମନ୍ତ୍ରରେ ଯୋଗଦାନ କରିଛନ୍ତି କିନ୍ତୁ ତାଙ୍କର ଯେଉଁମାନେ ଶିଷ୍ୟ ମାନେ ଯେଉଁ ପଢୁଆ ପାଠ ପଢ଼ୁଥିଲେ ସେମାନେ କିନ୍ତୁ ସମସ୍ତେ ଏ ଗ୍ରହଣ କରୁନାହାନ୍ତି, କାହିଁକି ନା ଯେତେବେଳେ ମହାପ୍ରଭୁ ଗୁଆରୁ ଆସିଲେ ତାପରେ ସେ ସବୁବେଳେ ଆଉ ସେତେବେଳେ ଯେଉଁ ଚାପଲ୍ୟ ଇତ୍ୟାଦି ଦେଖାଉଥିଲେ ସେସବୁ ଚାପଲ୍ୟ ବନ୍ଦ କରି ସବୁବେଳେ ଗୋପୀ ଗୋପୀ ବା କେତେବେଳେ ରାଧା ରାଧା ଏଇଭଳି ଭାବରେ ସେ ପ୍ରଳାପ କରନ୍ତି। ତେଣୁ ଏ ପଢୁଆ ପିଲାମାନେ ସବୁ କହନ୍ତି ତମେ ଏଇସବୁ ଗୋପୀ ରାଧା ଏମାନଙ୍କୁ କ'ଣ ନାମ ସବୁ ଦେଉଛ, ତମେ କୃଷ୍ଣଙ୍କର ନାମ ନିଅ, ଏଇଭଳି ଯେତେବେଳେ କହନ୍ତି ମହାପ୍ରଭୁ ତାଙ୍କର ଆବେଶରେ ତାକୁ ଗୋଡ଼ାନ୍ତି ସେ ପିଲାମାନଙ୍କୁ ବଢାଇବା ପାଇଁ। ତେଣୁ ସେ ପିଲାମାନେ ସବୁ ଫେରି ଆସିକିରି ତାଙ୍କର ସବୁ ଯେଉଁ ସାଙ୍ଗମାନେ ଅଛନ୍ତି ତାଙ୍କୁ ମୋତେ କହନ୍ତି ଯେମିତି ନିମାଇ ଆମକୁ ମାରିବାକୁ ମୋତେ ଆମକୁ ଉଦ୍ୟତ ହେଇଛନ୍ତି, ଏବଂ ସେ ତାର ଏତେ ଉଦ୍ଧତ ହେଇଗଲାଣି ଯେ ସେ ବ୍ରାହ୍ମଣ ପିଲାମାନେ ମଧ୍ୟ ଦଣ୍ଡ ଦେବା ପାଇଁ ଆସିଛି। ତେଣୁ ପରେ ଯଦି ଇଏ ନିମାଇ ପଣ୍ଡିତ ଯଦି ଆମକୁ ମାରିବେ ତାହେଲେ ଆମେ ତାଙ୍କୁ ମଧ୍ୟ ମାଡ଼ ଦେବା, ଏଇଭଳିଆ ଚିନ୍ତା କରିଛନ୍ତି। ତେଣୁ ଏ କଥା ଯେତେବେଳେ ନିମାଇ ପଣ୍ଡିତ ଶୁଣିଲେ ତେଣୁ ସେ କହିଲେ ମୁଁ ଯଦିଓ ଆସିଛି ଏମାନଙ୍କୁ ଉଦ୍ଧାର କରିବା ପାଇଁ, ସେମାନେ ଯଦି ମୋତେ ମୋ ପ୍ରତି ଅପରାଧ କରିବେ ତାହେଲେ ଏମାନେ ତ ଉଦ୍ଧାର ହେଇପାରିବେ ନାହିଁ, ତେଣୁ ସେ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ହରେ କୃଷ୍ଣ। କଥାବାର୍ତ୍ତା ଯିଏ କରିବେ ବାହାରକୁ ଯାଇ କଥାବାର୍ତ୍ତା ହୁଅନ୍ତୁ, ଏଠି ଡିଷ୍ଟର୍ବ କରନ୍ତୁ। ମହାପ୍ରଭୁଙ୍କ ଲୀଳା ଆମେ ଆଲୋଚନା କରିବା କିଛି ସମୟ। ଆଜି ମହାପ୍ରଭୁଙ୍କର ଆବିର୍ଭାବ ତିଥି, ତେଣୁ ଯଦିଓ ମାନେ ଅସୁବିଧା ଅଛି, ଯେମିତି ବହୁତ ଗରମ ହେଉଛି ବା ସମସ୍ତଙ୍କୁ ଆମର ପ୍ରସାଦ ପାଇନାହାନ୍ତି, ଉପବାସରେ ଅଛନ୍ତି, ବିଭିନ୍ନ ପ୍ରକାର ଅସୁବିଧା ଅଛି, କିନ୍ତୁ ଏ ଗୋଟେ ପ୍ରକାର ତପସ୍ୟା। ଏଇ ତପସ୍ୟା ମାଧ୍ୟମରେ ହିଁ ଭଗବାନ ପ୍ରାପ୍ତ ହେବେ। ହଁ, ଯାହଉ, ଏଇ ଯେଉଁ ମୁଁ କହିଲି, ଏ ଯେଉଁ ଲୀଳା ସବୁ ମହାପ୍ରଭୁ କରିଛନ୍ତି, ତେଣୁ ସେ ଦେଖିଲେ ଯେ ଯଦିଓ ସେ ଚାହୁଁଛନ୍ତି ସମସ୍ତଙ୍କୁ ଏଇ ଭଗବାନଙ୍କ ମହାମନ୍ତ୍ର କୀର୍ତ୍ତନ କରିବା ପାଇଁ, ଯବନମାନଙ୍କୁ ମଧ୍ୟ ମହାମନ୍ତ୍ର କୀର୍ତ୍ତନ କରାଇଛନ୍ତି ସମସ୍ତଙ୍କୁ ଯବନ, ଏବଂ ଆମର ରହିଛି ଯେଉଁ ଆ ଭିତରେ ସବୁ ବିଭିନ୍ନ ଲୀଳା ସବୁ ହେଇଯାଇଛି, ଜଗାଇ ମାଧାଇ ଏମାନଙ୍କୁ ମଧ୍ୟ ସେ ଉଦ୍ଧାର କରିଛନ୍ତି, ନିତ୍ୟାନନ୍ଦ ପ୍ରଭୁ ହରିଦାସ ଏମାନଙ୍କୁ ସବୁ ପଠେଇକିରି ସମସ୍ତ ନବଦ୍ୱୀପରେ ସମସ୍ତଙ୍କୁ ମହାମନ୍ତ୍ର କୀର୍ତ୍ତନ କରାଇଛନ୍ତି, ଏବଂ ଜଗାଇ ମାଧାଇ ଯିଏକି ବହୁତ ପାପୀ ବ୍ୟକ୍ତି ଥିଲେ ସେମାନେ ମଧ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କୁ ସବୁ ବାଧା ଦେଇଛନ୍ତି, ତାଙ୍କୁ ପ୍ରହାର କରିଛନ୍ତି, ତାଙ୍କର ମସ୍ତକରୁ ରକ୍ତ ବାହାରିଛି, ଏବଂ ତାପରେ ସେମାନେ ମହାପ୍ରଭୁଙ୍କ ଶରଣ ଯାଇକି ସେମାନେ ମଧ୍ୟ ଉଦ୍ଧାର ହେଇଛନ୍ତି, ସମସ୍ତେ ଉଦ୍ଧାର ହେଇଛନ୍ତି, କିନ୍ତୁ ଏ ପଢୁଆ ଅଧମ ଏମାନେ ସବୁ ଉଦ୍ଧାର ହେଇପାରୁନାହାନ୍ତି। ତେଣୁ ମହାପ୍ରଭୁ ଚିନ୍ତା କରିକି ସନ୍ୟାସ ଗ୍ରହଣ କଲେ, ତାପରେ ସେ ଏଇ 1510 ମସିହାରେ ସନ୍ୟାସ ଗ୍ରହଣ କରିଛନ୍ତି, ଏବଂ ସନ୍ୟାସ ଗ୍ରହଣ କଲା ପରେ ସେ ସନ୍ୟାସ ଗ୍ରହଣ କରିବା ପାଇଁ କଟୁଆ ଯାଇଛନ୍ତି। କଟୁଆରେ ସେଇଠି ସେ କେଶବ ଭାରତୀଙ୍କ ସହିତ ତାଙ୍କର ଦେଖା ହେଇଛି, ଏବଂ ସେଇଠି ସେ ସନ୍ୟାସ ଗ୍ରହଣ କରିଛନ୍ତି। ତାଙ୍କର ମାତା ଶଚୀଦେବୀ, ଯିଏକି ବିଧବା ମାତା, ସେ ତାଙ୍କର ଆଉ ଜଣେ ବଡ଼ ଭାଇ ଥିଲେ ବିଶ୍ୱରୂପ, ଯିଏକି ସିଏ ମଧ୍ୟ ସନ୍ୟାସ ଗ୍ରହଣ କରି ଚାଲିଯାଇଛନ୍ତି, ଏବଂ ତାଙ୍କର ଯେଉଁ ଗୋଟିଏ ପତ୍ନୀ ଥିଲେ ସେ ମୃତ୍ୟୁବରଣ କରିଛନ୍ତି, ତେଣୁ ଦ୍ୱିତୀୟ ପତ୍ନୀ ଯିଏକି ଲକ୍ଷ୍ମୀପ୍ରିୟା, ସେ ମଧ୍ୟ କମ୍ ବୟସର 18 ବର୍ଷର ଯୁବତୀ, କିନ୍ତୁ ତାକୁ ସମସ୍ତଙ୍କୁ ସେ ତ୍ୟାଗ କରି ସନ୍ୟାସ ଗ୍ରହଣ କରି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସନ୍ୟାସ ଗ୍ରହଣ କରିଛନ୍ତି, ଏବଂ ସନ୍ୟାସ ଗ୍ରହଣ କରି ସେ ସନ୍ୟାସ, ସାଧାରଣତଃ ଯେଉଁମାନେ ସନ୍ୟାସ ଗ୍ରହଣ କରନ୍ତି ସେମାନେ ବୃନ୍ଦାବନ ଅଭିମୁଖେ ଯାତ୍ରା କରନ୍ତି। ତେଣୁ କଟୁଆରେ ଯେତେବେଳେ ସେ କେଶବ ଭାରତୀଙ୍କ ସନ୍ୟାସ ଗ୍ରହଣ କଲେ, ସେତେବେଳେ ସେ ମଧ୍ୟ ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ। ତେଣୁ ସନ୍ୟାସମାନେ ସାଧାରଣତଃ ଗୋଟେ ଶ୍ଳୋକ ଆବୃତ୍ତି କରି, ଭାଗବତଙ୍କର ଗୋଟେ ଶ୍ଳୋକ, ସେଇ ଶ୍ଳୋକ ଆବୃତ୍ତି କରି ଶ୍ରୀମଦ୍ ଭାଗବତଙ୍କର ଏକାଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅବନ୍ତୀ ବ୍ରାହ୍ମଣ ଜଣେ ଏଇଭଳି ଭାବରେ ସନ୍ୟାସ ଗ୍ରହଣ କରି ଭଗବାନଙ୍କର ଆରାଧନା କରୁଥିଲେ। ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାଶୀତଂ ପୂର୍ବତମୈର୍ ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତ ପାରଂ ତମ ମୁକୁନ୍ଦାଙ୍ଗି ନିଶେବ ଏବ। ଏତାଂଶ ଆସ୍ଥା, ଯେଉଁମାନେ ସନ୍ୟାସ ଗ୍ରହଣ କରନ୍ତି ସେମାନେ ଭଗବାନ ଉପରେ ପୂର୍ଣ୍ଣ ଭାବରେ ସମର୍ପଣ ହେଇଯାନ୍ତି, ପରାତ୍ମନିଷ୍ଠା, ଏବଂ ଏତାଂଶ ଆସ୍ଥା ପରାତ୍ମନିଷ୍ଠା ଅନ୍ୟ ଭଗବାନଙ୍କର ଆଶ୍ରୟ ନେଇକି ମୁଁ ଏ ସଂସାର ତରିଯିବି, ଏଇଭଳି ଭାବରେ ପ୍ରାର୍ଥନା କରି ଭଗବାନଙ୍କୁ ସେମାନେ ଏଇ ମନ୍ତ୍ରଟି ଆବୃତ କରିଥିଲେ ଭଗବାନଙ୍କର। ତେଣୁ ମହାପ୍ରଭୁ ମଧ୍ୟ ସେଇଭଳି ଭାବରେ ସେଇ ମନ୍ତ୍ର ନେଇ ଯେତେବେଳେ ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ, ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ତାଙ୍କୁ ଯାଇକିରି ତାଙ୍କୁ ବାଟ ଭୁଲେଇ ଦେଇଛନ୍ତି। ଯେଉଁ ମହାପ୍ରଭୁ କଟୁଆରୁ ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ, ନିତ୍ୟାନନ୍ଦ ପ୍ରଭୁ ଆଉ ଅନ୍ୟାନ୍ୟ କେତେଜଣ ତାଙ୍କ ସହଚର ଥିଲେ ସେଠି, ସେମାନେ ନିତ୍ୟାନନ୍ଦ ପ୍ରଭୁ ଟିକେ ଆଗକୁ ଆସିକିରି ଗୋଟେ ଜାଗାରେ ସବୁ ପିଲାମାନେ ଗାଈ ଚାରଣ କରୁଥିଲେ, ଗୋଚାରଣ କରୁଥିଲେ, ସେଇ ପିଲାମାନଙ୍କୁ ତାଙ୍କୁ କହିଲେ ଯେ ସେ ଯେଉଁ ସନ୍ନ୍ୟାସୀ ଆସିଛନ୍ତି, ସେ ଯେତେବେଳେ ପଚାରିଲେ ତାଙ୍କୁ ବୃନ୍ଦାବନ କେଉଁପଟେ ବାଟ, ତମେ ଦେଖେଇଦେବ ଏଇ ନବଦ୍ୱୀପକୁ ଦେଖେଇଦେବ ବାଟଟା, ତାଙ୍କୁ କହିଛନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଆସୁଛନ୍ତି ସେ ଆବେଶରେ ରହିଛନ୍ତି, ତେଣୁ ସେଇ ଯେଉଁ ଶ୍ଳୋକ ସେ ଆବୃତ କରି ଆସୁଛନ୍ତି, ଏବଂ ସେ ଯେତେବେଳେ ଦେଖିଲେ ଗାଈମାନେ ଚଢ଼ୁଛନ୍ତି, ଗୋପ ବାଳକମାନେ ସେଠି ତାଙ୍କୁ ଚଢ଼ଉଛନ୍ତି, ତେଣୁ ତାଙ୍କର ବୃନ୍ଦାବନ ସ୍ମରଣ ହେଇଛି, ତେଣୁ ସେ ଆବେଶରେ ତାଙ୍କୁ ପଚାରୁଛନ୍ତି ବୃନ୍ଦାବନ କେଉଁପଟେ ରାସ୍ତା, ତେଣୁ ସେ ଦେଖେଇ ଦେଇଛନ୍ତି ନବଦ୍ୱୀପକୁ ଯିବା ପାଇଁ ବାଟ ରାସ୍ତାରେ ଦେଖେଇ ଦେଇଛି, ତେଣୁ ସେ ପୁଣି ସେ ନବଦ୍ୱୀପ ରାସ୍ତାରେ ଚାଲିଛନ୍ତି। ତେଣୁ ନିତ୍ୟାନନ୍ଦ ପ୍ରଭୁ ଖବର ଦେଇଛନ୍ତି ଅଦିତାଚାର୍ଯ୍ୟଙ୍କୁ ଶାନ୍ତିପୁରକୁ ଆସି ସେଠି ମହାପ୍ରଭୁଙ୍କର, ମହାପ୍ରଭୁ କିଛି ନାହିଁ, ଖାଲି ଗୋଟିଏ କୌପିନୀ ଆଉ ଗୋଟେ କମଣ୍ଡଳ ଧରି ତାଙ୍କ ଦଣ୍ଡ ଧରି ଚାଲିଛନ୍ତି, ଆଉ କିଛି ତାଙ୍କର ନାହିଁ। ତେଣୁ ଗୋଟେ ବହିର୍ବାସ ଆଉ ଅନ୍ୟ ବାସ ସବୁ ବହିର୍ବାସ ସେଟା ଧରି ଆସି ତାଙ୍କୁ ସ୍ୱାଗତ କରିବା ପାଇଁ ସେ କହିଛନ୍ତି, ଖବର ଦେଇଛନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଯାଇ ଶାନ୍ତିପୁରରେ ପହଞ୍ଚନ୍ତି, ସେତେବେଳେ ସେ ଦେଖିଛନ୍ତି ଅଦିତାଚାର୍ଯ୍ୟଙ୍କୁ ଦେଖିଛନ୍ତି, ସେତେବେଳେ ସେ ପଚାରୁଛନ୍ତି ଅଦିତାଚାର୍ଯ୍ୟ ତମେ କ'ଣ ଏଠି, ନିତ୍ୟାନନ୍ଦ ତମେ କ'ଣ ଏଠି, ଏଇଭଳି ଭାବରେ ସବୁ ପଚାରୁ, ଏ ବୃନ୍ଦାବନ ତମେ କେମିତି ଆସିଲ। ତେଣୁ ଆମର ଇଏ କହିଲେ, ମଧ୍ୟାଚାର୍ଯ୍ୟ କହିଲେ ଯେ ଇଏ ବୃନ୍ଦାବନ ହିଁ ହେଉଛି ନବଦ୍ୱୀପ ଧାମ, ନା ମୋତେ କେମିତି ଇଏ ନିତ୍ୟାନନ୍ଦ ମୋତେ ବାଟ ଭୁଲେଇ ଦେଲେ, ମୁଁ ପ୍ରକୃତ ଯାଉଥିଲି ବୃନ୍ଦାବନ, ଏଭଳି ଭାବରେ ତାପରେ ସେ ମଧ୍ୟାଚାର୍ଯ୍ୟ କହିଲେ ଯେ ଆପଣ ଯେଉଁଠି ବୃନ୍ଦାବନ ସେଇ, ଆଉ ତେଣୁ ଆପଣ ପ୍ରକୃତରେ ବୃନ୍ଦାବନ ହିଁ ଅଛନ୍ତି, ଏଭଳି ଭାବରେ କହି ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ ସାତ ଆଠ ଦିନ ରହି ସେ ସମସ୍ତେ ସେଠି ଆସି ତାଙ୍କୁ ବିଦାୟ ପ୍ରଦାନ କରିଛନ୍ତି। ତେଣୁ ତାଙ୍କ ମାତା ତାଙ୍କୁ ସେଠି କହିଛନ୍ତି ଯେ ତମେ ବୃନ୍ଦାବନ ଯାଇ ଏଇ ଜଗନ୍ନାଥ ଧାମ ପୁରୀରେ ତମେ ଅବସ୍ଥାନ କର। ତେଣୁ ସେ ଜଗନ୍ନାଥ ପୁରୀ ଧାମକୁ ଆସିଛନ୍ତି। ସର୍ଦ୍ଦିଟା ହେଲା, ଆମେ ଆଉ ଅଧଘଣ୍ଟାଟେ ଭିତରେ ଶେଷ କରିବା, କାହିଁକିନା ଅନ୍ୟାନ୍ୟ ସଂସ୍ଥାମାନେ ସବୁ କହିବେ। ନା ଏଇଠୁ ଆମେ ଶେଷ କରିବା। ମହାପ୍ରଭୁଙ୍କର ଲୀଳା, ମହାପ୍ରଭୁ ଯେତେବେଳେ ଫେରୁଛନ୍ତି ସେ ସମୟରେ ଯେଉଁ ବିଭିନ୍ନ ରାସ୍ତା ରହିଛି ଯେଉଁ ଆସୁଛନ୍ତି ସେ ରେମୁଣା ଦେଇକି ଆସୁଛନ୍ତି। ନବଦୀପ ଯେତେବେଳେ ଆସୁଛନ୍ତି ସେତେବେଳେ ଆମର ଓଡ଼ିଶା ଆରମ୍ଭ ହେଉଛି ରେମୁଣା, ଆମର ଯେଉଁ ବାଲେଶ୍ୱର ଆଗରେ ରେମୁଣା ଗୋଟେ ଛକ ଅଛି ଯେଉଁଠି କ୍ଷୀରଚୋରା ଗୋପୀନାଥ ଅଛନ୍ତି। ସେଇଠି ପହଞ୍ଚିକରି ସେ କ୍ଷୀରଚୋରା ଗୋପୀନାଥ, କାହିଁକି ତାଙ୍କୁ କ୍ଷୀରଚୋରା ଗୋପୀନାଥ କୁହାଗଲା, ମାଧବନନ୍ଦ ପୁରୀଙ୍କୁ କେମିତି ସେ ତାଙ୍କ ପାଇଁ କ୍ଷୀର ଚୋରି କରିଥିଲେ ସେସବୁ ବିଷୟରେ ବର୍ଣ୍ଣନା କରିଛନ୍ତି ସବୁ। ସେଠି ସମସ୍ତ ଭକ୍ତମାନଙ୍କୁ ସେ ବର୍ଣ୍ଣନା କରିଛନ୍ତି। ତାପରେ ଯେତେବେଳେ ପୁଣି ଆସି କଟକରେ ପହଞ୍ଚନ୍ତି, କଟକରେ ଆମର ଯେଉଁ ବର୍ତ୍ତମାନ ସାକ୍ଷୀ ଗୋପାଳ ଅଛି, ପୁରୀକୁ ଗଲାବେଳେ ବାଟରେ ସାକ୍ଷୀ ଗୋପାଳ ପଡ଼ୁଛି, ସେ ସାକ୍ଷୀ ଗୋପାଳ ପ୍ରକୃତରେ ସେତେବେଳେ କଟକରେ ଅବସ୍ଥାନ କରୁଥିଲେ। ସେ ବହୁତ ଲୀଳା ସବୁ ରହିଛି। ତେଣୁ ସେଇଠି ସେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ସେଇ ସାକ୍ଷୀ ଗୋପାଳଙ୍କର ସବୁ ବର୍ଣ୍ଣନା କରୁଛନ୍ତି ଲୀଳା ସବୁ। କେମିତି ସାକ୍ଷୀ ଗୋପାଳ ସିଏ ଯେଉଁ ଦୁଇ ଜଣ ବ୍ରାହ୍ମଣ ଯାଇଥିଲେ ବୃନ୍ଦାବନକୁ ତୀର୍ଥ ପରିକ୍ରମାରେ, ତୀର୍ଥ ଭ୍ରମଣରେ, ଏବଂ ଯେ ବୟସ୍କ ବ୍ରାହ୍ମଣ, ଯେ ବୃଦ୍ଧ ବ୍ରାହ୍ମଣ, ସେ ଏଇ ଯେଉଁ ସାନ ବ୍ରାହ୍ମଣର ସେବାରେ ସନ୍ତୁଷ୍ଟ ହେଇ ସେ ତାଙ୍କୁ ତାଙ୍କର ନିଜ କନ୍ୟାଙ୍କୁ ସେ ସାନ ବ୍ରାହ୍ମଣକୁ ଦାନ କରିବା ପାଇଁ। କିନ୍ତୁ ଯେତେବେଳେ ଫେରି ଆସିଛନ୍ତି ସେ ସମୟରେ ତାଙ୍କର ସେ ବୃଦ୍ଧ ବ୍ରାହ୍ମଣର ଯେଉଁ ବହୁତ ଧନୀ ବ୍ୟକ୍ତି ସେମାନେ, ତେଣୁ ତାଙ୍କର ପୁତ୍ର, ତାଙ୍କର ସ୍ତ୍ରୀ ଏମାନେ ସବୁ ବାଧା ଦେଇଛନ୍ତି। ନା ସେ ବ୍ରାହ୍ମଣ ଜଣଙ୍କ ପାଠ ପଢ଼ନି, ତାର ଧନ ନାହିଁ, ଦରିଦ୍ର ବ୍ରାହ୍ମଣ, ତାକୁ କାହିଁକି ଆମେ ଆମର କନ୍ୟା ପ୍ରଦାନ କରିବା, ଏଭଳି ଭାବରେ ସେ ଗ୍ରହଣ କରିନାହାନ୍ତି। କିନ୍ତୁ ବଡ଼ ବିପ୍ର ଯେ ବୃଦ୍ଧ ବିପ୍ର, ସେ କହିଲେ ମୁଁ ତ ଭଗବାନ ପାଖରେ ଶପଥ କରିଦେଇଛି, ସାକ୍ଷୀ ତାଙ୍କୁ ରଖିଛି, ମୁଁ ମୋର କନ୍ୟାକୁ ପ୍ରଦାନ କରିଛି, ତାଙ୍କୁ ସାକ୍ଷୀ ରଖିଛି। ନା ଠିକ ଅଛି, ତମେ ଖାଲି ଏତିକି କହିବ ଯେ ଯଦି ସେ ଯଦି ଆସି ସାକ୍ଷୀ ପ୍ରଦାନ କରିବେ ତାହେଲେ ମୁଁ ମୋର କନ୍ୟାକୁ ପ୍ରଦାନ କରିବି, କାରଣ ମୁଁ ବୃଦ୍ଧ ବ୍ୟକ୍ତି, ମୁଁ କ'ଣ କହିଥିଲି ସେସବୁ ମୋର ମନେ ନାହିଁ। ଏଭଳି ଭାବରେ ତାଙ୍କ ପୁଅ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ପୁଅ ଜଣେ କ'ଣ, ସେ ଭଗବାନଙ୍କର ଭକ୍ତ ନୁହଁ, ଜଣେ ନାସ୍ତିକ ବ୍ୟକ୍ତି। ତେଣୁ ସେ ଭାବୁଛନ୍ତି ଭଗବାନ କ'ଣ ଆସି ସାକ୍ଷୀ ଦେବେ ଯେ ସେ କଥା ଠିକ ଜଣାପଡ଼ିବ, ଏଭଳି ଭାବୁଛନ୍ତି। ତେଣୁ ସାନ ବିପ୍ର ଯେତେବେଳେ ଗାଁର ଲୋକମାନଙ୍କୁ ଯାଇ କହୁଛନ୍ତି, ଦକ୍ଷିଣାତ୍ୟରେ ସେମାନେ ରହୁଥିଲେ, ଦକ୍ଷିଣାତ୍ୟରେ ଗ୍ରାମ ଲୋକମାନଙ୍କୁ କହିଛନ୍ତି ଯେ ଏମିତି ବଡ଼ ବିପ୍ର ମୋତେ କହିଥିଲେ ଏଇ ତାଙ୍କର କନ୍ୟାକୁ ପ୍ରଦାନ କରିବା ପାଇଁ, କିନ୍ତୁ ବର୍ତ୍ତମାନ ସେ ସବୁ ମୋତେ ମନା କରୁଛନ୍ତି, ବିବାହ ଦେବା ପାଇଁ ଚାହୁଁନାହାନ୍ତି। ଆମର ସାକ୍ଷୀ ରଖିଛନ୍ତି, ଗୋପାଳ ସାକ୍ଷୀ ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ମନା କରୁଛନ୍ତି। ତେଣୁ ଗ୍ରାମବାସୀମାନେ ମଧ୍ୟ ସେ କଥା କହିଲେ ତମେ ଆଣି ଯଦି ତାକୁ ସାକ୍ଷୀ ଦେବ ତାହେଲେ ସେ ତମର ତାଙ୍କ କନ୍ୟାକୁ ବିବାହ କରିବ। ତେଣୁ ସେ ପୁଣି ବୃନ୍ଦାବନ ଯାଇଛନ୍ତି, ବୃନ୍ଦାବନ ପାଖରେ ଯାଇକିରି ସାକ୍ଷୀ ଗୋପାଳଙ୍କର ସେଠି ଯାଇକି ତାଙ୍କୁ ଭଗବାନଙ୍କୁ କହିଛନ୍ତି ଯେ ଆପଣ ଚାଲନ୍ତୁ ମୋର ସାକ୍ଷୀ ଦେବେ। ବିଭିନ୍ନ ଲୀଳା ସବୁ ରହିଛି, ଆମେ କିଛି କିଛି ଇଏ କଲେ ଅନ୍ୟମାନେ ସବୁ କହିବେ, ଆଲୋଚନା କରିବେ। ତେଣୁ ତାପରେ ଭଗବାନ କହିଲେ, ଭଗବାନ କହୁଛନ୍ତି ଯେ ବିଗ୍ରହ କହିକିରି କ'ଣ ଆମେ ଚାଲିପାରିବୁ, ଆମେ ପୁରା ବିଗ୍ରହ ଗୋଟେ ସ୍ଥାନରେ ରହିବୁ। ତେଣୁ ସେ ବ୍ରାହ୍ମଣ କହୁଛନ୍ତି ବିଗ୍ରହ କେମିତି କଥା କହୁଛନ୍ତି, ବିଗ୍ରହ ନ ତୁମି ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମି ଅକାର୍ଯ୍ୟକରଣ। ଯଦିଓ ତମେ ବିଗ୍ରହ କିନ୍ତୁ ତମେ ସବୁକିଛି କରିପାରିବ, ଏଇଭଳି ଭାବରେ ଯେତେବେଳେ ତାଙ୍କୁ କହିଛନ୍ତି ସେତେବେଳେ ସାକ୍ଷୀ ଗୋପାଳ ରାଜି ହେଇ ତାଙ୍କ ଉପରେ ପ୍ରସନ୍ନ ହେଇ ତାଙ୍କୁ କହିଛନ୍ତି ଠିକ ଅଛି, ତମେ ଆଗରେ ଚାଲିବ ଏବଂ ମୁଁ ପଛରେ ଯିବି, କିନ୍ତୁ ତମେ ପଛକୁ ଅନୁସା କରିବ, ପଛକୁ ଯଦି ଅନୁସା କରିବ ତାହେଲେ ମୁଁ ସେଇଠି ରହିଯିବି, ଆଉ ତମେ ପ୍ରତିଦିନ ମୋତେ 150-200 ଲେଖା ଚାଉଳ ମାନେ ରନ୍ଧନ କରିବ, ମୋତେ ଅନ୍ନ ପ୍ରଦାନ କରିବ। ଏଇଭଳି ଭାବରେ ତାଙ୍କ ସହିତ ସର୍ତ୍ତ କରି ମହାପ୍ରଭୁ ଆସିଛନ୍ତି, ଭଗବାନ ମହାପ୍ରଭୁ ଯେଉଁ ସାକ୍ଷୀ ଗୋପାଳ ଆସିଛନ୍ତି, ଏବଂ ସେ ତାଙ୍କୁ ଆଣିକିରି ସାନ ବିପ୍ର ତାଙ୍କୁ ଆଣିକିରି ତାଙ୍କ ଗ୍ରାମ ପାଖରେ ପହଞ୍ଚିଲା ବେଳକୁ ଦାକ୍ଷିଣାତ୍ୟରେ ସେ ସମୟରେ ସାକ୍ଷୀ ସେମାନେ ରହୁଥିଲେ। ତେଣୁ ସାକ୍ଷୀ ଗୋପାଳ ସେ ଦାକ୍ଷିଣାତ୍ୟ ଯାଇଛନ୍ତି। ଦାକ୍ଷିଣାତ୍ୟରେ ଯେତେବେଳେ ତାଙ୍କ ଘର ପାଖ ହେଇଗଲା ସେତେବେଳେ ସେ ଆଉ ବାଲି ଇତ୍ୟାଦି ପଡ଼ିଗଲା, ବାଲିରେ ଆଉ ଭଗବାନଙ୍କର ରୁଣଝୁଣ ଶବ୍ଦ ଯେଉଁ ନୃପୁର ଶବ୍ଦ ସେ ଶୁଣିପାରିଲେନି। ତେଣୁ ଯେତେବେଳେ ପଛକୁ ଅନୁସାର କରି ଦେଖିଦେଲେ ଭଗବାନ ସେଇଠି ଦଣ୍ଡାୟମାନ ହେଇଯାଇଛି। ତେଣୁ ତାପରେ ସେ ଗ୍ରାମବାସୀମାନଙ୍କୁ ଡାକିକିରି ଦେଖେଇଛନ୍ତି କେମିତି ସାକ୍ଷୀ ଗୋପାଳ ଆସିଛନ୍ତି, ତେଣୁ ସେମାନେ ସମସ୍ତେ ରାଜି ହେଇକି ସବୁ ତାଙ୍କୁ ବିବାହ କନ୍ୟା ପ୍ରଦାନ କରିଛନ୍ତି। ଏବଂ ସେଇଠିକା ରାଜା ସେତେବେଳେ ଲେଖିଲେ ଯେ ଭଗବାନ ନିଜେ ସ୍ୱୟଂ ଆସି ପହଞ୍ଚିଛନ୍ତି, ଜୟ ସାକ୍ଷୀ ଗୋପାଳ କି, ତାଙ୍କୁ ତାଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ଏବଂ ଦାକ୍ଷିଣାତ୍ୟରେ ତାଙ୍କର ସବୁ ପୂଜା ପ୍ରତିଷ୍ଠା ପୂଜା ଇତ୍ୟାଦି ସ୍ଥାପନ କରିଛନ୍ତି। କିନ୍ତୁ ଆମର ଯେତେବେଳେ ପୁରୀର ରାଜା ଯେତେବେଳେ ଯାଇକି ଦାକ୍ଷିଣାତ୍ୟ ଜୟ କରିଛନ୍ତି, ସେ ସମୟରେ ସେ ଗୋପାଳକୁ ମଧ୍ୟ ଘିନି ଆସିଛନ୍ତି ଏବଂ ସେ ଗୋପାଳକୁ ଆଣିକି ପୁରୀ ଜଗନ୍ନାଥ ମନ୍ଦିରରେ ତାଙ୍କୁ ସେ ସ୍ଥାପନ କରିଛନ୍ତି ଏବଂ ସେ ଜଗନ୍ନାଥ ମନ୍ଦିରରେ ସ୍ଥାପନ ଯୋଗାଇଛନ୍ତି। ଜଗନ୍ନାଥଙ୍କର ଭୋଗ ସେ ଖାଇଦିଅନ୍ତି, ତାଙ୍କର ସବୁ ବିଭିନ୍ନ ପ୍ରେମ କଳି ସବୁ ହେଇଛି, ବିଭିନ୍ନ ଲୀଳା ସବୁ ରହିଛି। ତେଣୁ ବାଧ୍ୟ ହେଇ ରାଜା ଜଗନ୍ନାଥ କହିଲେ ଯେ ଇଏ ଗୋପାଳ ଯଦି ତମେ ଏଠୁ ନ ନେବ ତାହେଲେ ମୋର ଖାଇବାର ବିଘ୍ନ ଆସୁଛି। କହିବାର ରାଜା କ'ଣ କରି ତାଙ୍କୁ ନେଇ କଟକରେ ସ୍ଥାପନ କରିଛନ୍ତି। ତେଣୁ ସେଇ ସମୟ ମହାପ୍ରଭୁ ଯେତେବେଳେ ଆସିଛନ୍ତି, ସେଇ ସମୟରେ ନିତ୍ୟାନ୍ତଙ୍କୁ ଏସବୁ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ସେଇଭଳି ଭାବରେ ତାପରେ ଆସି ଭୁବନେଶ୍ୱରରେ ଆମର ବିନ୍ଦୁ ସରୋବର ରହିଛି, ଆଉ ଲିଙ୍ଗରାଜ ଅଛି, ସେମାନଙ୍କୁ ସବୁ ଦର୍ଶନ କରିଛନ୍ତି। ଏବଂ ସାକ୍ଷୀ ପୁରୀ ଯେଉଁ ହେଉଛି ଶଙ୍ଖ କ୍ଷେତ୍ର, ଏ କ୍ଷେତ୍ରର ଆରମ୍ଭ ହେଉଛି ଭୁବନେଶ୍ୱରରୁ। ତେଣୁ ଭୁବନେଶ୍ୱରରେ ଯେଉଁ ଲିଙ୍ଗରାଜ ରହୁଛନ୍ତି ସେ ହେଉଛି କ୍ଷେତ୍ରପାଳ। ତେଣୁ ଯେଉଁମାନେ ପୁରୀ ଦର୍ଶନ କରିବେ ସେମାନେ ତାଙ୍କଠାରୁ ଅନୁମତି ନେଇକି ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ତେଣୁ ମହାପ୍ରଭୁ ସେଇ ଭଳିଆ ଦର୍ଶନ ଅନୁମତି ନେଇକି ଯେତେବେଳେ ଦର୍ଶନ କରିବାକୁ ଯାଇଛନ୍ତି, ପୁରୀ ଯାଉଛନ୍ତି, ସେଇ ସମୟରେ ତାଙ୍କ ସାଙ୍ଗରେ ଯେଉଁମାନେ ଅଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଜଗଦାନନ୍ଦ, ମୁରାରୀ ପଣ୍ଡିତ, ଏମାନେ ସବୁ ରହିଛନ୍ତି ତାଙ୍କ ସାଙ୍ଗରେ। ସେମାନେ ଆସି ପହଞ୍ଚନ୍ତି ଚନ୍ଦନପୁରରେ। ଚନ୍ଦନପୁରରେ ସେଠି ଆମ ଦଣ୍ଡଭଙ୍ଗା ସ୍ଥାନ ସେଇଟା କୁହାଯାଉଛି। ଚନ୍ଦନପୁରରେ ସେଠି କପାଳ ମୋଚନ ନାମକ ଶିବଜୀ ରହିଛନ୍ତି, ଈଶ୍ୱର ରହିଛନ୍ତି, କପୋତ ମୋଚନ ଶିବ ରହିଛନ୍ତି। ତାଙ୍କୁ ସେ ଦର୍ଶନ କରି ଯେଉଁ ଆସନ୍ତି ନିତ୍ୟାନନ୍ଦ ପ୍ରଭୁ, ସେ ସବୁ ଦଣ୍ଡ ଭାଙ୍ଗି ଦେଇଛନ୍ତି। ତେଣୁ ସେ ଜାଗାଟା ନାଁ ହେଉଛି ଦଣ୍ଡଭଙ୍ଗା। ଚୈତନ୍ୟ ଚରିତ୍ରାମୃତ କହିଛି, ଦଣ୍ଡଭଙ୍ଗା ଲୀଳାଏ ପରମ ଗମ୍ଭୀର, ସେଇ ବୁଝେ ଦୁହାଁର ପଦେ ଭକ୍ତି ଯାର ଧୀର। ଏଇ ଦଣ୍ଡଭଙ୍ଗା ଲୀଳା ବହୁତ ଗଭୀର ଲୀଳା ଏସବୁ ରହିଛି। ତେଣୁ ଯେଉଁମାନେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଶରଣରେ ଯାଇଛନ୍ତି ସେମାନେ ଏଇସବୁ ଲୀଳାକୁ ବୁଝିପାରିବେ। ତେଣୁ ଏହିଭଳି ଭାବରେ ଯେତେବେଳେ ଦେଖିଲେ ମହାପ୍ରଭୁ ସେଠୁ କପଟ ମୋଚନ ଇତ୍ୟାଦି ଶିବଙ୍କୁ ଦର୍ଶନ କରି ଆସି, ସେ ଆଉ ତାଙ୍କର ବାହ୍ୟ ନାହିଁ, ସେ ମହା ଭଗବାନଙ୍କ ନାମ କୀର୍ତ୍ତନ କରି ସେ କୀର୍ତ୍ତନ କରିକି ଯାଉଛନ୍ତି। ସେମାନେ ଅଠର ନଳା ପାଖରେ ସେ ଦେଖିଲେ ଭଗବାନଙ୍କର ଯେଉଁ ନୀଳଚକ୍ର ଦର୍ଶନ କଲେ। ଅଠର ନଳା ପାଖରେ ଆପଣମାନେ ଗଲେ ଜଗନ୍ନାଥ ପୁରୀ, ଅଠର ନଳା ପାଖରେ ଜଗନ୍ନାଥଙ୍କର ସେ ନୀଳଚକ୍ର ଦର୍ଶନ କରିପାରିବେ। ତେଣୁ ସେହି ସମୟରେ ତାଙ୍କର କିଛି ବାହ୍ୟ ହେଇଛି ଏବଂ ସେ ପଚାରିଛନ୍ତି ମୋର ଦଣ୍ଡ କୁଆଡ଼େ ଗଲା। ତେଣୁ ନିତ୍ୟାନନ୍ଦ ପ୍ରଭୁ କହିଲେ, ଆପଣ ଯେତେବେଳେ ଆବେଶରେ ଯେତେବେଳେ ଭଗବାନ କୀର୍ତ୍ତନ କରୁଥିଲେ, ଆପଣଙ୍କୁ ମୁଁ ଧରି ପକାଇଲା ବେଳକୁ ଆମେ ସେ ଦଣ୍ଡ ଉପରେ ପଡ଼ିଯିବାରୁ ସେ ଦଣ୍ଡଟି ତିନି ଭାଗ ହେଇଗଲା। ତେଣୁ ସେ ତିନି ଭାଗ ଦଣ୍ଡକୁ ମୁଁ କୁଆଡ଼େ ଫୋପାଡ଼ି ଦେଇଛି, ଆଉ ସେସବୁ ଦଣ୍ଡ ବର୍ତ୍ତମାନ ନାହିଁ। ଏଭଳି ଭାବେ କହିକିରି ମହାପ୍ରଭୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। କହିଲେ, ମୋର କେବଳ ଗୋଟିଏ ମାତ୍ର ଦଣ୍ଡ ଥିଲା, ସିଏ ହେଉଛି ସମ୍ପତ୍ତି, ତମେ ସେଇ ଦଣ୍ଡକୁ ଭାଙ୍ଗିଦେଲ। ଏବେ କହିକି ତମେ ବର୍ତ୍ତମାନ ତମେ ଆଗରେ ଯାଅ ନହେଲେ ମୁଁ ଆଗରେ ଯିବି। ଏବେ ଯେତେବେଳେ କହିଲେ ସେମାନେ କହିଲେ, ତାହେଲେ ଆପଣ ଆଗରେ ଯାଆନ୍ତୁ। ତେଣୁ ମହାପ୍ରଭୁ ଭଗବାନଙ୍କ ନୀଳଚକ୍ର ଦେଖି ଖୁବ ଆବେଶରେ ଭଗବାନଙ୍କର ନାମ ନେଇକି ଧାମ ନେଉଛନ୍ତି ଏବଂ ଏମାନେ ପଛରେ ଆସ୍ତେ ଆସ୍ତେ ଯାଉଛନ୍ତି। ମହାପ୍ରଭୁ ଯେତେବେଳେ ଆସି ପହଞ୍ଚିଯାଇଛନ୍ତି ଜଗନ୍ନାଥ ମନ୍ଦିରରେ, ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଦେବ ତାଙ୍କୁ ଶ୍ୟାମ ସୁନ୍ଦର ରୂପେ ଦର୍ଶନ ଦେଇଛନ୍ତି। ତେଣୁ ହା ମୋର ଶ୍ୟାମ ସୁନ୍ଦର ବୋଲି କହିକି ଯେତେବେଳେ ସେ ଧାଇଁ ଯାଇଛନ୍ତି, ସେତେବେଳେ ସେ ସେଇଠି ମୂର୍ଚ୍ଛା ହେଇକି ପଡ଼ିଯାଇଛନ୍ତି। ଏବଂ ସେହି ସମୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେ ଥିଲେ, ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯିଏକି ସେହି ସମୟରେ ରାଜା ଥିଲେ ପ୍ରତାପଦ ଦେବ, ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାକୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କର ପୁରୋହିତ ବା ତାଙ୍କର ପଣ୍ଡିତ। ତେଣୁ ସିଏ ଯେତେବେଳେ ଦେଖିଲେ ଜଣେ ଅପୂର୍ବ ସନ୍ନ୍ୟାସୀ, ବହୁତ ସୁନ୍ଦର ରୂପ ଏବଂ ତାଙ୍କର ଶରୀରରୁ ବହୁତ ଜ୍ୟୋତି ନିର୍ଗତ ହେଉଛି, ତେଣୁ ପଣ୍ଡାମାନେ ଯେଉଁ ଭାବୁଥିଲେ ଇଏ ଗୋଟେ ପାଗଳ ଲୋକ ବାଡ଼ିଆ ପାଇଁ ବସିଥିଲେ, ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ନିଷେଧ କଲେ ଏବଂ କହିଲେ ଯେ ନା, ତାକୁ ଜଣେ ଲୋକଙ୍କୁ ଧରି ନେଇକିରି ସେ ତାଙ୍କୁ ନେଇକିରି ନିଜ ଘରକୁ ପଳାଇଆସିଲେ। ଆମେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏବଂ ମହାପ୍ରଭୁ ଯେଉଁ ସ୍ଥାନରେ ରହିଛନ୍ତି, ଆମର ପୁରୀରେ ସେ ସ୍ଥାନ ସବୁ ରହିଛି। ଆମର ଜଗନ୍ନାଥ ମନ୍ଦିରରୁ ଆପଣ ସମୁଦ୍ର କୂଳ ଗଲାବେଳକୁ ବାଲିସାହି ରାସ୍ତାରେ ଆପଣ ଦେଖିବେ ଶ୍ୱେତଗଙ୍ଗା ଅଛି। ସେ ଶ୍ୱେତଗଙ୍ଗା ପାଖରେ ଆମର ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଗୃହ ବର୍ତ୍ତମାନ ରହିଛି, ସେ ଭାଙ୍ଗି ଯାଇଛି କିନ୍ତୁ ସେ ଗୃହ ରହିଛି। ଏବଂ ଟିକେ ଆଗକୁ ଗଲେ ଆପଣ ଦେଖିବେ ବାମପଟେ ରାଧାକାନ୍ତ ମଠ ଅଛି, ଯେ କାଶୀ ମିଶ୍ରଙ୍କ ଘର, ଯେଉଁଠି ମହାପ୍ରଭୁ ସେଠି ଅବସ୍ଥାନ କରିଛନ୍ତି, 24 ବର୍ଷ କାଳ ସେଠି ଅବସ୍ଥାନ କରିଛନ୍ତି। ଏବଂ ମହାପ୍ରଭୁଙ୍କର ଯେଉଁ କମଣ୍ଡଳୁ ଏବଂ ତାଙ୍କର ପାଦୁକା ଇତ୍ୟାଦି ମଧ୍ୟ ସେଠି ଗୋଟେ ଜଳପାତ୍ରରେ ରଖାହେଇଛି। ସେ ଗମ୍ଭୀରା ଭିତରେ ଯେଉଁ ରହୁଥିଲେ ସେ ଗମ୍ଭୀରା ଭିତରେ ସେ ଜଳପାତ୍ରରେ ରହିଛି, ଆପଣମାନେ କେବେ ଗଲେ ସେଠି ଦର୍ଶନ କରିବେ। ତେଣୁ ଏହିଭଳି ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ ତାଙ୍କର ସବୁ ଯାହା ଆଲୋଚନା ହେଇଛି ବା ଅନ୍ୟାନ୍ୟ ଯାହା ସବୁ ଆଲୋଚନା ପରପର ଲୀଳା ସବୁ ରହିଛି, ଅନ୍ୟ ଭକ୍ତମାନେ ସେ ବିଷୟରେ ଆଲୋଚନା କରିବେ। ଆମେ ଏଇଠାରେ ଆମର କଥାକୁ ବିଶ୍ରାମ ଦେବା। जय चैतन्य महाप्रभु की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव वृंद की ताई गौर परमानंदी।